सकृन्मिलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वतीदेवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। ଗତକାଲି ଆମମାନେ ଶ୍ରବଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ କିଭଳି ତାଙ୍କର ପରମଧାମକୁ ଯାଉଛନ୍ତି। ପ୍ରଥମେ ଦାରୁକ ଭଗବାନଙ୍କୁ ପ୍ରଥମେ ଜରାକୁ ସ୍ୱର୍ଗକୁ ବୈକୁଣ୍ଠକୁ ପ୍ରେରଣ କଲେ। ତାପରେ ଦାରୁକ ଯେଉଁ ରଥ ଧରିକି ଆସିଥିଲେ ଭଗବାନ ରଥକୁ ବୈକୁଣ୍ଠକୁ ପ୍ରେରଣ କଲେ। ଲୋକାଭିରାମ ସୁତନମ ଧ୍ୟାନ ଧାରଣା ମଙ୍ଗଳମ ଯୋଗ ଧାରଣା ଅଦଗ୍ଧା ଧାମ ବିଶତ ଶୋକମ। ଅଦଗ୍ଧା ଯୋଗୀ ଭଳି ନୁହେଁ, ଯୋଗୀ ଯେଭଳି ନିଜ ଶରୀରରେ ଯୋଗାଗ୍ନି ଦ୍ୱାରା ନିଜ ଶରୀରରୁ ଯୋଗ ଦ୍ୱାରା ଅଗ୍ନି ପ୍ରକଟ କରି ଲୋକାନ୍ତରକୁ ଯାଆନ୍ତି, ସେଇଭଳି ଭଗବାନ ଗଲେନି। କିଭଳି ଗଲେ ନା ସ୍ୱତନୁ ସ୍ୱଧାମମ ସମ୍ବାଦ କହିଲେ, ସ୍ୱତନୁରେ ସ୍ୱଧାମରେ ଅଦଗ୍ଧା ଆଇବ ଭଗବାନ ପ୍ରବେଶ କଲେ ଏବଂ ବ୍ରହ୍ମାଜୀ ଶିବଜୀ ଅପେକ୍ଷା କରି ରହିଛନ୍ତି, ଭଗବାନଙ୍କୁ ଦର୍ଶନ କରିପାରିଲେ ନାହିଁ ଏବଂ ପରୀକ୍ଷିତ ବହୁତ ମନ ଦୁଃଖ କଲେ। କାରଣ ତାଙ୍କର ଇଷ୍ଟ ଭଗବାନ ଶ୍ରୀକୃଷ୍ଣ ଯାହାଙ୍କ ମାତୃଗର୍ଭରେ ସେ ଦର୍ଶନ କରିଥିଲେ, ତାଙ୍କର ଲୀଳା ଏଠି ଯେହେତୁ ସାଙ୍ଗ କଲେ ବହୁତ ଦୁଃଖିତ ହେଲେ। ତାଙ୍କ ମନରେ ଏଇ ପ୍ରଶ୍ନ ଆସିଲା, ଭଗବାନ କ'ଣ ଚାହିଁଥିଲେ ସବୁଦିନ ପାଇଁ ଏ ଜଗତରେ ଲୀଳା କରିପାରିନଥାନ୍ତେ କରିପାରିଥାନ୍ତେ। ତାଙ୍କ ମନରେ ଯେ ଦୁଃଖ ଆସିଛି, ସୁଖଦେବ ଗୋସ୍ୱାମୀ ଚାରୋଟି ପ୍ରମାଣ ଦେଉଛନ୍ତି। ଏପରି କି ଭଗବାନ ଚାହିଁଥିଲେ ସବୁଦିନ ପାଇଁ ଏ ଧରାଧାମରେ ରହିପାରିଥାନ୍ତେ, ଲୀଳା କରିପାରିଥାନ୍ତେ, କିନ୍ତୁ ସେ ଇଚ୍ଛାମୟ ପୁରୁଷ ସେଥିପାଇଁ ଏଠି ଲୀଳା ସାଙ୍ଗ କରି ବୈକୁଣ୍ଠକୁ ଗଲେ। ଚାରୋଟି ପ୍ରମାଣ ଦେଉଛନ୍ତି, ମର୍ତ୍ତ୍ୟେନ ଯ ଗୁରୁସୁତ ଯମଲୋକାନୀତମ, ଭଗବାନ ସ୍ୱ ଶରୀରରେ ଯମଲୋକକୁ ସାଧାରଣ ବ୍ୟକ୍ତି ଯାଇପାରିବେନି। ଯମଲୋକ ଯେଉଁଟା ଅଛନ୍ତି, ଯମଲୋକାନୀତମ ଏଠି ଅର୍ଥ ଜମାଳୟକୁ ଭଗବାନ ଯାଇଥିଲେ, କିନ୍ତୁ ଯମରାଜ ରୁହନ୍ତି ପିତୃଲୋକରେ। ସ୍ୱ ଶରୀରରେ ମନ ବୁଦ୍ଧି ଅହଙ୍କାର ସହ ସୂକ୍ଷ୍ମ ଶରୀରରେ ବ୍ୟକ୍ତି ଯମାଳୟରେ ପ୍ରବେଶ କରେ। ସୁଖଦେବ ଭଗବାନ ତିନିବାର ଏଇ ଜଗତରେ ଥିଲାବେଳେ ତିନିବାର ଗୋଟିଏ ଲୀଳା କରିଛନ୍ତି, ମୃତକ ଲୋକକୁ ବଞ୍ଚାଇଛନ୍ତି ତିନିବାର। ଯେଉଁମାନେ ଭଗବାନଙ୍କୁ ଜାଣିବା ପାଇଁ ଚାହାନ୍ତି ତାଙ୍କର ଶକ୍ତିକୁ, ଏ ତିନୋଟି ଲେରାଡ଼ି ଜାଣନ୍ତୁ। ପ୍ରଥମ ହେଲା ଗୁରୁପୁତ୍ର, ପଞ୍ଚଜନ ରାକ୍ଷସ ଯେଉଁ ଭକ୍ଷଣ କରିଥିଲା ଗୁରୁପୁତ୍ରଙ୍କୁ, ଭଗବାନ ଜମାଳକୁ ଯାଇ ଆଣିଥିଲେ। ଏବଂ ଦ୍ୱିତୀୟ ତାଙ୍କର ନିଜ ଭାଇମାନଙ୍କୁ, ଦେବକୀଙ୍କର ଯେ ପୁତ୍ରମାନେ, ଭଗବାନ ଯମାଳକୁ ଯାଇ ଆଣିଥିଲେ। ସ୍ୱ ଶରୀରରେ ମୃତକ ବ୍ୟକ୍ତିକୁ ଆଣିଥିଲେ ଏବଂ ତୃତୀୟ ଦ୍ୱାରକାରେ ବ୍ରାହ୍ମଣ ପୁତ୍ରକୁ। ତିନିବାର ଭଗବାନ ଯମରାଜଙ୍କ ଦରବାରକୁ ଯାଇ ମୃତ ବ୍ୟକ୍ତିକୁ ବଞ୍ଚେଇକି ଆଣିଛନ୍ତି। ତାର ପ୍ରମାଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ, ମର୍ତ୍ତେନ ଯ ଗୁରୁସୁତ ଯମଲୋକ ଅନୀତମ ତ୍ୱାଞ୍ଚ ଅନୟତ ଶରଣଦ ପରମାସ୍ତ୍ର ଦଗ୍ଧମ। ଦ୍ୱିତୀୟ ପ୍ରମାଣ ଦେଉଛନ୍ତି, ନଚ ବ୍ରହ୍ମ ତେଜସା ବଳବତ୍ତ ମନ୍ତବ୍ୟମ୍ ପରି କି ତୁମେ ମନେ କର ନା ଭଗବାନ ଶ୍ରୀକୃଷ୍ଣଙ୍କର ଯୋଉ ବ୍ରହ୍ମସାପଟା ଏଇଟା ବଳବାନ ବୋଲି ନା ଯୋଉ ବ୍ରହ୍ମସାପ ହେଲା ଯଦୁକୁଳକୁ ଏଇଟା ବଳବାନ ବୋଲି ତୁମେ ମନେ କର ନା ଅଲଗା କିଏ ମନେ କରିପାରନ୍ତି ଯିଏ ଭଗବାନଙ୍କ ଶକ୍ତିକୁ ଜାଣିନି ସେ ବ୍ରହ୍ମସାପଟାକୁ ଅଧିକ ବୋଲି ମନେ କରିପାରେ କିନ୍ତୁ ତୁମ ପାଇଁ ନୁହେଁ କାରଣ ତୁମେ ହଉଛ ଜଣେ ପ୍ରତ୍ୟକ୍ଷ ବ୍ୟକ୍ତି ଯିଏକି ଜୀବନରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତ୍ୱାଂଚ ବ୍ରହ୍ମାସ୍ତ୍ର ଦଗ୍ଧମ୍ ଜନ୍ମକାଳେ ଜନ୍ମକାଳରେ ବ୍ରହ୍ମାସ୍ତ୍ର ଅଶ୍ୱସ୍ତମାର ବ୍ରହ୍ମାସ୍ତ୍ର ତୁମକୁ ଦଗ୍ଧ କରିଥିଲା ତୁମେ ବଞ୍ଚିଛ ତୁମେ ଭଗବାନଙ୍କର ଶକ୍ତି କ'ଣ ଜାଣିଛ ବ୍ରହ୍ମସାପକୁ କାହିଁକି ଏତେ ଗୁରୁତ୍ୱ ବୋଲି ତୁମେ ଗୁରୁତ୍ୱ ଦଉଛ ଏତେ ବଡ଼ ବୋଲି କାହିଁକି ମନେ କରୁଛ ଏବଂ ଅନ୍ତକାଳେ ଛ ବ୍ରହ୍ମସାପ ଅସ୍ତ୍ର ଦଗ୍ଧମ୍ ଅନ୍ତକାଳରେ ତୁମକୁ ଯିଏ ଶରଣ ଦେଇଛନ୍ତି ଯୋଉ ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମ ସାପ ରୂପକ ଅସ୍ତ୍ରରେ ତୁମେ ଦଗ୍ଧ ହେବାକୁ ଯାଉଥିଲ କିନ୍ତୁ ତୁମକୁ ସେ ଶରଣ ଦେଇଛନ୍ତି ନା ତାଙ୍କ କଥାକୁ ତୁମେ ଆଶ୍ରୟ ନେଇ ବର୍ତ୍ତମାନ ନିର୍ଭୀକ ହେଇଛ ନା ଏବଂ ଶେଷରେ କହୁଛନ୍ତି କି ଅନ୍ୟ ବକ୍ତବ୍ୟମ୍ ତୃତୀୟ କହୁଛନ୍ତି ଯଚ୍ଚ ଅନ୍ତକାନାମ୍ ଅନ୍ତକମ୍ ଈଶମ୍ ମହାରୁଦ୍ରମ୍ ଅନ୍ତକମାନଙ୍କର ଅନ୍ତକ ଯମରାଜଙ୍କର ଯିଏ ଅନ୍ତକ ମହାରୁଦ୍ରମ୍ ଅପି ବାଣ ସଂଗ୍ରାମେ ଜିତବାନ୍ ଭଗବାନ ଶ୍ରୀକୃଷ୍ଣ ଅନ୍ତକଙ୍କର ଅନ୍ତକ ଯିଏ ଯମରାଜଙ୍କର ଯିଏ ଅନ୍ତକ ଶିବଜୀଙ୍କୁ ମଧ୍ୟ ପରାସ୍ତ କରିଥିଲେ କାଳ ତାଙ୍କୁ କ'ଣ ଗ୍ରସ୍ତ କରିବ ସେଇ କଥା ଆମେ ଗତକାଲି ଶୁଣୁଥିଲେ ଯେ କିଭଳି ଭଗବାନ ଶ୍ରୀକୃଷ୍ଣ ବାଣାସୁରଙ୍କ ସହିତ ଯୁଦ୍ଧ କରୁଛନ୍ତି ଆପଣମାନେ ଯେଉଁମାନେ ଥିଲେ ସମସ୍ତେ କାଲି ଜାଣିଥିବେ ଚିତ୍ରଲେଖା ବାଣାସୁରଙ୍କର ମନ୍ତ୍ରୀଙ୍କର କନ୍ୟା ନାରଦ ମୁନିଙ୍କ ଯୋଗ ବଳରେ ଉଷା ସ୍ୱପ୍ନର ଦର୍ଶନ କରିଛନ୍ତି ପ୍ରଦ୍ୟୁମ୍ନଙ୍କୁ ଅନିରୁଦ୍ଧ ନାହିଁ ପ୍ରଦ୍ୟୁମ୍ନଙ୍କୁ ଦର୍ଶନ କରି କହିଛନ୍ତି ଇଏ ଯେଉଁ ବ୍ୟକ୍ତି ଇଏ ହେଉଛନ୍ତି ମୋର ଶ୍ୱଶୁର ଚିତ୍ରଲେଖା କହିଛନ୍ତି ଇଏ ହେଉଛନ୍ତି ମୋର ଶ୍ୱଶୁର ତେଣୁ ଚିତ୍ରଲେଖା ପ୍ରଦ୍ୟୁମ୍ନଙ୍କର ରୂପକୁ ଦର୍ଶନ କରି ସେ ଜାଣିପାରିଲେ ଏବଂ ଯେହେତୁ ଯୋଗଶକ୍ତି ନାରଦ ମୁନି ଦେଇଛନ୍ତି ଯୋଗଶକ୍ତି ବଳରେ ଦ୍ୱାରକାକୁ ପ୍ରବେଶ କଲେ ଦ୍ୱାରକା ଧାମରେ ପ୍ରଦ୍ୟୁମ୍ନଙ୍କର ଅନିରୁଦ୍ଧ ପ୍ରାଦ୍ୟୁମ୍ନିଙ୍କର ଅନିରୁଦ୍ଧଙ୍କର ଶୟନ କକ୍ଷକୁ ପ୍ରବେଶ କରି ତାଙ୍କୁ ଯୋଗ ବଳରେ ନେଇ ଆସିଲେ ଶୋଣିତପୁରକୁ କିନ୍ତୁ ଶୋଣିତପୁରକୁ ନେଇ ଆସିଲା ପରେ ଉଷା ଅନିରୁଦ୍ଧଙ୍କ ସହ ବହୁଦିନ ରହିଲା ପରେ ବାଣାସୁର ଖବର ପାଇଲେ ଏବଂ ବାଣାସୁର ଯେତେବେଳେ ଜାଣିଲେ ଇଏ ମୋର କନ୍ୟାଙ୍କର ଉଆସ ଭିତରେ ରହୁଛନ୍ତି କିନ୍ତୁ ମୋର ଅନୁମତିରେ ସୈନ୍ୟ ପଠାଇଲେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଅନିରୁଦ୍ଧ ସେମାନଙ୍କୁ ସବୁ ପରାସ୍ତ କଲେ କିନ୍ତୁ ବାଣାସୁର ଅନ୍ତିମରେ ନିରାଶ୍ର ହେଇ ପାଶ୍ୱରେ ନାଗ ପାଶ୍ୱରେ ତାଙ୍କୁ ଏ ଗରୁଡ଼ ପାଶ୍ୱରେ ବନ୍ଦନ କଲେ ବନ୍ଦନ କରି ରଖିଲେ ସେଠି କଥା ହିଁ ବନ୍ଦ ଥିଲେ ଚାରି ମାସ ଆ ଭିତରେ ଅତୀତ ହେଇଛନ୍ତି ଏବଂ ନାରଦ ମୁନି ଯାଇ ଖବର ଦଉଛନ୍ତି ନାରଦ ମୁନି ଏଣେ ଯୋଗ ଶକ୍ତି ଦେଲେ ଚିତ୍ରଲେଖାକୁ ତୁମେ ଯାଅ ତାକୁ ଉଠେଇ ଆଣ ଏଣେ ଯାଇକି ନାରଦ ମୁନି ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଖବର ଦଉଛନ୍ତି ଏଠି ଆରାମସେ ଅଛ ଚାରି ମାସ ହେଲା ପୁଅ ବନ୍ଧାରେ ପଡ଼ିଛି ଜେଲରେ ପଶିଛି ତୁମେ କ'ଣ କରୁଛ ସେ ଲୀଳାଶକ୍ତି ଅବତାର ସତ୍ୟାବେଶ ଅବତାର ନାରଦାତ୍ ଉପାକର୍ଣ୍ଣ ବାର୍ତ୍ତା ବନ୍ଧସ୍ୟ କର୍ମଚ ପ୍ରଜଜୁ ଶୁଣିତମ୍ ପୁର ବୃଷ୍ଣୟ କୃଷ୍ଣ ଦେବତା କୃଷ୍ଣ ଦେବତା ଯେ ବୃଷ୍ଣୀମାନଙ୍କର ଦେବତା ସେ କୃଷ୍ଣ ଶୁଣିତପୁରଙ୍କୁ ଜଜୁ ଯାତ୍ରା ଆରମ୍ଭ କଲେ କେମିତି ଆରମ୍ଭ କଲେ ନାରଦା ତତ୍ ଉପାକର୍ଣ୍ଣ ବାର୍ତ୍ତାମ୍ ବନ୍ଧସ୍ୟ କର୍ମଚ ତାଙ୍କୁ ଯୋଉ ବନ୍ଦନ କରିଛନ୍ତି ଯୋଉ କର୍ମ ଅନିରୁଦ୍ଧଙ୍କୁ ଏଇଟା ଶୁଣିଲା ପରେ ନାରଦ ମୁନିଙ୍କ ନିକଟରୁ ମୁଁ କାଲି ଭୁଲରେ କହିଲି ଗୋଟେ ଅକ୍ଷୌଣୀ ସୈନ୍ୟ ବାର ଅକ୍ଷୌଣୀ ସୈନ୍ୟ ଧରିକି ଭଗବାନ ଆସିଥିଲେ ବାର ଅକ୍ଷୌଣୀ ସୈନ୍ୟଙ୍କ ସହ ପ୍ରଦ୍ୟୁମ୍ନ ଗଦ ଯେତେ ଭଗବାନଙ୍କର ପୁତ୍ର ସାମ୍ବ ସବ ଭଗବାନଙ୍କ ସହ ଶ୍ରୀକୃଷ୍ଣ ବଳରାମ ସମସ୍ତେ ଆସୁଛନ୍ତି ଶୁଣିତପୁରକୁ ଆଜି କାହିଁକି ନା ଅନିରୁଦ୍ଧଙ୍କୁ ଉଦ୍ଧାର କରିବେ ନାତିକୁ ଉଦ୍ଧାର କରିବା ପାଇଁ ଭଗବାନ ଆସୁଛନ୍ତି ଇଏ ବଡ ଅଦ୍ଭୁତ ସ୍ନେହ ଆସୁଛନ୍ତି ସମସ୍ତେ ଆଉ ଭଗବାନ ଶିବଜୀ ମହାରାଜ ତ ଭୋଳାନାଥ ତ ବାଣାସୁରର ସିକ୍ୟୁରିଟି ଗାର୍ଡ ହେଇକି ଅଛନ୍ତି ତେଣୁ ଭଗବାନ ଯେତେବେଳେ ବାର ଆକ୍ଷଣ ସୈନ୍ୟ ନେଇକି ଆସିକି ଶୁଣିତପୁରରେ ଆକ୍ରମଣ ଆରମ୍ଭ କଲେ ଭୋଳା ମହାରାଜ ତାଙ୍କର ଫ୍ଲାଇଟ୍ରେ ଚଢ଼ିଲେ। ସେ ନନ୍ଦୀକି ଡାକିଲେ, ନନ୍ଦୀ ଆସ ରେଡି ହେଇଯାଅ, ବର୍ତ୍ତମାନ ଯୁଦ୍ଧ କରିବାକୁ ପଡ଼ିବ। ସେ ତ ବାଣାସୁର ଅଧୀନରେ ଥିଲେ, ତେଣୁ ବାଣାସୁର ଯେତେବେଳେ ଯୁଦ୍ଧ କରିବା ପାଇଁ ବାହାରିଲେ, ନନ୍ଦୀ ଉପରେ ଚଢ଼ିକି ଶିବଜୀ ମଧ୍ୟ ଯୁଦ୍ଧ କରିବା ପାଇଁ ବାହାରିଲେ ବାଣାସୁର ପକ୍ଷରୁ ଭଗବାନଙ୍କ ବିରୁଦ୍ଧରେ। ସେଇ କଥା ଏଠି କହିଛନ୍ତି, ଜିଜ୍ଞେ ଅନ୍ତକ ଅନ୍ତକମ୍ ଅପି ଇସମ୍ ଇସ ଶିବଜୀ ଯିଏ ଅନ୍ତକଙ୍କର ଅନ୍ତକ, ତାଙ୍କୁ ମଧ୍ୟ ଯୁଦ୍ଧରେ ଭଗବାନ ପରାସ୍ତ କରିଥିଲେ। କିଭଳି ଯୁଦ୍ଧ ହେଉଛି ସଂକ୍ଷେପରେ, ପାଞ୍ଚ ମିନିଟ ଭିତରେ, ଦଶ ମିନିଟ ଭିତରେ ମୁଁ ସାରୁଛି। ବାଣାର୍ଥୀ ଭଗବାନ ରୁଦ୍ର ସମୁତ ପ୍ରମଥେ ବୃତ, ଏକୁଟି ଶିବଜୀ ଆସୁନାହାନ୍ତି, ଯେତେ ଭୂତ ପ୍ରତ୍ୟ ଚେଲା ଚାମୁଣ୍ଡା ଥିଲେ ସମସ୍ତେ ଡକେଇଲେ, କହିଲେ ଆସ। ବଡ ଭକ୍ତ ବତ୍ସଳ ଶିବଜୀ, ଚେଲା ଚାମୁଣ୍ଡା ସମସ୍ତଙ୍କୁ ଡକେଇ, ଭୂତ ପ୍ରତ୍ୟଙ୍କୁ ଡକେଇ, ଆରୁହ୍ୟ ନନ୍ଦୀ ବୃଷଭମ୍ ଯୁଯୁଧେ ରାମକୃଷ୍ଣ, ରାମକୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ ନନ୍ଦୀ ବୃଷଭ ଉପରେ ବସିଲେ, ଆଉ ଯୁଥଙ୍କ ସହିତ ଯେତେ ତାଙ୍କର ଭୂତ ପ୍ରେତ ଯାହା ସବୁ ଥିଲେ। ଭଗବାନ ଯେ ଭୂତ ପ୍ରତ୍ୟଙ୍କ ସାଙ୍ଗରେ ରୁହନ୍ତି ଗୋଟେ ବହୁତ ଭଲ କାମ କରନ୍ତି, ବରଂ ଭୂତ ପ୍ରତ୍ୟଙ୍କ ସାଙ୍ଗରେ ରହିବା ଭଲ। ତାଙ୍କର ବଦମାସି ବଦମାସି କୋଉଠି କରିକି ଆସିବେ, କିନ୍ତୁ ସେ କେବେ ଅପରାଧ କରିବେନି କି ପର ମନ୍ଦା ପର ଚାନ୍ ଯାହା ମାଡ଼ପିଟ କରିକି ଆସିବେ ତାଙ୍କର ଖାଇକି ଶୋଇବେ। ବଦମାସ ପିଲା ଭଲ, ଭୂତ ପ୍ରତ୍ୟମାନଙ୍କର ଗୋଟେ ଭଲ ଗୁଣ ହେଲା ଶିବଜୀଙ୍କୁ ଭଜନରେ କିଛି ଡିଷ୍ଟର୍ବାନ୍ସ କରନ୍ତି, ତାଙ୍କର କୁଆଡ଼େ ଯିବେ ମାଡ଼ପିଟ କରିକି ଯାହା କ୍ୟାସବାସ କରିକି ଆସିଲେ ତାଙ୍କ ଚୁପଚାପ ରହିଲେ। ସିଏ କାହାର ଅପରାଧ ଫପରାଧ ଏସବୁ କିଛି ନାହିଁ, ପର ନିନ୍ଦା ଚର୍ଚ୍ଚା କିଛି ନାହିଁ ତାଙ୍କୁ, ସେଥିପାଇଁ ସବୁବେଳେ ପାଖରେ ରଖନ୍ତି, ତୁମେ ଯାହା କରିବା କଥା କର, ମୋତେ ଡିଷ୍ଟର୍ବ କରନି। ଚେଲା ଏମିତି ହବା ଦରକାର, ଚେଲା ଯଦି ଗୁରୁଙ୍କୁ ନ ମାନିପାରିବ ତ ତାର ଯାଉଠୁ ଯାଡ଼ ବଦମାସି କରୁଛି କରୁ, କିନ୍ତୁ ଗୁରୁଙ୍କୁ ଆସିକି ଭଜନରେ ବାଧା ସୃଷ୍ଟି କରିବା କଥା ନାହିଁ। ତେଣୁ ଶିବଜୀ ସେଥିପାଇଁ ବହୁତ ଭୂତ ପ୍ରେତମାନଙ୍କୁ ଧରିକି ବସନ୍ତି, ତାଙ୍କ ଯୁଆଡ଼େ ଯିବେ ଯାହା କେସବାସ କରିକି ଆସିବେ ସେ ନିଜେ ନିଜେ ସମାଧାନ କରିକି ଆସିବେ, ଶିବଜୀଙ୍କ ଉପରେ କିଛି ବର୍ଡନ ନାହିଁ। ଭଲ, ତେଣୁ ଆରୁହ୍ୟ ନନ୍ଦୀ ବୃଷଭମ୍ ଯୁଯୁଧେ ରାମକୃଷ୍ଣ, ରାମକୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ ବାହାରିଲେ ବର୍ତ୍ତମାନ। ଆସିତ୍ ସୁତୁମଲମ୍ ଯୁଦ୍ଧମ୍ ଅଦ୍ଭୁତମ୍ ରୋମହର୍ଷଣମ୍, ଶ୍ଳୋକକୁ ମୁଁ ବାଛି ବାଛି କହି କହି ଯାଉଛି। ଆସିତ୍ ସୁତୁମଳମ୍ ଯୁଦ୍ଧମ୍ ଅଦ୍ଭୁତମ୍ ରୋମହର୍ଷଣମ୍, ଦୁଇଟା ଜିନିଷ ଲାଗୁଛି, ଗୋଟିଏ ଅଦ୍ଭୁତ ଆଉ ଗୋଟିଏ ରୋମହର୍ଷଣ। ପ୍ରଭୁ ଆପଣମାନେ ବିଚାର କରି ଦେଖନ୍ତୁ, ଯେଉଁଠି ଶିବଜୀ ଯୁଦ୍ଧ କରିବେ ଭଗବାନ ରାମକୃଷ୍ଣଙ୍କ ସହିତ, ସେ ଯୁଦ୍ଧଟା କେମିତି ହେଉଥିବ ବିଚାର କରି ଥରେ ଚିନ୍ତା କରନ୍ତୁ। ଆଉ ବଳି ମହାରାଜଙ୍କର ପୁତ୍ର ବାଣାସୁର, ସେ ବି କମ୍ ଲୋକ ନୁହନ୍ତି, ବଳି ମହାରାଜଙ୍କର ପୁତ୍ର, ମହାଜନଙ୍କର ପୁତ୍ର, ହଜାର ବାହୁ ସହସ୍ର ବାହୁ, ସେ ବି ଯୁଦ୍ଧକୁ ଆସୁଛନ୍ତି। ତୁମଳ ଯୁଦ୍ଧ ଅଦ୍ଭୁତ ଆଉ ରୋମହର୍ଷଣ ଯୁଦ୍ଧ, କିଏ କାହା ସହିତ ଯୁଦ୍ଧ କରୁଛନ୍ତି? କୃଷ୍ଣ ଶଙ୍କର ୟୋ, ଶିବଜୀ କହିଲେ ମୁଁ ଯଦି ଯୁଦ୍ଧ କରିବି କରିବି, ଏକବାର ତ ବଡ଼ ଲୋକ ସାଙ୍ଗ କରିବି ଆଉ। ପ୍ରକୃତରେ ଏଇଟା ଠିକ୍ କଥା, ମାଡ଼ପିଟ କରିବାର ଅଛି ତ ପୁରା ବଡ଼ ଲୋକ ସାଙ୍ଗ କରିବ, ଛୋଟ ଲୋକକୁ ମାରିଲେ କିଛି ଲାଭ ନାହିଁ କି ତାଠୁ ମାଡ଼ ଖାଇଲେ କିଛି ଲାଭ ନାହିଁ, ତାକୁ ମାରିଦେଲେ ବି ଆପଣଙ୍କୁ ବୀର ବୋଲି କହିବେନି, ତାଠୁ ମାଡ଼ ଖାଇକି ଆଇଲେ ବି ଅପମାନ ପାଇବେ, ମରିବେ ତ ବଡ଼ ହାତର ଲୋକ ହାତରେ ମରିବେ, ଆଉ ଜିଣିବେ ତ ବଡ଼ ଲୋକକୁ ଜିଣିବେ। ତେଣୁ ଶିବଜୀ କହିଲେ, ବାଣାସୁର କହିଲେ, ତୁମେ ଯାହା ସହିତ ଯୁଦ୍ଧ କରିଛ କର, ମୁଁ ଯାଉଛି ମୋ ପ୍ରଭୁଙ୍କ ସହିତ ଯୁଦ୍ଧ କରିବି। ଶିବଜୀ ଚାଲିଲେ, କୃଷ୍ଣ ଶଙ୍କର ଓ ରାଜନ, ରାଜନ ଡାକିଦେଲେ, ପରେ କିଏ କୃଷ୍ଣ ଆଜି ଏ ଶଙ୍କର ଆଜି କୃଷ୍ଣଙ୍କ ସହିତ ଯୁଦ୍ଧ କରୁଛନ୍ତି। ଆଉ ପ୍ରଦ୍ୟୁମ୍ନ ଗୁହ୍ୟ ରପି, ପ୍ରଦ୍ୟୁମ୍ନ କାର୍ତ୍ତିକଙ୍କ ସହିତ ଯୁଦ୍ଧ କରୁଛନ୍ତି, ଶିବଜୀଙ୍କ ପକ୍ଷରୁ କାର୍ତ୍ତିକ ଧରି ଆସିଛନ୍ତି, ଶିବଜୀଙ୍କର ଯେତେ ଚାଲ ଚାମୁଣ୍ଡା ସବୁ ଧରି ଚାଲି ଆସିଛନ୍ତି ଶିବଜୀ, ସେ ବାକି ରଖିଲାନି। ଆଉ ମଜା ଦେଖିବା ପାଇଁ ଶିବଜୀ ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହେଉଛନ୍ତି ବୋଲି ମଜା ଦେଖିବା ପାଇଁ ସବୁ ଦେବତାମାନେ, ଦେବତାମାନଙ୍କର କାର୍ଯ୍ୟ ହେଲା ସେ ପର ଦୁଃଖେ ଦୁଃଖୀ ନୁହନ୍ତି, ତାଙ୍କର ସବୁବେଳେ ସିନେମା ଦେଖିବାକୁ ଇଚ୍ଛା, କିଏ କେଉଁଠି ମାଡ଼ପିଟ ଲାଗିଲା, ବ୍ରହ୍ମା ହରଣ ହେଉଛି, ଗଜେନ୍ଦ୍ର ଦୁଃଖରେ ପଡ଼ିଛି, କିଏ କେଉଁଠି କ'ଣ ପଡ଼ିଛି, ଭଗବାନ ହିରଣ୍ୟକଶିପକୁ ମାରିବା ପାଇଁ ଯାଉଛନ୍ତି, ସେ ଖାଲି ଫ୍ଲାଇଟ୍ ଧରିକି ଆସିକି ଆକାଶ ପଡ଼ିବେ, ଏସବୁ ଚାଲି ଆସିଲେଣି, ସବୁ ବ୍ରହ୍ମାଜୀ ହୁଇସିଲ୍ ମାରିଲେ ସବୁ ଆସିକି ଦେବତାମାନେ ପହଞ୍ଚିବେ, ଆସ ଦେଖିଲା ସେ ବର୍ତ୍ତମାନ ରାମକୃଷ୍ଣଙ୍କ ଥିଲେ, ବର୍ତ୍ତମାନ ଯୁଦ୍ଧ ହବ ବାଣାସୁର ସହିତ। ବ୍ରହ୍ମାଦୟ ସୁରାଧୀଶା ମୁନୟ ସିଦ୍ଧ ଚାରଣ ଗନ୍ଧର୍ବ ଅପ୍ସରା ଯକ୍ଷା ବିମାନେ ଦୃଷ୍ଟମାଗମନ, ବିମାନରେ ଦର୍ଶନ କରିବା ପାଇଁ ସମସ୍ତେ ଆସିଗଲେ, ଗନ୍ଧର୍ବ ସିଦ୍ଧ ଚାରଣ ବ୍ରହ୍ମାଜୀ ସବୁ ଆସିଗଲେ, ବର୍ତ୍ତମାନ ଯୁଦ୍ଧ ଚାଲିଛି, କିଏ କେଉଁ ଅସ୍ତ୍ର ମାରୁଛନ୍ତି, ବ୍ରହ୍ମାଜୀ ଶିବଜୀ ଯେଉଁ ଅସ୍ତ୍ର ଛାଡ଼ୁଛନ୍ତି ଇଏ ବିପରୀତ ଅସ୍ତ୍ର ଭଗବାନ ସବୁ ଛାଡ଼ୁଛନ୍ତି, ବାଣାସୁର ଯେଉଁ ଅସ୍ତ୍ର ଛାଡ଼ୁଛନ୍ତି ଏପଟରୁ ପ୍ରଦ୍ୟୁମ୍ନ ସାମ୍ବ ଏମାନେ ବିପରୀତ ଅସ୍ତ୍ର ଛାଡ଼ୁଛନ୍ତି, କିଏ କ'ଣ ଅସ୍ତ୍ର ଛାଡ଼ୁଛନ୍ତି ଗୋଟିଏ ଶ୍ଳୋକରେ ମୁଁ ସଂକ୍ଷେପରେ କହିକି ଯାଉଛି, ଦୁଇଟି ଅଧ୍ୟାୟ ଅଛନ୍ତି। ब्रह्मास्त्रस्य च ब्रह्मास्त्रं वायव्यस्य च पार्वतम् आग्नेयस्य च पार्जन्यं नैजं पाशुपतस्य च। ब्रह्मास्त्रको ब्रह्मास्त्र सहित ब्रह्मास्त्र एपटु जने छाडला बेलकु सेपटु जने ब्रह्मास्त्र छाडछन्ति। आ वायव्यस्त्र गोटे अस्त्र अच्छे से वायु बहब ए वैज्ञानिक मान मुंड काम कर से अस्त्रा मारा मानने से मंत्र बल में केवल वायु भीषण वायु बहब कहीं से ठिया पारे एटा कल्पना नुह ठीक जिन ये बर्तमान मनीष बाहर कर बम फम जो सब बाहर कर आग्नेयास्त्र ये सब जहाँ कि बाहर करते मंत्र बल सब कार्य सिद्धि होता मंत्र बल होता वायवास्त्र को प्रतिरोध करने पार्वतास्त्र पार्वतास्त्र पर्वत को ठिया कर दिया होता पवन बहुत कार्य तो पर्वत अटक आग्नेयास्त्र पार्जन्य भगवान वैदिक ज्ञान आमर असुर सभ्यतार वैज्ञानिक सभ्यतार असुर प्रभुवाद कहते डिमोनिक सोसाइटी एटा असुर सभ्यता खराब लगे आजिकल शिक्षित हरे कृष्ण शिक्षित लोक मान खराब लगे कि असुर सभ्यता कारण एथेरे ध्वंस केवल अच्छी सृष्टि केवल जानते तैयारी करवा जिन जानते वैदिक शिक्षा सबुर सृष्टि आ सबुर ध्वंसर प्रिंसिपल थिला। आग्नेयास्त्र किए मारे केवल अग्नि बाहर भीषण अग्नि प्रतिरोध करने कौन अस्त्र दरकार जमी बर्तमान आटम बम या आटम बम टा हिरोशिमा नागासाकी ना एटी पड़ा न्यूट्रलाइज करने चेक करने कि अस्त्र अच्छी वैज्ञानिक मैंने या करना श्रीपद महाराज आम बेले से थे प्रवचन दे कहते जी आटम बम तैयारी कले से बहुत मन दुख करते मो जीवन में बहुत भूल करदे बहुत कांदी थे से निजे लिखी थे यहाँ विश्वर कौन से कल्याण काम लगे ना विश्व को ध्वंस कर लास्ट जान लें जो हिरोशिमा नागासाकी पड़ा कि पूर्व से लिखी जाए बहुत बड़ भूल कर मनीष केवल भगवान सृष्टि को ध्वंस कर जिनस को जानी या जिनस कि जानी के मनीष शक्ति ना कि वैदिक ज्ञान शक्ति अच्छी भगवान सृष्टि ध्वंस दुईटा को रखिंट असुर मान ध्वंस करवता मैंने सृष्टि कर सब असुर सृष्टि कौन जानवे आग्नेयास्त्र जो आटम बम अच्छी न्यूट्रलाइज करने पर्यानास्त्र वैज्ञानिक मैंने बाहर करना पर्यानास्त्र अर्थ अग्नि जो अग्नेयास्त्र छड़ा जाए वर्षा पका पर्यन अस्त्र वर्षा ये वैदिक ज्ञान ठीक कहते नैजम पाशु पाशुपतस्य च ना तपस्य च पाशुपतस्य च पाशुपत पाशुपति अस्त्र को पशुपति अस्त्र को शिवजी छाड़ शिवजी भयंकर अस्त्र शिवजी तरह अस्त्र को छाड़ नैजम भगवान नारायण अस्त्र को छाड़े तेणु तुम संग्राम रोमहर्षण संग्राम चलते कि भगवान समस्त को शिवजी भी कम नुहत बाणस भी कम नुहत भगवान चिंता कले मुख्य है शिवजी को यदि मुह करदेवी सब काम हो भगवान गोटे बाण छाड़े मोहित्वाम तू गिरीशम जुम्भ्रणास्त्रेण जुम्भित ये अस्त्र के भगवान छड़ा का पाखे ना गोटे अस्त्र मोह अस्त्र जुम्भ्रित अस्त्र जुम्भ्रित मान हाई मार शिवजी खाली हाई उपरे हाई मारे मंगल आरती उठले जमी सका प्रवचन बस जमी हाई आसे सेमती समस्ते खाली शिवजी तो सब भजन रसिया लोक तो हाई मार भगवान गोटे अस्त्र जुम्भित तो हिंदी अनुवाद में देखु थी और बंगाली अनुवाद खाली जुम्भित शब्द लिखा जाए संस्कृत में केवल जान जुम्भित मान हाई मार से अनुमान कर भगवान ये अस्त्र अच्छे आ पाखे ना शिवजी मोह अस्त्र जुम्भित अस्त्र शिवजी को छाड़े शिवजी कौन हाई मार लगी पार्टी तो खोला है कौन भजन कर बहुत रात निद्रा हाई मार जुम्भित अस्त्र द्वारा मोहित हो शिवजी हाई मार भितर भगवान सब भूत प्रेत समस्त सफा कर सारे सफा कर सारिकी धरले बाणासुर बाणासुर सांगे युद्ध करने गले माँ जापारे देखु असुर सभ्यतार बहुत बाणासुर भाया बलि महाराज ପୁତ୍ରକୁ ଯିଏ ଜନ୍ମ ଦେଇଛି ସେ ବି ବହୁତ ଭାଗ୍ୟବତୀ ନା, ସେ ଜାଣିପାରିଲି ଭଗବାନ ଶ୍ରୀକୃଷ୍ଣ ମୋ ପୁତ୍ରକୁ ମାରିଦେବେ। ସେ କଣ କଲେ ନା, ତତ୍ମାତା କୁଟରା ନାମ ନଗ୍ନା ମୁକ୍ତ ଶିର ରୁହା, ନଗ୍ନ ହେଇକି ସେ ଜାଣିଲେ ଭଗବାନ ଶ୍ରୀକୃଷ୍ଣଙ୍କ କ୍ରୋଧରୁ ବଞ୍ଚିବାକୁ ହେଲେ ମୋର ପୁତ୍ରକୁ ବର୍ତ୍ତମାନ ଗୋଟିଏ ଉପାୟ, ଭଗବାନ ତ କେବେ ନଗ୍ନ ରୂପ ଦେଖିବେ ନା, ନଗ୍ନ ହେଇକି କେଶ ଉନ୍ମିଳନ କରି ଆସିକି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଗଲେ, ତାଙ୍କ ନାମ କୁଟରା। ଭଗବାନ ସେଠୁ ସାଙ୍ଗେ ସାଙ୍ଗେ ରଥକୁ ବୁଲେଇଲେ, କାରଣ କୌଣସି ନାରୀକୁ ଲଗ୍ନ ରୂପରେ ଦେଖିବା ଉଚିତ ନାହିଁ, ଏ ସଭ୍ୟ ଶିକ୍ଷା। ଓ ସଭ୍ୟ ଶିକ୍ଷାରେ ବର୍ତ୍ତମାନ ଏ ଟିଭି ଫିଲ୍ମରେ ଲୋକମାନେ ଦେଖୁଛନ୍ତି, ଭାଗବତ ଶିକ୍ଷାରେ ସବୁ ଜିନିଷ ନାହିଁ, କେବେ ଶିକ୍ଷା ନାହିଁ। ଭଗବାନ କେତେ ବଡ଼, ଯେଉଁମାନେ ଭଗବାନଙ୍କୁ କୁହନ୍ତି ଭଗବାନ ବସ୍ତ୍ର ହରଣ କରିଥିଲେ, ସେମାନେ ଭଗବାନଙ୍କର ଏଇ ଲୀଳାକୁ ଜାଣନ୍ତି। ଭଗବାନ କାହାର ଜଣେ ମା, ବାଣାସୁରର ମା ଆସିଛନ୍ତି, ଭଗବାନ ସାଙ୍ଗେ ସାଙ୍ଗେ ରଥକୁ ବୁଲେଇଲେ, ରଥକୁ ଦ୍ୱାରକୁ କହିଲେ ରଥ ବୁଲା, ଏହା ଭିତରେ ବାଣାସୁର ଖସିକି ପଳେଇଗଲେ, ଯାଇକି ରେଷ୍ଟ ନେଲେ, କିନ୍ତୁ ଭଗବାନ ଆଉ ଛାଡ଼ିଲେନି। ଭଗବାନ କଣ କଲେ, ଏହା ଭିତରେ ଯେତେବେଳେ ଶିବଜୀ ହାଇ ମାରୁଛନ୍ତି, ଅସୁରମାନେ ମଲେଣି, ଶିବଜୀ ମାନ ଶିବଜୀଙ୍କର କିଛି ଚେଲା ଅଛନ୍ତି, ସେମାନେ ବହୁତ ଏକ୍ସପର୍ଟ ଚେଲା, ତାକୁ ଶିବ ଜ୍ୱର କୁହାଯାଏ। ସେମାନେ ମନ୍ତ୍ର ବଳରେ ସେମାନେ ସବୁ ପବନ ମାନେ ଅଗ୍ନି ସୃଷ୍ଟି କରନ୍ତି, ମନ୍ତ୍ର ବଳରେ ଚାରିଦିଗକୁ ଦହନ କରିବ, ତାକୁ ଶିବ ଜ୍ୱର କୁହାଯାଏ। ଶିବ ଜ୍ୱର ସେମାନେ କଣ କଲେ, ଚାରିଦିଗରେ ଅଗ୍ନି ସୃଷ୍ଟି କଲେ, ଚାରିଦିଗରେ ଅଗ୍ନି ସୃଷ୍ଟି କଲେ, ଭଗବାନ ଶିବଜୀ ତାଙ୍କର ହାଇ ମାରୁଛନ୍ତି, ଭଗବାନ ତାଙ୍କ ନା ବୈଷ୍ଣବ ଜ୍ୱରକୁ ଛାଡ଼ିଲେ, ବୈଷ୍ଣବ ଜ୍ୱର ମାନେ ଚାରିଦିଗରେ ଖାଲି ଶୀତ ଲାଗିଲା। ଆରେ ଯେତେ ଅଗ୍ନି ହେଲେ ବି ଶୀତ, ଯଦି ପ୍ରଚଣ୍ଡ ଶୀତ ହବ କଣ ହବ, କିଛି ହବନି। ତେଣୁ ଶିବ ଜ୍ୱର ଯେଉଁମାନେ ସବୁ ଥିଲେ ସେମାନେ ସେସବୁ ସ୍ତୁତି କଲେ, ସ୍ତୁତି ବି ଅଛନ୍ତି ଆପଣ ଶୁଣିଲେ, ପ୍ରଭୁ ଆମକୁ କ୍ଷମା କରନ୍ତୁ। ଆଉ ବିଷ୍ଣୁ କହିଲେ ଠିକ ଅଛି, ମୁଁ ତୁମକୁ ଛାଡ଼ିଦେଲେ, ତୁମେ ଯା, ଭଗବାନ ଶ୍ରୀକୃଷ୍ଣ କହିଲେ ତୁମେ ଯା। ଶିବଜୀ ଶିବ ଜ୍ୱରକୁ ଛାଡ଼ି ଦେଇ ସାରିଲା ପରେ ଭଗବାନ ବାଣଙ୍କୁ ଧରିଲେ, ବାଣ ଆସିଲା। ତତବାହୁ ସହସ୍ରେଣ ନାନା ଯୁଦ୍ଧ ଧରା ଅସୁରା, ମୁମୁଚୋ ପରମ କ୍ରୁଦ୍ଧ ବାଣ, ବାଣ ଚକ୍ରାୟୁଧ ଅନୁରୂପ। ବାଣ ସହସ୍ରାୟୁଧ, ସହସ୍ର ବାହୁ, ହଜାର ବାହୁ, ହଜାର ବାହୁରେ ପାଞ୍ଚଶହ ଧନୁ ଧରିଛି, ଆସି ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ବହୁ ଅସ୍ତ୍ର ଧରି ଆସି ପହଞ୍ଚିଗଲା। ଆଉ ଭଗବାନ କଣ କଲେ, ସିଧା ତାର ଗୋଟିଏ ପରେ ଗୋଟିଏ ବାହୁକୁ ଛେଦନ କରିବାର ଲାଗିଛନ୍ତି। ଶିବଜୀ ସେଠି ଦଣ୍ଡାୟମାନ ଅଛନ୍ତି, ବାହୁସୁ ଛିଦ୍ୟମାନେସୁ ବାଣସ୍ୟ ଭଗବାନ ଭବ ଭକ୍ତାନୁକମ୍ପି ଉପବ୍ରଜ୍ୟ ଚକ୍ରାୟୁଧମ ଅଭାସ୍ତ। ଚକ୍ରାୟୁଧରେ ଭଗବାନ ଗୋଟିଏ 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 ବାହୁକୁ କାଟି କାଟି ଚାଲିଛନ୍ତି ଶିବଜୀ। ଚକ୍ରାୟୁଧାରୀ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଆସିକି ଭକ୍ତାନୁକମ୍ପି, ଶିବଜୀ ଭକ୍ତର ଭକ୍ତକୁ ବହୁତ ଆଦର କରନ୍ତି। ଭଗବାନଙ୍କୁ ଭଲ ପାଇବାର ଲୋକ ଦୁଇ ଜଣ ଜଗତରେ, ଏ ଭକ୍ତକୁ ଭଲ ପାଇବାର ଲୋକ, ଭକ୍ତକୁ ଭଲ ପାଇବାର ଲୋକ। ଆରେ ଯିଏ ଭଗବାନଙ୍କୁ ଭଲ ପାଇଛି ସେ ତା ଭକ୍ତକୁ ଭଲ ପାଇପାରିବ, ଶିବଜୀ ଭଗବାନଙ୍କୁ ଭଲ ପାଇଛନ୍ତି ସେଥିପାଇଁ ତା ଭକ୍ତକୁ ସେ ଭଲ ପାଆନ୍ତି। ଭଗବାନ ଯେଭଳି ତାଙ୍କର ଭକ୍ତକୁ ଭଲ ପାଆନ୍ତି, ଶିବଜୀ ସେଇଭଳି ତାଙ୍କର ଭକ୍ତକୁ ଭଲ ପାଆନ୍ତି, କାରଣ ଶିବଜୀ ବି ତାଙ୍କର ଇଷ୍ଟ ଭଗବାନଙ୍କୁ ସେଭଳି ଭଲ ପାଉଛନ୍ତି ନା। ଭଲ ପାଇବାଟା ଯାହା ନିକଟରେ ଅଛି ସେ ଅନ୍ୟକୁ ଭଲ ପାଇପାରିବ, ଯାହା ନିକଟରେ ଭଲ ପାଇବାଟା ନାହିଁ ସେ କାହାକୁ ଭଲ ପାଇପାରିବ। ତେଣୁ ଶିବଜୀଙ୍କର ଭଲ ପାଇବା ଗୁଣଟା ଅଛି ନା, ଯଦି ଭଲ ପାଇବା ଗୁଣଟା ନଥାନ୍ତା ତାହେଲେ ପାର୍ବତୀ ଭଳି ତାଙ୍କର ପତ୍ନୀ ଥାଉ ଥାଉ ଜଗତରେ ସେ ନିଷ୍କିଞ୍ଚନ ହେଇକି ବୁଲିଥାନ୍ତେ କି, କେବଳ ଭଗବାନଙ୍କୁ ଭଲ ପାଉଛନ୍ତି, ସଂକର୍ଷଣକୁ ଇଷ୍ଟ କରି ଜୀବନଟା କଟାଉଛନ୍ତି, ଭଗବାନ କେତେ ସେ ଆଦର କରିଛନ୍ତି। ଭକ୍ତାନୁକମ୍ପି ସାଙ୍ଗେ ସାଙ୍ଗେ ଆସି କହୁଛନ୍ତି ବାଣସ୍ୟ ଭଗବାନ ଭବ, ଭବଙ୍କ ପାଖରେ ଶିବଜୀଙ୍କ ପାଖରେ ଭଗବାନ ଲାଗୁଛନ୍ତି, ସର୍ବସମର୍ଥ ଭଗବାନ ଶିବଜୀ ଆସି କହୁଛନ୍ତି, ଏ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି କହୁଛନ୍ତି, ଶିବଜୀଙ୍କର ସ୍ତବ ବହୁତ ଅଛି, ମୁଁ ଦୁଇଟି ସ୍ତବ କହି, ଦୁଇଟି ସ୍ତବ ଛୋଟ ସ୍ତବ ବୁଝିହେବ, ସ୍ତବ ମଝିରେ ସେ ଅଛି, ଜନ୍ମାୟା ମୋହିତ ଦିଅ ପୁତ୍ର ଦାରାଗୃହାଦିଶୁ ଉନ୍ମଜ୍ଜନ୍ତି ନିମଜ୍ଜନ୍ତି ପ୍ରସକ୍ତା ବୃଜିନ ଅର୍ଣ୍ଣବ। ହେ ପ୍ରଭୁ, ଆପଣଙ୍କ ମାୟାରେ ଜନ୍ମାୟା ମୋହିତା ଦିଆ ବ୍ୟକ୍ତିର ବୁଦ୍ଧି, ମାୟା ଆପଣଙ୍କ ମାୟାରେ ବ୍ୟକ୍ତିର ବୁଦ୍ଧି କଣ ହେଇଛି ନା, ପୁତ୍ର ଦ୍ୱାରା ଗୃହାଦିଶୁ, ପୁତ୍ର ତାପରେ ସ୍ତ୍ରୀ ତାପରେ ଗୃହ ଆଦିଶୁ, ପଶୁ ଆଦିଶୁ, ଧନ ଆଦିଶୁ, ଉନ୍ମଜ୍ଜନ୍ତି ଜୀବ ଆଜି ଭଗବାନଙ୍କୁ ଭଲ ନ ପାଇ ଏମାନଙ୍କୁ ଭଲ ପାଉଛି, ୟାର କାରଣଟା ଭଗବାନଙ୍କର ମାୟା, ଭଗବାନଙ୍କର ମାୟା ଶକ୍ତି। ଆରେ ଭଗବାନଙ୍କର ମାୟା ଶକ୍ତିକୁ ଜାଗରିତ କରିବାକୁ ହେଲେ, ଭଗବାନଙ୍କ ମାୟା ଶକ୍ତିକୁ ତରିବାକୁ ହେଲେ ଭଗବାନଙ୍କର ଉନ୍ନତ ମାୟା ଶକ୍ତି ଦରକାର। ବର୍ତ୍ତମାନ ମହାମାୟାର ଅଛି ଯୋଗ ମାୟା ଦରକାର। ଯେମିତି ଧ୍ରୁବ ମହାରାଜ ଭଗବାନଙ୍କ ସ୍ତୁତିରେ କହୁଛନ୍ତି, ଜ ଇମାମ ବାଚମ ପ୍ରସୁପ୍ତ ଆର ଜୋନ୍ତ ପ୍ରବିଶ୍ୟ ମମ ବାଚ ଇମାମ ପ୍ରସୁପ୍ତ। ଧ୍ରୁବ ମହାରାଜ ଲକ୍ଷ୍ୟ କରିପାରୁଛନ୍ତି ଭଗବାନ ତାଙ୍କ ଶଙ୍ଖଟା ଛୁଇଁଦେଲେ ତାଙ୍କର ସବୁ ଇନ୍ଦ୍ରିୟ ଭଗବତ ଉନ୍ମୁଖ ହେଉଛି। ଏ ଇନ୍ଦ୍ରିୟର ଚିନ୍ମୟତା ଅଛି। ଆଜି ଜଣେ ଭକ୍ତ ବି ଅନୁମାନ କରିପାରିବ, ପ୍ରତ୍ୟେକ ଭକ୍ତ ତାର କେଉଁ ଇନ୍ଦ୍ରିୟ କେତେ ଚିନ୍ମୟତା ଅଛି। ଦେଖନ୍ତୁ, ଯେତିକି ସମୟ ଆପଣ ଭଗବାନଙ୍କ ପ୍ରୀତିରେ ଦେଖିପାରୁଛନ୍ତି ଆପଣଙ୍କ ଚକ୍ଷୁ ଇନ୍ଦ୍ରିୟର ତ ସେତିକି ଚିନ୍ମୟତା ଅଛି। ଯେତିକି ସମୟ ଆପଣ ଭଗବାନଙ୍କ ନାମ କରିବାରେ ଜିହ୍ୱା ଆନନ୍ଦ ପାଉଛି, ହସ୍ତ ଆନନ୍ଦ ପାଉଛି, ଆପଣଙ୍କ ହସ୍ତ ଇନ୍ଦ୍ରିୟ ସେତିକି ଚିନ୍ମୟତା ଅଛି। ଆଉ ଅବଶିଷ୍ଟ ଶୋଇକି ରହିଛି, ଜାଗ୍ରତ ହେଇନି। କିନ୍ତୁ ଧ୍ରୁବ ମହାରାଜ ଦେଖୁଛନ୍ତି ଯେଉଁ କ୍ଷତ୍ରିୟ ଗୁଣ ବଳରେ ଆଜି ଜିତ କରିକି ତାଙ୍କର ଗୁରୁଦେବ ନାରଦ ମୁନିଙ୍କ କତିରୁ ଜିତ କରିକି ଆସିଲେ ସିଂହାସନ ପାଇବା ପାଇଁ, କିନ୍ତୁ ଭଗବାନ ଶଙ୍ଖ ସ୍ପର୍ଶ କରିଦେଲା ମାନେ ସେଇ ଇନ୍ଦ୍ରିୟର କ୍ଷତ୍ରିୟ ଗୁଣ ଜନିତ କ୍ଷୋଭ ଗୁଡିକ ସବୁ ଶାନ୍ତ ହେଉଛି। ସେଥିପାଇଁ ପ୍ରଥମ ସ୍ତୁତି ତାଙ୍କର ବାରଟା ହେଉଛି ଆଦିତ୍ୟ। ସିଦ୍ଧ ସ୍ୱାମୀ କହୁଛନ୍ତି ଧ୍ରୁବ ମହାରାଜଙ୍କର ବାରଟା ସ୍ତୁତି ହେଉଛି ବାରଟା ସୂର୍ଯ୍ୟ ଭଳି, ଗୋଟିଏ ଶୈଳରେ ଉଦୟ ହେଉଛନ୍ତି ଗୋଟିଏ ପର୍ବତରେ। କହୁଛନ୍ତି ଯୋ ଅନ୍ତ ପ୍ରବିଶ୍ୟ ଇମମ ବାଚ ମିମମ ପ୍ରସୁପ୍ତ, ମୋ ବାଚା ଶକ୍ତିକୁ ମୋର ସମସ୍ତ ଇନ୍ଦ୍ରିୟ ଶକ୍ତିକୁ ଉଜ୍ଜୀବିତ କଲେ। ଭଗବାନ ଯେତେବେଳେ କୃପା କରିବେ ଆପଣଙ୍କ ସବୁ ଇନ୍ଦ୍ରିୟ ଚିନ୍ମୟ ହେଇଯିବ, ଆସ୍ୱାଦନ ଜିହ୍ୱାରେ ଯେତେବେଳେ ଭଗବାନଙ୍କୁ ପ୍ରସାଦ ପାଇବେ ଆସ୍ୱାଦନ ଓ ପ୍ରଭୁଙ୍କର ପ୍ରସାଦ। ଏ ଚିନ୍ମୟତା ୟା ବିନା ଭଗବାନଙ୍କ ଆସ୍ୱାଦନ ଆମେ କରିପାରୁନେ। ନାମ ରୂପ ଗୁଣ କର୍ଣ୍ଣ ଯେତିକି କୃଷ୍ଣ କଥା ଶୁଣିବା ପାଇଁ ଇଚ୍ଛା କରୁଛି ସେତିକି ଚିନ୍ମୟତା ପ୍ରାପ୍ତ ହେଇଛି। ଯିଏ ଯେତେ ଅଦର ଟପିକ ଶୁଣିବା ପାଇଁ ଇଚ୍ଛା କରୁଛି ଜାଣିବା ଦରକାର ମୋର କର୍ଣ୍ଣର ଭୌତିକତା ଗୁଣ ସେତିକି ଅଛି, ଶୋଇକି କର୍ଣ୍ଣ ରହିଛି। ଆଉ ଉଠିବା ପାଇଁ ହେଲେ ଇନ୍ଦ୍ରିୟ ମାନଙ୍କୁ ମହାପ୍ରଭାସୀ କହିଲେ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଉଠିବ କିଏ ସାଜ୍ଞା, ମାୟା ଶକ୍ତି ଶୋଇଦେଇଛି ନା। ମାୟା ଗୁରୁଦେବ ଯେମିତି କୁହନ୍ତି ମାୟା ଗୋଲାପ ଶଯ୍ୟାରେ ଏଇ ଶୋଇଦେଇଛି ଜୀବକୁ, ମାୟା ଶଯ୍ୟାରେ ଜଣେ ଶୋଇଛି ମାୟା ଧୀଶ ଉଠେଇବ ନା, ମହାପ୍ରଭୁ ଉଠେଇବେ ନା। ଆଉ ମହାପ୍ରଭୁ କେମିତି ଉଠଉଛନ୍ତି, ତାଙ୍କ ମନ୍ତ୍ର ଦ୍ୱାରା ନାମ ଦ୍ୱାରା, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜାଗୋ ଗୋରା ଚାନ୍ଦ କତ ନିଦ୍ରା ଯାବ ମାୟା ପିସାଚିର କୋଲେ, କତ ନିଦ୍ରା ଯାବ ମାୟା ପିସାଚିର କୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ତୁମାର ଲଇତେ ଆମି ହୈନୁ ଅବତାର, ତୁମାର ଲଇତେ ଆମି ହୈନୁ ଅବତାର, ଆମି ବିନା ବନ୍ଧୁ ଆର କେ ଅଛେ ତୁମାର, ଆମି ବିନା ବନ୍ଧୁ ଆର କେ ଅଛେ ତୁମାର, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା।
ଏନେଚେ ଔଷଧି ମାୟା ନାସିବାର ଲାଗି ଏନେଚି ଔଷଧି ମାୟା ନାସିବାର ହରେ କୃଷ୍ଣ ମହାମନ୍ତ୍ର ଲିଅ ତୁମି ମାଗି ହରେ କୃଷ୍ଣ ଚାନ୍ଦ ବୋଲେ ଜାଗୋ ଜାଗୋ ଗୋରା ଚାନ୍ଦ ବୋଲେ
ମହାପ୍ରଭୁ ଉଠିପାରିବେ ଭଗବାନଙ୍କର ମାୟା ଶକ୍ତିରେ ଜୀବ ଶୋଇଲେ ଆଉ କେହି ଉଠିପାରିବେନି ଦୁଇ ଜଣ ଉଠିପାରିବେ ମହତ୍ ସାଧୁ ଉଠେଇବେ ଯିଏ ଭଗବାନଙ୍କର ମାୟା ଶକ୍ତିକୁ ତରିଛନ୍ତି ସେ ମହତ୍ ଉଠେଇବେ ଆଉ ଭଗବାନ ଉଠେଇବେ ଆଉ କିଏ ଉଠେଇବେ ମହାପ୍ରଭୁ ମହାରାଜ କେଶରେ ଶୁଣିଥିଲି ମହାରାଜ ସୁନ୍ଦର କଥା କହିଲେ ମୋତେ ବହୁତ ଭଲ ଲାଗିଲା ଏଇ ଟପିକ ତ ନାହିଁ ଅଲଗା କିଣ ଟପିକରେ ଶୁଣିଥିଲି ଆମେ ବିନା ବନ୍ଧୁ ଆର କିଏ ଅଛି ତୁମର ତୁମ ବିନା ମୋ ବିନା ତୁମର କିଏ ବନ୍ଧୁ ଅଛି ମହାପ୍ରଭୁ କହୁଛନ୍ତି ଜୀବ ଯଦି କହିବେ ଆପଣ ମୋର ବନ୍ଧୁ ତାର ବନ୍ଧୁ ତାର ବନ୍ଧୁକୁ ସାହାଯ୍ୟ କରନ୍ତୁ କିଛି ସର୍ତ୍ତ ରଖିକି ଆପଣ ଔଷଧ ଧରିକି ଆସିଛନ୍ତି ତ ଏଣିଛି ଔଷଧି ମାୟା ନାଶିବାର ନା କି ମାୟାକୁ ନାଶ କରିବା ପାଇଁ ଔଷଧ ଧରିକି ଆସିଛନ୍ତି ତା ଦେଇ ଦିଅନ୍ତୁ ମହାରାଜ ସେଠି କହୁଛନ୍ତି ନାଇଁ 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 ମୁଁ ଔଷଧ ଧରିକି ଆସିଛି କିନ୍ତୁ ମୋ କତରେ ମାଗିକି ହରିନାମ ମହାମନ୍ତ୍ର ଲିଅ ତୁମି ମାଗି ମୁଁ ଆଣିଛି ମୁଁ ତୁମର ବନ୍ଧୁ ଦବା ପାଇଁ ରେଡି ଅଛି କେବଳ ତୁମର ଗୋଟିଏ ଯୋଗ୍ୟତା ଦରକାର ତୁମେ ମାଗିକି ଆଜ୍ଞା ଡକ୍ଟର ସାହେବ ମୋତେ ଟିକେ ଔଷଧ ଦିଅନ୍ତୁ ବାସ୍ ଏତିକି ଦରକାର ଶିବଜୀ ସେଇ କଥା କହୁଛନ୍ତି ଜନ୍ମାୟାମ ଜନ୍ମାୟାମ ହିତା ଧିଆ ପୁତ୍ର ଦାର ଗୃହାଦିଶୋ ପ୍ରଭୁ ଆପଣଙ୍କ ମାୟାରେ ଯେଉଁ ଜୀବ ପୁତ୍ର ଦାର ଗୃହ ଆଦିଶୁ ସେ ତାର ମତି ତାର ଧି ଆସକ୍ତ ହେ ଯେଠି କହୁଛନ୍ତି ଉନ୍ମଜ୍ଜନ୍ତି ନିମଜ୍ଜନ୍ତି ପ୍ରସକ୍ତା ବୃଜିନାର୍ଣ୍ଣବ ଭାଗବତ ଆଜ୍ଞା ରତ୍ନ ଏଇ ଗୋଟିଏ ଶ୍ଳୋକକୁ ଯଦି ଆପଣ ଖେଳେଇବେ ଯେତିକି ଟୀକା ଅଛନ୍ତି ଏ ଗୋଟିଏ ଦୁଇ ଘଣ୍ଟା ଯିବେ ଏ ବୃଜିନ ଦୁଃଖ ରୂପକ ଅର୍ଣ୍ଣବରେ ଜୀବ ଗୃହ ଦାରା ବନ୍ଧୁ ଆଦିଶୁ ପ୍ରସକ୍ତ ହେଇକି ଏମାନଙ୍କ ଉପରେ ଆସକ୍ତ ହେଇକି କଣ କରୁଛନ୍ତି ଉନ୍ମଜନ୍ତି ଉନ୍ମଜନ୍ତି ଅର୍ଥ ଦେବାଦି ଜୋନିସୁ ଗମ୍ୟନ୍ତି ଦେବାଦି ଜ୍ୱନିକୁ ଯାଏ ନିମଜନ୍ତି ନିଚ ଜ୍ୱନିକୁ ଯାଏ ଶିବଜୀ କହୁଛନ୍ତି ପ୍ରଭୁ ଆପଣଙ୍କ ମାୟାର ବୋଇତ ହେଇକି ଜୀବରେ ଏ ଅବସ୍ଥା ହୁଏ କେତେବେଳେ ଦେବାଦି ଜ୍ୱନିକୁ ଯାଏ କେତେବେଳେ ନିଚ ଜ୍ୱନିକୁ ଯାଏ କାହିଁକି ନା ଗୃହ ଦାରା ଦ୍ୱାରା ତାର ବୁଦ୍ଧି ଆସକ୍ତ ହେଇଯାଇଛି ଆପଣଙ୍କର ମାୟା ଭଗବାନ ବାଣାସୁରର ଭାଉକୁ ଛେଦନ କରୁଛନ୍ତି ଦେବଦତ୍ତମ ଇମମ ଲବ୍ଧ୍ୱା ନୁର୍ଲୋକମ ଅଜିତେନ୍ଦ୍ରିୟ ଯୋନ ଆଦ୍ରିୟନ୍ତି ତୋତ୍ପାଦ ସସ୍ୱଚ୍ଚ ହି ଆତ୍ମବଞ୍ଚକ ଶିବଜୀ କହୁଛନ୍ତି ସିଏ ଆତ୍ମବଞ୍ଚକ ନିଜକୁ ନିଜେ ଠକୁଛି ତା ପାଇଁ ଦୁଃଖ କରିବା ଦରକାର ଶିବଜୀ କହୁଛନ୍ତି ମୁଁ ତା ପାଇଁ ସ୍ୱଚ୍ଛ ମୁଁ ସେମାନଙ୍କ ପାଇଁ ବହୁତ ଚିନ୍ତା କରୁଛି ଯେଉଁମାନେ ନୃଦେହ ଦେବଦତ୍ତମ ଇମମ ଲବ୍ଧ୍ୱା ଇ ଦେବଦତ୍ତ ଶରୀର ଏ ଭଗବାନଙ୍କର ଦତ୍ତ ଶରୀର ଏ ମାନବ ଶରୀର ଦେବଦତ୍ତମ ଇମମ ଲବ୍ଧ୍ୱା ନୃଲୋକେ ଅଜିତେନ୍ଦ୍ରିୟ ନୃଲୋକରେ ମନୁଷ୍ୟ ଶରୀର ପାଇଛନ୍ତି ଏ ଭୂଲୋକରେ କିନ୍ତୁ ଅଜିତେନ୍ଦ୍ରିୟ ଇନ୍ଦ୍ରିୟକୁ ସଂଯମ କରୁନାହାନ୍ତି ଆଉ ଇନ୍ଦ୍ରିୟକୁ ସଂଯମ କରୁନାହାନ୍ତି ଯୋ ନ ଆଦ୍ରିୟନ୍ତେ ଯିଏ ଆପଣଙ୍କୁ ଆଦର କରୁନାହାନ୍ତି ତତ୍ପାଦମ ଆପଣଙ୍କ ପାଦକୁ ଆଦର କରୁନାହାନ୍ତି ସସୂଚ୍ୟ ହି ଆତ୍ମବଞ୍ଚକ ତାଙ୍କ ସେ ସୂଚନାର ଯୋଗ୍ୟ ସେ ମୋ ପାଇଁ ଏବଂ ସେ ଆତ୍ମବଞ୍ଚକ ସେ ବୋଲି ବହୁତ ସୁନ୍ଦର ସ୍ଥିତି କରିଛନ୍ତି ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହେଇଯାଇଛନ୍ତି ଶ୍ରୀ ଭଗବାନ ଉବାଚ ଭଗବାନ କହୁଛନ୍ତି ଶିବଜୀ ସ୍ତବ କଲା ପରେ ଶିବଜୀ ମୁଁ କେବେ ହେଲେ ବାଣାସୁରକୁ ମାରିବି ନା ମୁଁ ବାଣାସୁର ଗୋଟିଏ ପରେ ଗୋଟିଏ ବାହାକୁ କାହିଁକି ଛେଦନ କରୁଛି ଜାଣିଛ ଶୁଣ
ଅବଧୟମ୍ ମମା ପିଏସ ବୈରୋଚନି ସୁତ ଅସୁର ପ୍ରହ୍ଲାଦାୟ ବର ଦତ୍ତୋ ନ ବଧ୍ୟମେ ତବ ଅନ୍ୟ
ଦେଖନ୍ତୁ ଭାଗବତ ଭଗବାନଙ୍କର ପ୍ରଭୁ ନୃସିଂହଦେବ ଅବତାରରେ ପ୍ରହ୍ଲାଦଙ୍କୁ ବର ଦେଇଥିଲେ ମୁଁ ତୁମର ବଂଶରେ କାହାକୁ ମାରିବିନି କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଅବତାରରେ ବି ସେ ପ୍ରତିଶ୍ରୁତି ରଖୁଛନ୍ତି ଭଗବାନଙ୍କ ଭିତରେ ଭେଦ ଅଛି ଦେଖନ୍ତୁ ଲୀଳା କିଭଳି ବୈଶିଷ୍ଟ୍ୟ କହୁଛନ୍ତି,
ଅବଧୟମ ମମାପି ଏସ ମମ ଅପି ଏସ ଅବଧ୍ୟମ, ଇଏ ମୋ ପାଇଁ ବଧର ଯୋଗ୍ୟ ନୁହେଁ।
ଶିବଜୀ ତୁମେ ଭୟ କର ନା, ମୁଁ ବାଣାସରୁ କେବେ ମାରିବି ନା, ନା କାହିଁକି ନା ବୈରୋଚନୀ ସୁତ ଅସୁର, ଏ ଅସୁର ବୈରୋଚନୀ ବିରୋଚନଙ୍କର ପୁତ୍ର ବଳି, ବଳିଙ୍କର ନାମ ବୈରୋଚନୀ, ଏ ବୈରୋଚନୀଙ୍କର ପୁତ୍ର ବଳିଙ୍କର ପୁତ୍ର ଇଏ ମୋର ବଧର ଯୋଗ୍ୟ ହୁଅନ୍ତି। ଶିବଜୀ କହୁଛନ୍ତି କାହିଁକି ଆପଣ ବଳିକୁ ବଦ୍ଧ କରିବେ ନା, ଏ ବଳିଙ୍କର ପୁତ୍ରକୁ ବାଣସୁରକୁ ବଦ୍ଧ କରିବେ ନା, ନା ପ୍ରହ୍ଲାଦାୟମ ବରମ ଦତ୍ତ୍ୱା, ମୁଁ ପ୍ରହ୍ଲାଦଙ୍କୁ ବର ଦେଇଛି। ପ୍ରହ୍ଲାଦ ଜଣେ ଭକ୍ତ ସମସ୍ତ ତାଙ୍କର ବଂଶ ପାଇଁ ସୁରକ୍ଷାର କବଚକୁ ଟାଣି ଦେଇ ଚାଲିଗଲେ। ଭକ୍ତିରେ ଭଗବାନଙ୍କୁ ଏମିତି ବଶ କରି ରଖିଲେ, ସୁରକ୍ଷାର କବଚ ବଳରେ ତିଆରି କରିଦେଲେ, ତାଙ୍କର ବଂଶରେ ଯେଉଁ ଅସୁରମାନେ ଆସିଲେ ସେ ପ୍ରହ୍ଲାଦଙ୍କର ସୁରକ୍ଷା କବଚ ଭିତରେ ଆନନ୍ଦରେ ଜୀବନଯାପନ କଲେ, ଭଗବାନଙ୍କର ପ୍ରିୟ ହେଇଗଲେ। କିଏ ଭଗବାନଙ୍କର ପ୍ରିୟ ହେଇପାରିବ, କିଏ ପ୍ରିୟ ହେଇପାରିବ? ଦେଖନ୍ତୁ ଆଜି ବାଣାସୁର ଏତେ ଉଦ୍ଧତ ହେଇକି ଆଜି ପ୍ରଭୁଙ୍କର ପ୍ରିୟ ହେଇଗଲା, ସମ୍ବନ୍ଧୀୟ ଭକ୍ତର ପ୍ରିୟ ପ୍ରହ୍ଲାଦଙ୍କର ସମ୍ବନ୍ଧରେ ଆସିଛି। ଭକ୍ତ ସମ୍ବନ୍ଧରେ ଯିଏ ଭକ୍ତ ସହିତ ଯେକୌଣସି ଭାବରେ ଯିଏ ଯୁକ୍ତ ହେଇଯାଉଛି ସେ ଭଗବାନଙ୍କର ପ୍ରିୟ ହେଇଯିବ। ଭଗବାନ କହୁଛନ୍ତି ପ୍ରହ୍ଲାଦୟମ ବରମ ଦତ୍ତ୍ୱା ନ ବଧୋ ମେ ତବ ଅନ୍ୱୟ, ମୁଁ ପ୍ରହ୍ଲାଦଙ୍କୁ ବର ଦେଇଛି, ତବ ଅନ୍ୱୟ ତମ ବଂଶରେ ମୁଁ କାହାକୁ ମାରିବିନି। କାରଣ ଭଗବାନ ଯେତେବେଳେ ଶୁଣିବା ଆମେ ବର ଯାଚି ସାରିଲା ପରେ ତିନୋଟି ବର, ପ୍ରହ୍ଲାଦ ତ ମନା କରିଦେବେ, ତିନୋଟି ବର ମାଗିବେ, ତା ଭିତରେ ପିତାଙ୍କ ପାଇଁ ଗୋଟେ ବର ମାଗିଛନ୍ତି ଏବଂ ମନ ଦୁଃଖ କରିଛନ୍ତି, ଆପଣଙ୍କ ପିତାକୁ ଉଦ୍ଧାର କରିଦିଅନ୍ତୁ। ସେଇଠି ଭଗବାନ କହିଥିଲେ ତ୍ରିସପ୍ତ ଭିତି ତା ପୁତ୍ର, ସେଇ ସମୟରେ ଭଗବାନ ଶପଥ କରିଥିଲେ, କିନ୍ତୁ ସେଇ ଶପଥରେ ଭାଗବତରେ ସେଇଠି ଉଲ୍ଲେଖ କରାଯାଇନାହାନ୍ତି, ଏଇଠି ଉଲ୍ଲେଖ କରାଯାଇଛନ୍ତି। ଆପଣ ଭାଗବତ ପଢ଼ିଲେ ସେଠି ଅଛନ୍ତି, ସେଠି ନାହାନ୍ତି। ଭଗବାନ ଯେ ଶପଥ କରିଥିଲେ ମନରେ ମୁଁ ଆଉ କାହାକୁ ମାରିବି ନା, କୃଷ୍ଣ ଅବତାରଟା ପ୍ରକଟ କରୁଛନ୍ତି, ଭାଗବତରେ ସେଠି ପ୍ରକଟ ନାହାନ୍ତି, ଅଲଗା କେଉଁ ପୁରାଣ ଥାଇପାରନ୍ତି। କିନ୍ତୁ କୃଷ୍ଣ ଅବତାରରେ ଶିବଜୀ ତଳେ ସ୍ତୁତି କରୁଛନ୍ତି ବାଣାସୁର ପାଇଁ, ଆପଣ ପ୍ରଭୁ ବାଣାସୁରଙ୍କୁ ଛାଡ଼ି ଦିଅନ୍ତୁ, ଭଗବାନ କହୁଛନ୍ତି ନା। ତାହେଲେ ଶିବଜୀ କହୁଛନ୍ତି ଯଦି ଆପଣ ତାକୁ ମାରିବେ ନା, ତା ବାହୁ କାହିଁ ଗୋଟିଏ ପରେ ଗୋଟିଏ କାଟୁଛନ୍ତି, ମୋ ଭକ୍ତର ମୁଁ କଲ୍ୟାଣ ପ୍ରଥମ କଲ୍ୟାଣ ତାର ଗର୍ବକୁ ମୁଁ ନାଶ କରେ। ତବ କଥା ଅମୃତମ ତପ୍ତ ଜୀବନମ କବି ବିରଳିତମ କଲ୍ମସାପମ ନା ଆର ପଦରେ କ'ଣ, ନିଜ ଜନସ୍ମୟ ଧ୍ୱଂସନ ସ୍ମିତା ଭଜେ ସଖେ ଭଗବତ କିଂ କରିସ୍ମ ଜଲ ରୋହାନନମ ଚାରୁ ଦର୍ଶନ। ସେଥିରେ କହୁଛନ୍ତି ନିଜ ଜନସ୍ମୟ ଧ୍ୱଂସନକାରୀ ଗୋପୀମାନେ କହୁଛନ୍ତି ପ୍ରଭୁ ଆପଣଙ୍କର ବଡ଼ କରୁଣା ହେଲା ନିଜ ଲୋକର ଗର୍ବକୁ ଆଗେ ଭାଙ୍ଗନ୍ତି। ଭକ୍ତିପଥରେ ତ ସବୁଠୁ ବଡ଼ ପ୍ରତିବନ୍ଧକ ହେଲା ଏଇ ଦର୍ପ, ଆଉ ଅସୁରର ସବୁଠୁ ବଡ଼ ସମ୍ପତ୍ତି ହେଲା ଏଇ ଦର୍ପ, ଅସୁର ଗର୍ବ ଯୋଗୁଁ ସବୁ ଶୁଣୁଥିଲେ ନା। ଆମେ ସ୍ୱାମୀପାଦ କହୁଛନ୍ତି ପ୍ରାଣା ପୁନା ତିଶକୁଳ ନତ ଭୂରିମାନା, ଯିଏ ଅଭକ୍ତ ଯେତେ ଗୁଣ ଧରିଛି ତା ଗର୍ବ ଯୋଗୁଁ, ସେ ଯୋଉ ଧରିଛି ସୁନ୍ଦର ଏତେ ବଡ ଲୋକ ଯେତେ ଗୁଣ ଧରିଛି ଏଟା ଗର୍ବକୁ ତାର ଶୋଭା ଦଉଛି, ତାକୁ ଶୁଦ୍ଧ କରୁନି। କିନ୍ତୁ ଭକ୍ତର କିଞ୍ଚିତ ଗର୍ବ ଆସିଲା ମାନେ ଭଗବାନ ଆଗେ ଭାଙ୍ଗିଦେବେ। ଶିବଜୀ କହୁଛନ୍ତି ଆପଣ ବାଣାସୁରର ବାହାକୁ କାହିଁକି ଛେଦନ କରୁଛନ୍ତି, ପ୍ରହ୍ଲାଦଙ୍କ ନିକଟରେ ଯେ ଶପଥ କରିଛନ୍ତି ତାକୁ ମାରିବେ ନା, ତାଙ୍କର ବଂଶରେ କାହାକୁ ମାରିବେ ନା, ଆପଣ କାହିଁକି ଛେଦନ କରୁଛନ୍ତି ନା। ଦର୍ପ ଉପସମନାୟ ଅଶ୍ୟ, ଏହାର ଦର୍ପକୁ ମୁଁ ଉପସମନ କରିବା ପାଇଁ, ଗର୍ବକୁ ଭାଙ୍ଗିବା ପାଇଁ, ପ୍ରବୃକ୍ଷଣ ବହାବ ମୟା ମୁଁ ତାର ବାହୁକୁ ଛେଦନ କରୁଛି। ଆଉ ସୁଦିତଞ୍ଚ ବଲିମ୍ଭୁରି, ଭୂମି ଭାରକୁ ଆକୁ ଆଶ୍ରିତ କରି, କାରଣ ବାଣାସୁରାକୁ ମୁଁ ମାରିବି ନା, ବାଣାସୁରକୁ ସହିତ ମୁଁ ସଂଗ୍ରାମ କଲେ ବାଣାସୁର ଅଲଗା ଅସୁରମାନଙ୍କୁ ଧରି ଆସିବ, ସେଇ ଅସୁରମାନେ ଏ ଭୂଭାର ଭୂ ପାଇଁ ଭାର, କିନ୍ତୁ ବାଣାସୁର ନୁହେଁ, ତେଣୁ ତାକୁ କେନ୍ଦ୍ରୀଭୂତ କରିକି ଅଲଗା ଅସୁରମାନଙ୍କୁ ମାରିଲି, କିନ୍ତୁ ବାଣାସୁରକୁ ମୁଁ କ'ଣ କରିବି, ତାକୁ ମାରିବି ନା, କେବଳ ତାର ଗର୍ବକୁ ନାଶ କରିବା ପାଇଁ ସବୁ ବାହୁକୁ ମୁଁ ଛେଦନ କରିଦେବି। ଭଗବାନ ସବୁ ବାହୁକୁ ଛେଦନ କଲେ, ଦୁଇଟି ବାହୁ ରଖିଲେ ଏବଂ ବାଣାସୁରଙ୍କୁ ଶିବଜୀଙ୍କର ପାର୍ଶ୍ୱଦ କରି ଛାଡ଼ିଦେଲେ। ଶିବଜୀ କହୁଛନ୍ତି ଚକ୍ରକତି ବହୁତ ସୁନ୍ଦର ଟୀକା ରଚନା କରିଛନ୍ତି, ଚକ୍ରକତି କହୁଛନ୍ତି ହେ ପ୍ରଭୁ ଦୃଷ୍ଟ ପି ଅନୁବର୍ତ୍ତିନ ବାଣାସୁର ମମତାମ ତ୍ୟକ୍ତୁ ନ ସତ୍ମବି କିଂ କରୁମି, ହେ ପ୍ରଭୁ ଏ ବାଣାସୁର ଦୁଷ୍ଟ ବୋଲି ମୁଁ ଜାଣେ, କିନ୍ତୁ ତା ପ୍ରତି ମୋର ଏତେ ଆସକ୍ତ ଅଛି, ମୁଁ ଏତେ ଆସକ୍ତ ହେଇଛି ତା ପ୍ରତି ସ୍ନେହଟାକୁ ମୁଁ ତ୍ୟାଗ କରିପାରିବି। ଶିବ ଯେମିତି ପ୍ରାର୍ଥନା କରିଛନ୍ତି ବାଣାସୁର ପାଇଁ, ଦେଖନ୍ତୁ କେତେ ଭକ୍ତ ବତ୍ସ ଭଗବାନ କହୁଛନ୍ତି, ତସ୍ମାନ ଅସ୍ମିନ୍ ଅପି ତ୍ୱତ୍ ପ୍ରସାଦେ ଅସ୍ତିତି ଏସମେ ବର, ତୁମର ତା ପ୍ରତି କରୁଣାଟା ରହୁ ଏଇଟା ମୋର ବର। ଅର୍ଥାତ୍ ତୁମେ ତାଙ୍କୁ ତୁମର ପାର୍ଶ୍ୱଦ କରିକି ରଖ, ତୁମର କରୁଣା ସବୁଦିନ ପାଇଁ ତା ଉପରେ ଜାଗ୍ରତ କରିକି ରଖ, ସବୁବେଳେ କରୁଣା ବର୍ଷଣ କର, ଭଗବାନଙ୍କୁ କ୍ଷମା ମାଗି। ଶିବଜୀ ଗଲେ ବାଣାସୁରକୁ ଧରିକି, ଆଜି ବି ବାଣାସୁର ଶିବଜୀଙ୍କର ପାର୍ଶ୍ୱଦ ହେଇକି ଅଛନ୍ତି, ଏବଂ ଭଗବାନ ଅନିରୁଦ୍ଧଙ୍କୁ ଧରି ଉଷାଙ୍କୁ ଧରି ଦ୍ୱାରକାକୁ ଫେରିଲେ। ସେଇ କଥା ଏଇ ପ୍ରସଙ୍ଗଟି ଏଇଥିପାଇଁ ଆସିଥିଲେ, ପରୀକ୍ଷିତ ମହାରାଜ ପ୍ରମାଣ ଦଉଛନ୍ତି ସୁଖଦେବ ଗୋସ୍ୱାମୀ, କାରଣ ପରୀକ୍ଷିତ ମହାରାଜ ବହୁତ ମନ ଦୁଃଖ କରୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଗୋଲକ ବୃନ୍ଦାବନ ଗଲା ପରେ, ବୈକୁଣ୍ଠ ଗଲା ପରେ, ଯେ କାହିଁକି ଭଗବାନ ସବୁଦିନେ ଜଗତରେ ରହିଲେ ନା। ତାର ଉତ୍ତରରେ କହୁଛନ୍ତି, ମହତ୍ୟେନ ଯୋଗୁରୁ ସୁତ ଯମଲୋକ ଅନିଜମ ତ୍ୱାଞ୍ଚ ଅନୟତ ଶରଣତ ତ୍ୱାଞ୍ଚ ଅନୟତ ଶରଣତ ପରମାସ୍ତ୍ର ଦଗ୍ଧମ ଜିଜ୍ଞେ ଅନ୍ତକ ଅନ୍ତକମ ଅପି ଈଶମ ଔଷୋ ଅନିଶମ କିଂ ସ୍ୱ ଅବନେ ସ୍ୱ ଅନୟତ ମୃଗ୍ୟମ ସଦେହମ। ଚକ୍ରଦତ୍ତ ଅର୍ଥ କରୁଛନ୍ତି, ଚାରୋଟି ପ୍ରମାଣ ଦେଲେ, ଯିଏ ଗୁରୁପୁତ୍ରଙ୍କୁ ଯମଲୋକରୁ ଆଣିଥିଲେ, ଦ୍ୱିତୀୟ ପ୍ରମାଣ ତୁମର ଜନ୍ମ ସମୟରେ ମାତୃଗର୍ଭରେ ତୁମକୁ ବ୍ରହ୍ମାସ୍ତ୍ରରେ ଦଗ୍ଧ ତୁମର ଏଇ ଶରୀରକୁ ଜୀବିତ କରିଥିଲେ, ତୁମେ ହେଉଛ ସାକ୍ଷୀ। ଆଉ ଅନ୍ତ ସମୟରେ ବ୍ରାହ୍ମଣ ସାପ ରୂପକ ଅସ୍ତ୍ର ସେଥିରୁ ତୁମକୁ ଶରଣ ଦେଲେ। ଏବଂ ତୃତୀୟ ପ୍ରମାଣ ଦଉଛନ୍ତି, ଜିଜ୍ଞେ ଅନ୍ତକ ଅନ୍ତକମ ପିଇସମ, ଯିଏ ଯମରାଜଙ୍କର ଅନ୍ତକ ଶିବଜୀଙ୍କୁ ଯୁଦ୍ଧରେ ପରାସ୍ତ କଲେ, ସେଇ ପ୍ରସଙ୍ଗଟା ଆମେ ଶୁଣୁଥିଲେ। ଏବଂ ଚତୁର୍ଥ କହୁଛନ୍ତି, କିଂ ସ୍ୱବନେ ସ୍ୱନୟତ ମୃଗ୍ୟାଂଶ ଦେହମ। ଚକ୍ରପିତା ଅର୍ଥ କରୁଛନ୍ତି, ଓହୋ ଯଶ ମୃଗୟମ ଜରାକ୍ଷମ ସ୍ୱ ବୈକୁଣ୍ଠମ, ଭଗବାନ ଜରାକୁ ସ୍ୱ ବୈକୁଣ୍ଠକୁ ନିଜ ବୈକୁଣ୍ଠକୁ ସ୍ୱ ବୈକୁଣ୍ଠ ବିଶେଷମ ସଶରୀରମ, ଜରା ଭଗବାନଙ୍କୁ ସ୍ୱର ମାରିକି ଭଗବାନଙ୍କର ବୈକୁଣ୍ଠକୁ ଯାଇଛି, ସ୍ୱ ଶରୀରରେ ଯାଇଛି। ଏବ ପ୍ରାପ୍ତ ଆମାସ, ସେ ଜରା ବୈକୁଣ୍ଠ ପ୍ରାପ୍ତ ହେଲା। ସକଥମ ସୋସ୍ୟ ସ୍ୱାନମ ଯଦୁନାଞ୍ଚ ଅବନେଶ ନବତୀ, ସେ କାହିଁକି ସବୁଦିନ ପାଇଁ ଚାହିଁଥିଲେ ବି ଯଦୁମାନଙ୍କର ଈଶ ହେଇକି ନ ରହିପାରିଥାନ୍ତେ, ଯଦୁମାନଙ୍କର ପ୍ରଭୁ ହେଇ କାହିଁକି ନ ରହିପାରିଥାନ୍ତେ, ତୁମେ କାହିଁକି ସନ୍ଦେହ କରୁଛ। ପରୀକ୍ଷିତଙ୍କର ସନ୍ଦେହ ଚାଲିଗଲା। ଏବଂ ତାପରେ ମୁଁ ସଂକ୍ଷେପରେ ଲୀଳାକୁ ସାରୁଛି, କାରଣ ଆଜି ହିଁ କଳି ମହାରାଜଙ୍କୁ ପ୍ରବେଶ କରିବାକୁ ପଡ଼ିବ। କାଲିଠୁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, କାରଣ ଆମେ ଯେତେବେଳେ ବାହାର କଥା କହୁ, ଏ କଳିଯୁଗର ଭବିଷ୍ୟତ ବାଣୀଟା 2-3 ଦିନ ଲାଗନ୍ତି। କଳିଯୁଗର ଭବିଷ୍ୟତରେ କ'ଣ କ'ଣ ହବ, ଆପଣମାନେ ପ୍ରାୟ ସମସ୍ତେ ଭକ୍ତ, କଳିଯୁଗର ଭବିଷ୍ୟତରେ କ'ଣ କ'ଣ ହବ ଏବଂ ତାକୁ ସମାଧାନ କେମିତି ଭାଗବତରେ ଦିଆଯାଇଛନ୍ତି, ବହୁତ ସୁନ୍ଦର ସମାଧାନ, ସେ ସରିବେନି 2 ଦିନରେ। ଏଣେ ପ୍ରହ୍ଲାଦ ମହାରାଜଙ୍କ ସ୍ତୁତି ବି ସରିବେନି, ତେଣୁ ବରଂ ଗୋଟେ ସରିବା ଦରକାର। ପ୍ରହ୍ଲାଦ ମହାରାଜଙ୍କ ସ୍ତୁତି ଯାହା ଅଛନ୍ତି, ପ୍ରହ୍ଲାଦ ମହାରାଜଙ୍କୁ ରାଜା କରିବା ପାଇଁ ଆମର ଭକ୍ତ ମାନେ ମୁଁ ଅନୁରୋଧ କରୁଛି, ସେମାନେ ଅନୁମୋଦନ କରୁନା, ଆମେ ପ୍ରହ୍ଲାଦ ମହାରାଜଙ୍କ କଥା ସାରିଦେବା। କଳିଙ୍କୁ କେବଳ କଳି ପ୍ରବେଶ କରିବେ, ଭଗବାନ ତ ବୈକୁଣ୍ଠ ଗଲେ, ବର୍ତ୍ତମାନ କଳି କେମିତି ପ୍ରବେଶ କରିକି ରହୁଛନ୍ତି ସେଇଠି ଶୁଣିବା, ପରେ କେତେବେଳେ କଳିଯୁଗର ଭବିଷ୍ୟତବାଣୀ ବାହାର ଲୋକଙ୍କୁ ଭଲ ଲାଗିବ, ସେସବୁ ଜିନିଷ କଳିଯୁଗରେ କ'ଣ କ'ଣ ହବ। ଆଉ ଭକ୍ତ ତ କଳିଯୁଗରେ ଯାହା ବି ହେଲେ ତାକୁ ମାଳି ଗଡ଼ିବାକୁ ପଡ଼ିବ, ଆମର ଆଉ କ'ଣ ସ୍ୱର୍ଗ, ଆମର ଓଡ଼ିଆରେ ଯେମିତି ଅଛି, ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ, ଆମେ ଯୁଆଡ଼େ ଗଲେ ବି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଏ ତ ଆମର ଧର୍ମ, ଆମେ ତ ଢିଙ୍କି ଭଳି ଯୁଆଡ଼େ ଗଲେ ବି ନାମ କରିବା, କଳି ତାର ଯାହା କରୁଛି କରୁ, କିନ୍ତୁ କଳି ଭକ୍ତ ପାଖରେ ପଶିପାରିବାନି। ସେଥିପାଇଁ ସେଇଟା ପରେ କେତେବେଳେ ଶୁଣିବା, ଏ ଦୁଇ ପ୍ରହ୍ଲାଦ ମହାରାଜଙ୍କୁ ରାଜା କରିବେ, କାଲି ସକାଳେ ସନ୍ଧ୍ୟାଠୁ, କାଲି 2 ଦିନ, କାଲି ପହରଦିନ, 2 ଦିନ ଭିତରେ ଆମେ ଚେଷ୍ଟା କରିବା ସାରିବା ପାଇଁ, କାରଣ ବହୁତ ସୁନ୍ଦର ସୁନ୍ଦର ସ୍ତୁତି ଅଛନ୍ତି, ବେଶୀ ଟିକା ନ କହିକି ବି ସଂକ୍ଷେପରେ ଆଲୋଚନା କରିବା। ଏଇଟା କହିସାରିଲା ପରେ ଭଗବାନ ସୁଖଦେବ ଗୋସ୍ୱାମୀ ପରୀକ୍ଷିତଙ୍କୁ କହୁଛନ୍ତି, ଭଗବାନ ଯେତେବେଳେ ଗଲେ ବୈକୁଣ୍ଠକୁ, ଦେଖନ୍ତୁ ଜ ଏତମ୍ ପ୍ରାପ୍ତ ଉଥାୟ, ଯିଏ ସକାଳୁ ଉଠି ପ୍ରାତରୁ ଉଠି କୃଷ୍ଣସ୍ୟ ପଦବୀମ୍ ପରାମ, ଭଗବାନ ଶ୍ରୀକୃଷ୍ଣଙ୍କର ବୈକୁଣ୍ଠ ଗମନ ଏଇ କଥାଟିକୁ ଯିଏ ଶ୍ରବଣ କରିବେ, ପ୍ରୟତ କୀର୍ତ୍ତିଅନ୍ତେ ଭକ୍ତ୍ୟା, ଯିଏ ପାଠ କରିବେ, ଯିଏ କୀର୍ତ୍ତନ କରିବେ, ଯିଏ ଶ୍ରବଣ କରିବେ ଭକ୍ତିରେ ପ୍ରୀତିରେ, ତାମ ଏବ ଆପ୍ନୋତି ଅନୁତ୍ତମମ, ସିଏ ବି ସେ ଉତ୍ତମ ବୈକୁଣ୍ଠ ଗତି ପାଇବେ। ଭଗବାନଙ୍କର ଭଗବାନ କିଭଳି ଜରାକୁ ବୈକୁଣ୍ଠକୁ ପଠେଇଲେ, ନିଜ ବୈକୁଣ୍ଠକୁ ଗଲେ, ଯିଏ ପ୍ରତିଦିନ ସକାଳେ ସନ୍ଧ୍ୟାକୁ ପାଠ କରିବ ସେ ବି ବୈକୁଣ୍ଠକୁ ଯିବ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏକ ସମ୍ବାଦ କହୁଛନ୍ତି, କୌଣସି ମିଥ୍ୟା କଥା ନାହିଁ ଆଜ୍ଞା, ପୁରା ସତ୍ୟ ଜିନିଷ, ବହୁତ ପବିତ୍ର ଜିନିଷ। ସମ୍ବାଦ ଲେଖୁଛନ୍ତି ଚକ୍ରିତବାଦ, ଅତ୍ର ପରମମିତି ଅନୁତ୍ତମମିତି ପଦଭ୍ୟା। ପରମ ଲାଗିଲା, ଅନୁତ୍ତମ କାହିଁକି ଲାଗିଲା, ଦୁଇଟା ତ ଶ୍ରେଷ୍ଠ ଅର୍ଥରେ କାହିଁକି ଲାଗିଲା ନା, ଭଗବତ ନିର୍ଜ୍ଞାଣମ ଲୀଳେୟମ, ଲୀଳାର ଯେଉଁ ନିର୍ଜ୍ଞାଣ ହେଲା, ଲୀଳା ଯେଉଁ ପ୍ରକଟ ଲୀଳାକୁ ଏଠି ଯେଉଁ ସାଙ୍ଗ କରାଗଲା, ସଚିତାନନ୍ଦାତ୍ମିକା ଏବ ସର୍ବଥା ଜ୍ଞ, ପ୍ରଭୁ ଯେଭଳି ସଚିତାନନ୍ଦ ଲୀଳାଟା ବି ସେଭଳି ସଚିତାନନ୍ଦ। ତେଣୁ ଏ ସଚିତାନନ୍ଦ ଲୋକ ଦୃଷ୍ଟିଆ ମାଇକତ୍ଵ, ଲୋକ ଦୃଷ୍ଟିରେ ତ ମାଇକ ଭାଇ, ଲୋକ ଯେମିତି କଳା ଚଷମା ପିନ୍ଧିଲେ ଜଗତରା କଳା ଦେଖାଯାଏ, ଲୋକଙ୍କ ଦୃଷ୍ଟିରେ ମାୟା ଛଡ଼ା ଆଉ କିଛି ଅଛି କି? ଲୋକ ମାୟା ଠାରୁ ବି ଆଉ ଗୋଟେ ବଡ ଦୃଷ୍ଟିରେ ପଡିଛନ୍ତି, କଣ ଜାଣିଛନ୍ତି ନା, ଲୋକ ମାୟାଟା କଣ ଜାଣିପାରୁଛନ୍ତି, ଲୋକ ନିଜ ସ୍ତ୍ରୀ କି ମାୟା ବୋଲି ଜାଣିପାରୁଛି, ନିଜ ପୁଅକୁ ମାୟା ବୋଲି ଜାଣିପାରୁଛି, ଜାଣିପାରୁ ଜଗତରେ ମାୟା ଗୋଟେ କଣ ଅଛି ବୋଲି ସେ ଜାଣିଛି କି? ସେ ଜାଣିଲା ବ୍ୟକ୍ତି ପୁରା ପଶୁ ଜ୍ଞାନକୁ କୁହାଯାଏ। ମାୟା ଗୋଟେ କଣ, ଆପଣ ଯଦି କହିବେ ସ୍ତ୍ରୀ ମାୟା, ପିଲା ମାୟା, ଛୁଆ ମାୟା, ସେ ମାୟା ବୋଲି କିଛି ଜାଣନ୍ତି କି? କେବଳ ବାୟା ହି ଜାଣନ୍ତି, ବାୟା ହେଲା ପରେ ବି ଜାଣିପାରିବେନି ମାୟା କଣ, ଏତେ ଗୃହାସକ୍ତ। ସମୀପାଦ ସେଥିପାଇଁ ଲେଖିଛନ୍ତି, ମହତ ବିଚରଣୀୟ ନୃଣାମ ଗୃହୀନାମ ଦିନ ଚିତ ସାମ, ବହୁତ ସୁନ୍ଦର ଟିକା ରଚନା କରିଛନ୍ତି ସମୀପାଦ। ମୁଁ ଯେତେବେଳେ ପଢିଲି ଏତେ ଆନନ୍ଦ ଲାଗିଲା, କାହିଁକି ମହତ ଲୋକ ନିକଟକୁ ଏଇ ଗୃହୀ ଲୋକମାନେ ଯେଉଁମାନେ ସଂସାର ରୂପକ ଗୃହରେ ପଡିକି କଷ୍ଟ ପାଉଛନ୍ତି କାହିଁକି ଯାଉନାହାନ୍ତି ନା, ଦିନ ଚେତ ସାମ ସମୀପାଦ, ଦିନ ଚେତ ସାମ ଅର୍ଥ ଆମେ ଶୁଣିବା ପ୍ରହଲାଦ ସ୍ତୁତିରେ, ଦିନ ଚେତ ସାମ ଘରୁ ବାହାରିକି ଏଣ୍ଡୁଅ ଭଳିଆ କୁଆଡେ ଯିବେନି, ଏଣ୍ଡୁଅ ଦେଖିଛନ୍ତି ସେ ସିଜୁ ବୁଦା ଲଟା ବୁଦା ଭିତରେ, ତାରି ଭିତରେ ରହିବ, ତା କ୍ୟାମ୍ପ ହେଲା ସେଇଠି, ସେଇ ଲତା ଭିତରେ ବୁଲି ବୁଲି ଯାହା କୀଟ ଖାଇସାରେ ପୁଣି ତା ଭିତରେ ଆସିକି ଢୁକିବ, ସିଏ ସେଠୁ ବାହାରିକି ଯିବେନି, ଏଇ ଏଣ୍ଡୁଅ ଭଳି ହେଇଛି। ସେମାନେ ଯେଉଁମାନେ ମାୟାରେ ଡୁବିକି ରହିଛନ୍ତି, ତାଙ୍କ ଦୃଷ୍ଟିଟା ତ ଏହା ଲୋକ ଦୃଷ୍ଟି ଆଉ ମାୟିକତ୍ଵ ପ୍ରତି, ତାଙ୍କୁ ତ ସବୁ କଣ ଅଛି, ମୋ ପିଲା ଛୁଆ ଯେମିତି ମରି ମାରିଗଲେ, ସଫା ହେଇଗଲେ, ମୋ ବାପା ବି ମରିଗଲା, ମୋ ଦାଦା ବି ମରିଗଲେ, ସେଇଭଳିଆ କୃଷ୍ଣ ତାଙ୍କର ପିଲା ଛୁଆ ସବୁ ସରିଗଲା, କଣ ଅଛି, ତେଣୁ ମାୟା ତ ସଂସାର କଣ ଅଛି ରେ ଭାଇ। ଏଣେ ବାପାକୁ ପଢୁଥିଲା ସମୟରେ ସବୁ କାନ୍ଦି କାନ୍ଦିଆ ବାଟରେ ଯାଉଥିବେ, ବାପା ଏହା କରିଥିଲା, ସିଏ ତାହା କରିଥିଲା, ସିଏ ତାହା କରିଥିଲା, ବାପା ଅଧା ପଡ଼ିନଥିବ ଘଣ୍ଟା ଦେଖା ଆରମ୍ଭ ହୁଏ, ମୋର ଅଫିସର କାମ ଅଛି, ବଡ ଭାଇ ବଡ ଭାଇ ଆପଣ ଟିକେ ପାଣି ଦେଇକି ବାପା ମୁଣ୍ଡରେ ଆସିବେ, ମୋର କାମ ଅଛି, କିନ୍ତୁ ବାଟରେ ଗଲାବେଳେ ବହୁତ ବୈରାଗ୍ୟ। ମାୟାର ଆସକ୍ତ ଏମାନଙ୍କର, ଏମାନଙ୍କର କଣ ଏମାନଙ୍କ ଦିଆ ଅଛି, ଭାଗବତ ଏମାନଙ୍କୁ ଏତେ ଗାଳି ଦେଇଛନ୍ତି, ଓ ବାସ୍ତବିକ ପ୍ରଭୁପାଦଙ୍କ ଦୟାରୁ ଯେଉଁମାନେ ଆଜି ମାଳି ତିଳକ ମାରିଛନ୍ତି, ସେମାନେ ଆଟଲିଷ୍ଟ ତାଙ୍କ ନିଜ ସ୍ଥିତିକି ଜାଣିବା ଦରକାର, କେତେ ବଡ ସୁନ୍ଦର ସୁଯୋଗ ଦିଆଯାଇଛି ଆମକୁ ମାୟା ଜାଲରୁ ଖସିବା ପାଇଁ, ବହୁତ ବଡ ସୁଯୋଗ, କେବଳ ଭାଗବତ କଥାକୁ ଆଶ୍ରୟ, ମହତକୁ ଆଶ୍ରୟ, ମହତକୁ ଆଶ୍ରୟ, ଭାଗବତକୁ ଆଶ୍ରୟ, ଦୁଇ ଭାଗବତ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତକୁ ଆଶ୍ରୟ କରି ଜୀବନରୁ ଖସି ପଳେଇବା ଦରକାର, ବଞ୍ଚିଯିବା ଦରକାର, ମାୟା କବଳ ରହିଲେ କେବେ ଜୀବନଟା ସର୍ବନାଶ ହେଇଯିବ, ସର୍ବନାଶ ହେଇଯିବ। ଏଠି ସେ କଥା କହୁଛନ୍ତି, ଇ ପ୍ରଭୁଙ୍କର ଲୀଳାକୁ ଯିଏ ସକାଳୁ ଆଉ ସନ୍ଧ୍ୟାରେ ପ୍ରାର୍ଥନା କରେ, ଲୋକ ଦୃଷ୍ଟି ଛାଡ଼ି ଦିଅନ୍ତୁ, ଭକ୍ତିରେ ସେ ବୈକୁଣ୍ଠକୁ ଯିବ। ଏବଂ ୟାର ପରେ ମୁଁ ଆପଣଙ୍କୁ ଗୋଟେ କଥା କହିଥିଲି, ତାର ପ୍ରମାଣ ଦେଇଦେଇକି କେବଳ କଥାକୁ ବିଶ୍ରାମ କରିବେ, ଆଉ ଭଗବାନ ତ କହିଲେ ଆଉ କ'ଣ ଏ ବିଷୟରେ କିଛି କହିବା। ଭଗବାନ ଯେତେବେଳେ ପଳେଇଗଲେ, ଦ୍ୱାରକାମ ହରିଣା ତ୍ୟକ୍ତ ସମୁଦ୍ର ଅପ୍ଳାୟତ କ୍ଷଣ, ଗୋଟେ କ୍ଷଣ ଭିତରେ ଦ୍ୱାରକାକୁ ସମୁଦ୍ର ବୁଡ଼େଇ ଦେଲା, ଗୋଟେ କ୍ଷଣ ଭିତରେ। ନୃସିଂହ କପିଳଦେବ ତାଙ୍କର ସ୍ତୁତିରେ ମାଙ୍କୁ କହୁଛନ୍ତି, ମା ସ୍ତୁତି ନାହିଁ, ତାଙ୍କର ଉପଦେଶରେ, ମା ଜାଣିଛ ମୋ ଭୟରେ ମୁଁ ତାକୁ କହିପାରିଲିନି, ପ୍ରହଲ୍ଲାଦ ସ୍ତୁତିରେ ପଳେଇଗଲେଣି ସେ ପ୍ରସଙ୍ଗ, ଯେଉଁ କାଳ କଥା କହୁଛନ୍ତି ଭଗବାନ କେମିତି କାଳର ମାଲିକ, ମା ମୋ ଭୟରେ ସମୁଦ୍ର ସହିତ ଏ ଧରଣୀ ସମୁଦ୍ର ଭିତରେ ମର୍ଜନ ହଉନାହାନ୍ତି, ମଜ୍ଜିତ ହଉନାହାନ୍ତି, ମୋ ଭୟରେ ଏମାନେ ରହିଛନ୍ତି, ମୋ ଭୟରେ, ମୋତେ ଭୟ କରିକି, ମୋ ଭୟରେ ସମୁଦ୍ର ଲଙ୍ଘନ କରୁନି। ତାପରେ କହିଛନ୍ତି, ମଦ ଭୟାତ ବାତି ବାତ ୟମ ସୂର୍ଯ୍ୟ ସ୍ତପତି ମଦ ଭୟାତ ବସ୍ତେନ୍ଦ୍ରିୟ ଧତି ଅଗ୍ନି ମୃତୁ ସରତି ମଦ ଭୟାତ, ନିଜ ଭୟ କଥାଟାକୁ କହି ଦେଇ ଯାଉଛନ୍ତି ଖାଲି, ମୋ ଭୟରେ ଜଗତର ସବୁ ଡିପାର୍ଟମେଣ୍ଟର ଇନଚାର୍ଜ ମାନେ କାମ କରୁଛନ୍ତି, ସମୁଦ୍ର ବେଳା ଯେଉଁ ଲଙ୍ଘନ କରିଛି ଭଗବାନଙ୍କ ନିର୍ଦ୍ଦେଶରେ। ବର୍ତ୍ତମାନ ଏଠି ଦେଖନ୍ତୁ, ଦ୍ୱାରକାମ ହରିଣା ତ୍ୟକ୍ତାମ ସମୁଦ୍ର ଅପ୍ଳାବୟ କ୍ଷଣ ଗୋଟେ କ୍ଷଣ ଭିତରେ ସମୁଦ୍ର ବୁଡ଼େଇଦେଲା କଣ ସବୁ ବୁଡ଼େଇଦେଲା ନା ଏ ଯୋଉମାନେ କହିବେ ବୈଷ୍ଣବ ମାନେ ଅର୍ଥ କରୁଛନ୍ତି ନିତ୍ୟ ଅପୁଣି ଦ୍ୱାରକା କଣ ଦୂରକା ତ ପାଣିରେ ବୁଡ଼ିଲା ଆଉ ଯେମିତି ଆମର ଶରତ ପୂର୍ଣ୍ଣ ପୂର୍ବ ସକାଳେ କହୁଥିଲୁ ବର୍ତ୍ତମାନ ଦ୍ୱାରକା ତ କଣ ଯଦି ଦ୍ୱାରକା ଅଛନ୍ତି କାହିଁକି ଲୋକମାନେ ଦେଖୁଛନ୍ତି ପାଣି ଭିତରେ ଅଛି ତୁମେ ବାୟୁ କଣ ବିମାନ ଭିତରେ ପକ୍ଷୀ ଭଳିଆ ଆକାଶରେ ଉଡ଼ିପାରୁଛ ପାଣି ଭିତରେ ଘର କରିକି ରହିପାରୁଛ ଭଗବାନ କଣ ପାଣି ଭିତରେ ରହିପାରିବେ ଭଗବାନଙ୍କର ଘର ପାଣି ଭିତରେ ଅଛି ବୈଜ୍ଞାନିକ ମାନୁଛନ୍ତି ବର୍ତ୍ତମାନ ଦ୍ୱାରା କାଛନ୍ତି ବୋଲି ଏଠି କହୁଛନ୍ତି ବର୍ଜୟିତ୍ୱା ମହାରାଜ ଡାକିଦେଲେ ପରୀକ୍ଷିତ ମହାରାଜ ସମୁଦ୍ରକୁ ପୁରା ପ୍ଲାବିତ କରିଦେଲା କ୍ଷଣ ଭିତରେ ଦ୍ୱାରକାକୁ କିନ୍ତୁ ବର୍ଜୟିତ୍ୱା ମହାରାଜ ଶ୍ରୀମଦ ଭାଗବତ ଆଲୟମ ଭଗବାନଙ୍କର ଆଳୟକୁ ଛାଡି ସମୁଦ୍ର ସବୁକୁ ଡୁବେଇ ଦେଲା କାହିଁକି ଯଦି କିଏ ପ୍ରଶ୍ନ କରିବ ନା ଏଠି କହୁଛନ୍ତି ନିତ୍ୟମ ସନ୍ନିହିତସ୍ତସ୍ତ୍ର ଭଗବାନ ମଧୁସୂଦନ ସ୍ମୃତ୍ୟାଶିଷ ଶୁଭହରଂ ସର୍ବମଙ୍ଗଲ୍ୟ ମଙ୍ଗଳଂ ଭାଗବତ ଆଜ୍ଞା ସର୍ବମଙ୍ଗଲ୍ୟ ମଙ୍ଗଳଂ ଦ୍ୱାରକାକୁ ଯିଏ ସ୍ମରଣ କରିବ ପ୍ରଭୁଙ୍କର ଲୀଳାକୁ ଯିଏ ସ୍ମରଣ କରିବ ସବୁ ମଙ୍ଗଳର ମଙ୍ଗଳ ଏଇ ଯୋଉ ସଭ୍ୟତା ଆଜ୍ଞା ମୁଁ ଗାଁ ଗହଳିକି ତ ପ୍ରବଚନ ଦେବାକୁ ଯାଏ ଲୋକମାନେ ବହୁତ ଆଦର କରିକି କୁହନ୍ତି ଆଜ୍ଞା ପ୍ରକୃତରେ ଭାଗବତ ସଭ୍ୟତା ହଉଛି ସୁନ୍ଦର ସଭ୍ୟତା ଏଇଟା ପାପ ପଙ୍କିଳମୟ ସଭ୍ୟତା ଏ ଯୋଉ ଆଧୁନିକ ସଭ୍ୟତା ଏଇ ଟାଉନ ବଜାର ରହିବା ଏଇଟା ଏମାନଙ୍କର ଜୀବନ ଗୋଟେ ପାପ ପଙ୍କିଳମୟ ଜୀବନ ଆମ ପୂର୍ବପୁରୁଷମାନେ ବହୁତ ସୁନ୍ଦର ଥିଲେ ପ୍ରତିଦିନ ଭାଗବତକୁ ଆଜ୍ଞା ଟିକେ ଛୁଉଁଥିଲେ ସ୍ପର୍ଶ କରୁଥିଲେ ସର୍ବମଙ୍ଗଲ୍ୟ ମଙ୍ଗଳମ୍ ଭଗବାନ କୃଷ୍ଣଙ୍କ ନାମ କିଛି ନ କରିପାରିଲେ ଭାଗବତ ଟିକେ ଶୁଣୁଥିଲେ ଧରୁଥିଲେ ଆଜ୍ଞା ଏ ସୁଯୋଗ କଳିଯୁଗରେ ନାହିଁ ଏ ପାପ ପଙ୍କିଳମୟ ସଭ୍ୟତା ଯେଉଁମାନେ ତାକୁ ଆରିଷ୍ଟୋକ୍ରାଟ ଲାଇଫ କହିକି ଟାଉନ ବଜାରରେ ରହୁଛନ୍ତି ସକାଳୁ ଉଠିକି ଭାଗବତ ନ ଧରିକି କଳିଯୁଗର ଭାଗବତକୁ ଧରୁଛନ୍ତି ପେପର ଏ ତାଙ୍କ ଜୀବନକୁ ପେପର ଭଳିଆ କରୁଛନ୍ତି ଡଷ୍ଟବିନ୍ରେ ପକାଉଛନ୍ତି ଦେଖନ୍ତୁ ପୂର୍ବପୁରୁଷ ସେଥିପାଇଁ ଭାଗବତ ପଢୁଥିଲେ ଆଉ ସରକାର ବର୍ତ୍ତମାନ ଆଉ କିଛି କଣ୍ଟ୍ରୋଲ କରିପାରୁନି ଲୋକଙ୍କୁ ମଧୁଆଙ୍କ ସଂଖ୍ୟା ବଢୁଛି ବଦମାସୀଙ୍କ ସଂଖ୍ୟା ବଢୁଛି ସେଥିପାଇଁ ବର୍ତ୍ତମାନ ପଇସା ଦେଉଛି ଭାଗବତ ଟୁଙ୍ଗି କରିବା ପାଇଁ ଆଉ କଣ୍ଟ୍ରୋଲ କରିବ କେମିତି କଣ୍ଟ୍ରୋଲ କରିପାରିବନି ଭାଗବତ ଛଡ଼ା ଯିବ କାହାକୁ କଣ୍ଟ୍ରୋଲ କରିବନି ସବୁ ଗଞ୍ଜା ମ୍ୟାଡ଼ାମ ଯାଇଥିଲୁ ଗତ ବର୍ଷ ସେ ଭାଗବତ ଟୁଙ୍ଗି ପାଇଁ ସରକାର ପଇସା ଦେଉଛି ତୁମେ ଭାଗବତ ପଢ଼ ତାଙ୍କ ପାଇଁ ଶୃଙ୍ଖଳିତ ହବ ନହେଲେ ଆସ୍କା ମଦ ତୁମକୁ ପାଗଳା କରୁଛି ସରକାର ତ ଏହା କହୁଛି ଆଉ ଦୁଇ ଟଙ୍କିଆ ପ୍ୟାକେଜ ପାଞ୍ଚ ଟଙ୍କିଆ ପ୍ୟାକେଜ ପାଣି ପାଉଛ ଭଳିଆ ପଡୁଛି ରାସ୍ତା କଡ଼ରେ ସବୁ ଏଡ଼ି ଗୋଟେ ଛୁଆ ଖାଇକି ଉଠଉଛନ୍ତି ଆଉ ଭାଗବତ ରସ ସରକାର କହିଲା ପିବତମ ରସମାଳୟା ମୁହୁମୁ ରସିକା ଭୂମି ଭାବୁକା ଆଙ୍କୁ ଆସ୍କା ରସ ଛଡ଼େଇକି ଆଙ୍କୁ ଭାଗବତ ରସ ଦେବାକୁ ପଡ଼ିବ ଲକ୍ଷ ଲକ୍ଷ ଟଙ୍କା ଦେଉଛି ବର୍ତ୍ତମାନ ପାରିବେନି ଜୀବକୁ କେବେ ଚେଞ୍ଜ କରିପାରିବେନି ଭାଗବତ ଛଡ଼ା ଏଠି କହୁଛନ୍ତି ନିତ୍ୟମ ସନ୍ନିହିତସ୍ତ୍ର ଭଗବାନ ମଧୁସୂଦନ କାହିଁକି ଦ୍ୱାରକାର ଭଗବତ ଆଳୟକୁ ବୁଡ଼େଇ ପାରିଲା ନା ନିତ୍ୟ ଭଗବାନ ସେଠି ନିତ୍ୟ ରହୁଛନ୍ତି ଭଗବାନ ଧାମରେ ନିତ୍ୟ ରୁହନ୍ତି ପ୍ରତ୍ୟେକ ଧାମରେ ନିତ୍ୟ ଆଉ ପ୍ରତ୍ୟେକ ସ୍ଥାନରେ ବି ରହୁଛନ୍ତି କିନ୍ତୁ ଧାମଟା ତାଙ୍କର ଗୋଟେ ସ୍ୱତନ୍ତ୍ର ଆମେ ଶୁଣିବା ଏ ଆଜି ହିଁ ଶୁଣିବା ଲୀଳା ଦୁଇ ପ୍ରକାର କିଭଳି ସ୍କନ୍ଦ ପ୍ରଣାଳୀ କହୁଛନ୍ତି ନିତ୍ୟ ସନ୍ନିହିତ ତତ୍ର ଭଗବାନ ମଧୁସୂଦନ ମଧୁସୂଦନ ଭଗବାନ ନିତ୍ୟ ରହୁଛନ୍ତି ସ୍ମୃତ୍ୟା ଅଶିଷ ସୁହରମ ସେ ଦ୍ୱାରକାକୁ ସ୍ମରଣ କରିବା ପ୍ରଭୁଙ୍କର ଆଳୟକୁ ସ୍ମରଣ କରିବା ଲୀଳାକୁ ସ୍ମରଣ କରିବା ଅଶୁଭହରମ ସର୍ବମଙ୍ଗଲ୍ୟ ମଙ୍ଗଳ କେବଳ ଅଶୁଭ ପଳେଇଯିବନି ସବୁ ମଙ୍ଗଳର ମଙ୍ଗଳ ଉଦୟ ହବ ସୁଖଦେବ ଗୋସ୍ୱାମୀ ଏଠି କଥା କହି ବିଶ୍ରାମ ଦେଲେ ଅଛନ୍ତି ତାପରେ ଅର୍ଜୁନ ସ୍ତ୍ରୀ ବୃଦ୍ଧ ବାଳକମାନଙ୍କୁ ନେଇ ହସ୍ତିନାପୁରକୁ ଚାଲିଲେ ଇନ୍ଦ୍ରପ୍ରସ୍ଥ ନା ହସ୍ତିନାପୁରକୁ ଚାଲିଲେ ହସ୍ତିନାପୁର ମାନେ ଆମେ ଦିଲ୍ଲୀ କିନ୍ତୁ ଦୁଇ ଜଣ ମହାତ୍ମା ପ୍ରଭୁଙ୍କର କୃପା କବଚ ଭିତରେ ରହିଥିଲେ ଭଗବାନ ବୈକୁଣ୍ଠକୁ ଚାଲିଗଲେ କିନ୍ତୁ ଦୁଇ ଜଣ ମହାତ୍ମାଙ୍କୁ ଏ ଜଗତ ରଖିଦେଇ ଚାଲିଗଲେ ସିଏ ସେ ଯଦୁବଂଶୀ ତାଙ୍କ ଉପରେ ବ୍ରହ୍ମ ଅଭିଶାପ ଲାଗିପାରିଲା ନା ଭଗବାନଙ୍କର କୃପାଟା ଗୋଟେ କବଚ ଭଳି କୃପା ଭଗବାନଙ୍କର ସାଧୁଙ୍କର କୃପା କବଚ ଭିତରେ ଯିଏ ରହିଛି ତାକୁ ଜଗତରେ କେବେ ଭୟ ନାହିଁ କୃପାଟା ଗୋଟେ କବଚ ବୋଲି କୁହାଯାଏ ପ୍ରଭୁଙ୍କର କୃପା କବଚରେ ଦୁଇ ଜଣ ମହାତ୍ମା ରହିଗଲେ ଜଣେ ହେଲେ ବଜ୍ରନାଭ ଆଉ ଜଣେ ହେଲେ ଉଦ୍ଧବ ଦୁଇ ଜଣ ଜଣେ ଭଗବତ କୃପା ପ୍ରାପ୍ତ ଆଉ ଜଣେ ଭକ୍ତ କୃପା ପ୍ରାପ୍ତ ବଜ୍ରନାଭ ହେଲେ ଭକ୍ତ କୃପା ପ୍ରାପ୍ତ ଭଗବାନଙ୍କର ଭକ୍ତଙ୍କର କୃପାପ୍ରାପ୍ତ, ରାଧାରାଣୀଙ୍କର କୃପାପ୍ରାପ୍ତ ସେ। କାରଣ ଉଷା ଯେତେବେଳେ କୁରୁକ୍ଷେତ୍ରକୁ ଯାଇଥିଲେ, ସୂର୍ଯ୍ୟ ପରାଗ ହେଇଥିଲା, ସମସ୍ତ ଦ୍ୱାରକାବାସୀ ଆସିଥିଲେ, ବ୍ରଜବାସୀ ବି ଆସିଥିଲେ, ସେତେବେଳେ ରାଧାରାଣୀ ବି ଆସିଥିଲେ କୁରୁକ୍ଷେତ୍ରରେ। ଏଇ ବଜ୍ରନାଭ ଯେତେବେଳେ ଗର୍ଭରେ ଥିଲେ, ଉଷାଙ୍କର ହବ ନା, ହଁ ବଜ୍ରନାଭ ନା, ମୁଁ ଭୁଲ କହିଲି, ଉଷା ତ ଅନିରୁଦ୍ଧଙ୍କର, ଅନିରୁଦ୍ଧଙ୍କର ପୁତ୍ର ହେଲେ ବଜ୍ରନାଭ, ବଜ୍ରନାଭଙ୍କ ମାଙ୍କ ନାମ ଭୁଲି ଯାଇଛି। ବଜ୍ରନାଭଙ୍କର ମା ଅନିରୁଦ୍ଧଙ୍କର ପୁତ୍ର ହେଲେ ବଜ୍ର। ବଜ୍ର ଯେତେବେଳେ ମାତୃ ଗର୍ଭରେ ଥିଲେ, କୁରୁକ୍ଷେତ୍ର ଯୁଦ୍ଧ ଭୂମିକୁ, ଏ କୁରୁକ୍ଷେତ୍ରକୁ ଯେତେବେଳେ ଯାଇଥିଲେ ସୂର୍ଯ୍ୟ ପରାଗରେ, ରାଧାରାଣୀଙ୍କୁ ବହୁତ ଆଦର ପ୍ରୀତିର ସହିତ ଏ ବଜ୍ରନାଭଙ୍କର ମା ସେବା କରିଥିଲେ। ରାଧାରାଣୀ ତ ଭଗବାନଙ୍କର ଅତି ପ୍ରିୟ, ରାଧାରାଣୀ ସେ ଆଶୀର୍ବାଦ ଦେଇ କହିଥିଲେ, ଦେଖ କାରଣ ଲୀଳା ତ ନିତ୍ୟ, ଆଉ ଲୀଳାର ଏଇ ଯେତେ ଲୀଳା ହଉଛନ୍ତି ଭାଗବତରେ ଯେଉଁ କ୍ରମ ଆସିଛନ୍ତି, ମୁଁ କହୁଥିଲି ସେଦିନ ଆପଣଙ୍କୁ କ୍ଲିୟର କରି କହିପାରିଲେନି, ଯେମିତି ବ୍ୟାସଦେବଙ୍କର ଶୋକ, ଭାଗବତର ପ୍ରକଟ, ନାରଦ ମୁନିଙ୍କର ଉପଦେଶ, ଏଗୁଡ଼ିକ ଏଇ ଜଗତରେ ଭାଗବତ ପରମ୍ପରାର ଅବତରଣ, ଏଟା ଅବତରଣର ଏଟା ପ୍ରସଙ୍ଗ, କିନ୍ତୁ ଭାଗବତ ନିତ୍ୟ। ଏଇ ଲୀଳା ଯେମିତି ମୁଷଳ ଲୀଳା, ଯେଉଁ ଲୀଳା, ଏସବୁ ନିତ୍ୟ, ଏସବୁ ନିତ୍ୟ, ଲୀଳା ନିତ୍ୟ, ନାମ ନିତ୍ୟ, ଧାମ ନିତ୍ୟ, ପରିକର ନିତ୍ୟ, ସବୁ ନିତ୍ୟ। ତେଣୁ ବଜ୍ରନାଭ ମାତୃଗର୍ଭରେ ଥିଲାବେଳେ ତାଙ୍କ ମା ରାଧାରାଣୀଙ୍କୁ ସେବା କରି ଏତେ ସନ୍ତୁଷ୍ଟ କରିଦେଇଥିଲେ, ରାଧାରାଣୀ ଆଶୀର୍ବାଦ ଦେଇଥିଲେ, ଦେଖ ତୁମ ଗର୍ଭରେ ଯେଉଁ ସନ୍ତାନ ଅଛି, ୟା ଉପରେ ବ୍ରହ୍ମଶାପ ଲାଗିବ ନା, ଆଉ ଇଏ ମୋ ମଣ୍ଡଳରେ ଇଏ ରାଜା ହବ, ବ୍ରଜମଣ୍ଡଳ କୁହାଯାଉଛି ନା, ଇଏ ମୋ ମଣ୍ଡଳ ରାଜା ହବ, ରାଧାରାଣୀ ଆଶୀର୍ବାଦ କରିଥିଲେ। ଇଏ ଭକ୍ତର କୃପା ପ୍ରାପ୍ତ, ରାଧାରାଣୀଙ୍କର ଆଶୀର୍ବାଦ ପ୍ରାପ୍ତ। ଆଉ ଉଦ୍ଧବ, ଭଗବାନ ଉଦ୍ଧବ ଭଗବାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି, ଭଗବାନ ନିଜେ କହୁଛନ୍ତି। ଏବଂ ଚବିଶଟି ଅଧ୍ୟାୟରେ ଭଗବାନ ଏ ଧରାଧାମ ତ୍ୟାଗ କରିବା ପୂର୍ବରୁ ସବୁ ତତ୍ତ୍ୱକୁ, କାରଣ ଭଗବାନଙ୍କର ଗୋଟିଏ ଇଚ୍ଛା, ଭଗବାନ ଉଦ୍ଧବ କାହିଁକି ରଖିଗଲେ, ଯେଭଳି ହନୁମାନଙ୍କୁ ରାମଚନ୍ଦ୍ର ମହାପ୍ରଭୁ ରଖିଗଲେ, କାହିଁକି ମୋ ଭକ୍ତମାନେ ଯେଭଳି ମୋର ଅଭାବ ବୋଧକୁ ମନେ ନ କରନ୍ତୁ। ବୈଷ୍ଣବମାନେ ଭଗବାନ ଶ୍ରୀକୃଷ୍ଣ ଧରାଧାମ ଗଲା ପରେ ବୈଷ୍ଣବମାନେ ଅଭାବ ବୋଧ ନ କରନ୍ତୁ, ଉଦ୍ଧବର ଜ୍ଞାନ, ଉଦ୍ଧବଙ୍କୁ ଦର୍ଶନ କରି ସେମାନେ ଆନନ୍ଦିତ ପ୍ରାପ୍ତ ହୁଅନ୍ତୁ, ମୋର ସଙ୍ଗ ପ୍ରାପ୍ତ ହୁଅନ୍ତୁ, ସେଥିପାଇଁ ଉଦ୍ଧବଙ୍କୁ ରଖିଦେଇଗଲେ ଏଠି। ଉଦ୍ଧବ ଜଣେ ମହାତ୍ମା ଦୁଇଟି ସ୍ୱରୂପରେ ରହୁଛନ୍ତି, ଗୋଟିଏ ସ୍ୱରୂପରେ ପ୍ରାର୍ଥନା କରିଥିଲେ ମୁଁ ବ୍ରଜରେ ରହିବା ପାଇଁ ଗୋପୀମାନଙ୍କ ନିକଟରେ, ସଖୀସ୍ଥଳୀ ଯେଉଁ କୁସୁମ ସରୋବର ନିକଟରେ ତୃଣଲତା ରୂପରେ ରହୁଛନ୍ତି, ଏବଂ ଆଉ ଗୋଟିଏ ସ୍ୱରୂପରେ ଉଦ୍ଧବ ସ୍ୱରୂପରେ ବୃହସ୍ପତିଙ୍କ ଶିଷ୍ୟ ସ୍ୱରୂପରେ ବଦରିକ ଆଶ୍ରମ ରହୁଛନ୍ତି। ଦୁଇ ଜଣ ମହାତ୍ମା ରହିଗଲେ, ଉଦ୍ଧବ ଆଉ ବଜ୍ରନାଭ ଯଦୁକୂଳରେ, ଆଉ ପାଣ୍ଡବ କୂଳରେ ମହାତ୍ମା ପରୀକ୍ଷିତ। ହସ୍ତିନାପୁରର ରାଜା ହେଲେ ପରୀକ୍ଷିତ ମହାରାଜ, ଆଉ ବ୍ରଜମଣ୍ଡଳ ମଥୁରାପୁରର ରାଜା ହେଲେ ବଜ୍ରନାଭ। କିନ୍ତୁ ବଜ୍ରନାଭ ବହୁତ ଦୁଃଖ ଅନୁଭବ କରିଛନ୍ତି। ମୁଁ ବଜ୍ରନାଭଙ୍କ କଥା କହିବା ପୂର୍ବରୁ ଆଗେ ପରୀକ୍ଷିତ ମହାରାଜଙ୍କ କଥା, କଳି ତ ପ୍ରବେଶ କରିବେ, କଳି କେମିତି ପ୍ରବେଶ କରୁଛନ୍ତି, ଭଗବାନ ଯେଉଁ ଦିନେ ଏ ଧରାଧାମ ତ୍ୟାଗ କରିଗଲେ ସେଦିନେ କଳି ପ୍ରବେଶ କଲା, ଏବଂ ୟା ଭିତରେ ସାତ ମାସ ଅତିକ୍ରମ ହେଇଗଲେଣି, ଅର୍ଜୁନ ଯାଇଛନ୍ତି ଦ୍ୱାରକାକୁ, ଫେରି ନାହାନ୍ତି। ଯୁଧିଷ୍ଠିର ମହାରାଜ ସବୁ ଅପଶକୁନ ଦେଖୁଛନ୍ତି, ସବୁ ଦୃଷ୍ଟ ଜିନିଷ ଦେଖୁଛନ୍ତି। କାଳସ୍ୟ ଚ ଗତିମ୍ ରୌଦ୍ରମ୍, ପ୍ରଥମ ସ୍କନ୍ଦରେ ଅଛନ୍ତି, ବିପର୍ଯ୍ୟ ଋତୁ ଧର୍ମୀଣ, ଋତୁର ଧର୍ମ ସବୁ ବିପରୀତ ହେଇଯାଉଛି, କାଳର ଗତି ଅତି ଭୟଙ୍କର ହେଇଯାଉଛି, ଆଉ ପାପି ଅସମ ନୁଣାମ ବାର୍ତ୍ତା, ଲୋକମାନେ ପାପ ବୃତ୍ତିରେ ନିଜ ଜୀବିକା ନିର୍ବାହ କରିବାକୁ ଲାଗିଲେଣି। କ୍ରୋଧ ଲୋଭ ଅନୃତାତ୍ମନ, ସମସ୍ତେ କ୍ରୋଧୀ ଲୋଭୀ ହେଇଗଲେଣି। ଜିମ୍ର ପ୍ରାୟମ ବ୍ୟବହୃତମ ସାଠ୍ୟ ମିତ୍ରଞ୍ଚ ସ୍ରୌଦମ, ଷଠତା ବ୍ୟବହାରରେ କେବଳ ଷଠତା ରହିଲା, ଭାଇ ବନ୍ଧୁ ଏସବୁ ବ୍ୟବହାରରେ ଷଠତା। ଯୁଧିଷ୍ଠିର ମହାରାଜ ସବୁ ଖରାପ ଲକ୍ଷଣକୁ ଦେଖି ଲୋଭାମ ଅଧର୍ମ ନିମିତାନି ଅତି ଅରିଷ୍ଟାନି କାଳେ ତୁ ଅନୁଗତେ ନୃଣାମ ଲୋଭାତ୍ ଅଧର୍ମ ପ୍ରକୃତି ଦୃଷ୍ଟା ଉବାଚମ ଅନୁଜମ ରୂପମ। କାରଣ ଅର୍ଜୁନ ନାହାନ୍ତି, ଅର୍ଜୁନ ତ ଅତି ବୁଦ୍ଧିମାନ, ଅର୍ଜୁନ ଧୀମତାରେ ଅତି ବୁଦ୍ଧିମାନ ତୀକ୍ଷ୍ଣ, ଯେତେବେଳେ କନସଲ୍ଟ କିଛି କରନ୍ତି ଯୁଧିଷ୍ଠିର ଅର୍ଜୁନଙ୍କ ସହିତ, ଅର୍ଜୁନ ନାହାନ୍ତି ବିଭୀଷଣଙ୍କୁ ଡାକୁଛନ୍ତି, ଭୀମସେନ ତ ବୃକଦର ତାଙ୍କର ଟିକେ ସୂକ୍ଷ୍ମ ବୁଦ୍ଧି ନାହିଁ, ସ୍ଥୂଳ ବୁଦ୍ଧି, ତାଙ୍କୁ ଡାକିକି ପଚାରୁଛନ୍ତି, ଭୀମସେନ ମୁଁ କାହିଁକି ଏଭଳି ସାତ ମାସ ହେଲା ଅର୍ଜୁନ ଯାଇଛନ୍ତି ଫେରି ନାହାନ୍ତି, ମୁଁ କାହିଁକି ସବୁ ବିପରୀତ ଲକ୍ଷଣ ଦେଖୁଛି? କ'ଣ ବିପରୀତ ଲକ୍ଷଣ ଦେଖୁଛନ୍ତି? ଭାଗବତରେ ଅଛନ୍ତି, ଆପଣ ପଢ଼ିନେବେ, ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି। ଉରୁ ଅକ୍ଷି ବହୁମୟମ ସ୍ଫୁରନ୍ତି ଅଙ୍ଗ ପୁନଃ ପୁନଃ। ମୋର ବାମର, ପୁରୁଷର ବାମ ଅଙ୍ଗ, ଉରୁ ଅକ୍ଷି ବାହୁ, ଜଙ୍ଘ ବାହୁ ଆଖି, ଯଦି ବାମ ଏଗୁଡ଼ିକ ସ୍ଫୁରଣ ହେଲା ବାର ବାର, ଯାହାକୁ ଫରିକିବା ବୋଲି କୁହାଯାଏ, ଏଗୁଡ଼ିକ ଭଲ ଲକ୍ଷଣ ନାହିଁ। ଆଉ ବେପୁଥା ସାପି ଚ ହୃଦୟ ଆରାଧାସ୍ୟନ୍ତି ବିପ୍ରିୟମ, ମୋତେ ବହୁତ ଭୟ ଲାଗୁଛି, ମୋ ହୃଦୟ ବହୁତ କମ୍ପମାନ ହେଉଛି। ଶସ୍ତମ କୁର୍ବନ୍ତି ମାଂସବ୍ୟ ଦକ୍ଷିଣ ପଶବ ଉପରେ, ଗାଭୀମାନେ ପୁରୁଷର ଦକ୍ଷିଣ ଦିଗରେ ଯାଆନ୍ତି ଶୁଭ। ଆପଣ ଯଦି ଅଶୁଭ ଅଛି, ଗାଭୀମାନେ ଯେତେବେଳେ ଗାଭୀ ଯାଉଛନ୍ତି ଗୋଷ୍ଠକୁ, ଆପଣ ଠିଆ ହେଇଯିବେ। ଗାଭୀମାନେ ଯଦି ଆପଣ ଦକ୍ଷିଣରେ ଗଲେ, ଆପଣଙ୍କର ଯେତେ ଅରିଷ୍ଟ ସବୁ କଟିଯିବ, ତାଙ୍କର ଗୋଧୂଳିର ଖୁରା ନାସାରେ ପଶିଲେ ପବିତ୍ର କରିବ। ଗୋପୁଚ୍ଛ ବାଜିଲେ, ଆପଣ ଗାଈ ମେଳ ଭିତରେ ଠିଆ ହେବେ, ଗୋପୁଚ୍ଛ ବାଜିଲା ଆପଣଙ୍କର ସବୁ ଏ ଯେଉଁ ଶନି ଗ୍ରହ ସବୁ ଗ୍ରହ ଅଛି ସେ ବି ପଳେଇବ। ଏସବୁ ମହାଭାରତରେ ଅଛନ୍ତି। ସେ କହୁଛନ୍ତି ଭୀମସେନଙ୍କୁ, ଭୀମସେନ ବାମ ପଟରେ ମୋର ଗାଭୀମାନେ କାହିଁକି ଯା ସମସ୍ତେ ପରିକ୍ରମା କରିକି ଯାଉଛନ୍ତି, ବାମ ପଟରେ ଯାଉଛନ୍ତି, ଆଉ ଦକ୍ଷିଣ ଅପର ପଶବ ଅଶ୍ୱ ଆଦି ପଶୁମାନେ ମୋର ଦକ୍ଷିଣ ପଟରେ ଯାଉଛନ୍ତି, ସମସ୍ତେ ସମସ୍ତେ ପରିକ୍ରମା କରୁଛନ୍ତି ଦକ୍ଷିଣ ସାଇଡ଼ରେ, ବୁଝିପାରୁନି। ଏବଂ ଭୀମସେନଙ୍କ ସହିତ ବହୁତ ପ୍ରଥମ ସ୍କନ୍ଦରେ ପଡ଼ିବେ ଆପଣ, କେତେ କେତେ ସବୁ କୁଲକ୍ଷଣ ସବୁ ଦେଖୁଛନ୍ତି, ଭୂମିରେ ଉତ୍ପାତ, ଆକାଶରେ ଉତ୍ପାତ, ଦିଗ ଗୁଡ଼ିକର ଉତ୍ପାତ, ତାର ଭିତରେ ଅର୍ଜୁନ ଆସିକି ପହଞ୍ଚନ୍ତି। ଅର୍ଜୁନ ଆସିକି ପହଞ୍ଚିଲା ପରେ ଗୋଟିଏ ଅଧ୍ୟାୟ ପ୍ରଶ୍ନ କରିଛନ୍ତି, ଏବଂ ଶେଷରେ ଉଦ୍ଧବ ଅର୍ଜୁନ କେବଳ ଗୋଟିଏ କଥା କହୁଛନ୍ତି, ବଞ୍ଚିତ ରାଜନ ହରିଣାମ ବନ୍ଧୁ ରୂପିଣାମ, ହରି ରୂପୀ ବନ୍ଧଠାରୁ ମୁଁ ବଞ୍ଚିତ ହେଇଯାଇଛି। ଏତିକି କଥା କେବଳ ଶୁଣିଲା ମାତ୍ରେ କୁନ୍ତୀ ଦେବୀ ଜଣେ ଭକ୍ତ ସାଙ୍ଗେ ସାଙ୍ଗେ ପ୍ରାଣତ୍ୟାଗ କଲେ। କୁନ୍ତୀ ଦେବୀ ଗୋଟିଏ ମୁହୂର୍ତ୍ତ ରହିନାହାନ୍ତି, ଯେତେବେଳେ ଅର୍ଜୁନଙ୍କ ମୁଖରେ ଶୁଣିଲେ ଯେ ଭଗବାନ ଶ୍ରୀକୃଷ୍ଣ ଏ ଧରାଧାମକୁ ତ୍ୟାଗ କରିଛନ୍ତି, ଗୋଟିଏ ମୁହୂର୍ତ୍ତ ଆଉ ସ୍ୱର ରଖିଲେନି, ସ୍ୱର ଛାଡ଼ିଦେଲେ। ଏବଂ କୁନ୍ତୀ ଦେବୀ ଯେତେବେଳେ ସ୍ୱର ଛାଡ଼ିଲେ, ଏ ପଞ୍ଚୁପାଣ୍ଡବ ମାନେ ସମସ୍ତେ ପ୍ରସ୍ତୁତ ହେଇଗଲେ, ତାଙ୍କର କିଭଳି ପ୍ରସ୍ଥାନ କରୁଛନ୍ତି ପ୍ରଥମ ସ୍କନ୍ଦରେ ଅଛନ୍ତି, ଆପଣମାନେ ପଢ଼ିନେବେ। ମୁକ ଭଳି ବଧିର ଭଳି ଜଡ଼ ଭଳି ବେଶ ଧରିଲେ, ମୁକ ଭଳି ହେଇଗଲେ, ଜଡ଼ ବଧିର ଭଳି ପୁରା ଗୋଟେ ମାନେ ଯାହା କହନ୍ତି ଅତି ବୁଦ୍ଧିହୀନ ବ୍ୟକ୍ତି ଭଳି ବେଶ ଧରି ଯୁଧିଷ୍ଠିର ମହାରାଜ ବାହାରିଲେ ସମସ୍ତେ, ଏବଂ ପରୀକ୍ଷିତ ମହାରାଜ ସେତେବେଳେ ରାଜା କରାଇ ଦେଇକି ଗଲେ। କିନ୍ତୁ ପରୀକ୍ଷିତ ମହାରାଜ ରାଜା କରି ଦେଇଗଲେ, ଏ ସମୟରେ ବ୍ରଜମଣ୍ଡଳ ରାଜା କିଏ ହେଇଛନ୍ତି? ବଜ୍ରନାଭ। କିନ୍ତୁ ଦୁଇ ବଂଶ ଭିତରେ ବହୁତ ସାମଞ୍ଜସ୍ୟ ଅଛି। ତେଣୁ ଗୋଟିଏ ଦିନ ପରୀକ୍ଷିତ ମହାରାଜ ଇଚ୍ଛା କରିଛନ୍ତି, ମୁଁ ଟିକେ ଯିବି ଦେଖିବି, ଉଦ୍ଧବ ତ ବଦରିକାଶ୍ରମରେ ତପସ୍ୟା କରୁଛନ୍ତି, କୁରୁବଂଶରେ ଯଦୁବଂଶରେ ତ ଆଉ କେହି ନାହାନ୍ତି, କୁରୁବଂଶରେ ତ ମୁଁ ହେଉଛି ଶେଷ ପ୍ରସାଦ। ପ୍ରଭୁ ତାଙ୍କର ପ୍ରସାଦକୁ ଦେଇଗଲେ, କୃପାକୁ ଦେଇଗଲେ ପରୀକ୍ଷିତଙ୍କ ଶରୀର, ପରୀକ୍ଷିତଙ୍କର ଶରୀର ହେଉଛି ଭଗବାନଙ୍କର କୃପା, ଦଗ୍ଧ ବ୍ରହ୍ମାସ୍ତ୍ରରେ ଦଗ୍ଧ ଶରୀରକୁ ପୁନଃ ଜୀବିତ କରି ପାଣ୍ଡବକୁ ଅର୍ପଣ କଲେ ପ୍ରସାଦ ସ୍ୱରୂପରେ। ଆଉ ପରୀକ୍ଷିତ ଚିନ୍ତା କରୁଛନ୍ତି, ଯଦୁମାନେ ତ ପ୍ରଭୁଙ୍କର ବହୁତ ପ୍ରିୟ, ମୁଁ ଟିକେ ଯାଏ ଯଦୁବଂଶୀକୁ ଦର୍ଶନ କରିକି ଆସେ। ଯେତେବେଳେ ଆସିକି ପହଞ୍ଚିଛନ୍ତି ବ୍ରଜମଣ୍ଡଳରେ, ବହୁତ ଖୁସି ହେଇଛନ୍ତି ବଜ୍ରନାଭ। କିନ୍ତୁ ବଜ୍ରନାଭ ପରୀକ୍ଷିତ ମହାରାଜ ଦେଲେ କଥାବାର୍ତ୍ତା ଚାଲିଛି, ପରୀକ୍ଷିତ କହୁଛନ୍ତି ମୁଁ ତୁମକୁ ସବୁ ପ୍ରକାର ସାହାଯ୍ୟ କରିବି, କାହିଁକି ତୁମର ପିତୃବ୍ୟ ଆମ ବଂଶକୁ ବହୁତ ସାହାଯ୍ୟ କରିଛନ୍ତି, ତୁମର ଯାହା ଦରକାର ତୁମେ ମୋତେ କୁହ। ସେ ଏଇଠି କହୁଛନ୍ତି ମୋର କିଛି ଆବଶ୍ୟକ ନାହିଁ, କିନ୍ତୁ ମୋର ଗୋଟିଏ କଥା, ମୋତେ ମଥୁରା ମଣ୍ଡଳରେ ରାଜା କରାଯାଇଛି, କିନ୍ତୁ ଏଠି କେହି ପ୍ରଜା ନାହାନ୍ତି, ପ୍ରଜା ବିହୀନ ରାଜା କଣ ଆନନ୍ଦ ଅଛି ତୁମେ କୁହ। ପରୀକ୍ଷିତ ପରୀକ୍ଷିତଙ୍କ ମୁଣ୍ଡକୁ ଲାଗିଲା, ଆପଣ ଭଗବାନଙ୍କ ଲୀଳାରେ ଏଇଠି ହେଉଛି ତତ୍ତ୍ୱ, ଭଗବାନ କହିଲେ ବ୍ରଜମଣ୍ଡଳ ଛାଡ଼ିକି ଗଲେ ଗୋଟିଏ କୀଟ ବି ବ୍ରଜମଣ୍ଡଳରେ ବଞ୍ଚିନଥିଲେ, କେହି ନଥିଲେ ସେଠି, ସମସ୍ତଙ୍କୁ ଭଗବାନ ଧରିକି ଯାଇଛନ୍ତି, କେହି ନାହାନ୍ତି, ଖାଲି ଏକାକୀ ରାଜା ହେଇକି ବସିଛନ୍ତି ମଥୁରାରେ ବଜ୍ରନାଭ। ତାଙ୍କୁ କଣ ଭଲ ଲାଗିବ? ପରୀକ୍ଷିତ ମାରି ଶୁଣିଲେ ପରୀକ୍ଷିତ ମାରି ଦୁଃଖ କଲେ, କାହିଁକି କେହି ନାହାନ୍ତି? ମନେ ରଖନ୍ତୁ ସ୍କନ୍ଦ ପ୍ରାଣର ମହାତ୍ମାରେ କୁହା ହେଉଛନ୍ତି ଭଗବାନଙ୍କର ଦୁଇଟି ଲୀଳା,
स्वर्गस्थित अपयाजत्र रजसत्वतम गुणे लीलायम दिवधातस्यम वास्तविक व्यवहारिके। ये भक्त मान पर बहुत गुरुत्व जिनिस कहते ए जगत को सत्व रजतम तीनटा गुण जेतु स्पर्श करुची ए जगत रे भगवान जो लीला करती जहाँ को आम प्रकट लीला कहे व्यावहारिक लीला कह जाए भगवान ए जगत रे जो लीलाटा करती व्यावहारिक लीला ए लीला छड़ा आउ गोटे लीला अच्छा से लीला हूँ वास्तविक लीला क्योंकि लीला भितर किसी पार्थक्य ना पार्थक्य कि वास्तविक लीलार छड़ा ए जगत व्यावहारिक लीला हो पारे नित्य लीला छड़ा ए जगत लीला हो पारे नित्य लीलाटा हूँ विस्तार किंतु भगवान ए जगत को आसती ए जगतर धर्म हिसाब से लीला करते जमी असुर मार गोलोक वास्तव लीला असुर मार नहांती विरह कांदीवा गोलोक वृंदावन चंद्रावली राधा गोटे सिंहासन बसिक भगवान श्रीकृष्ण सेवा करें विरह ना असुर मान लीला ना आ जन्मलीला भी ना जन्मलीला ना भगवान नित्य किशोर किंतु व्यावहारिक लीला जो प्रभु एठिक आसती तीन टा लीला करते व्यावहारिक लीला व्यापार लीला को जो जो धाम रे भगवान प्रकट करती लीलाटा सांग बेले व्यापार लीला को माया पर्दा द्वारा आच्छादन कर दी जाती व्यावहारिक लीला ये कहते वास्तविक तत्स्वयं संवेद्य जीवानां व्यावहारिकी आद्या विना द्वितीयाना द्वितीयाना आद्य गा कुचित बहुत गुरुत्वपूर्ण श्लोक व्यावहारिक लीला वास्तव लीला छड़ा संभव नुह किंतु जीवर अधिकार क्यों थे जीव प्रथम जानिए भक्त मैंने जानवा दरकार ये फिलोसफी जानते से बाई आम रातारा कृष्ण को पाइज सखी ये हमने बापा ये कह वास्तवी तत्स्वयं वेद्यम स्वस्यम वेद्यम सी वास्तविक लीला केवल स्वसंवेद्य से निजे निजे प्रकटित हे दुईटी जिनिस भगवत कृपा महतर कृपा आचार्य कृपा आती ना से लीलार साधन भजन रल बल से लीलार प्रवेश कर पारे ना से कथा गुरुदेव जहाँ कहते सब वेद को पढ़ी जमी सार कथा कहते गुरुदेव सब वैष्णव फिलोसफी शेष कथा कहते साधुगुरु महतर कृपा प्रति आश्रय कर कारण स्वयं संवेद्य लीला से भगवान कृपा भगवान तो लीला करुँचे जगत से क्या स्पेशल कृपा करेंगे से जापर कि भगवत लीला न प्रभु लीला करूना जो आचा महत कृपा कि साधन भजन अधिकार साधन भजन बल कई वास्तव लीलार प्रवेश कर नित्य लीला ना तो व्यावहारिक लीला कौन साहय कर ना व्यावहारिक लीला हूँ नित्य लीलार प्रवेश द्वार मन रख व्यावहारिक लीला गुड़िक कौन ना भागवत में रचना कराई ए व्यावहारिक लीला व्यतीत जमी मुझे विदेश जाइए तेज से विदेशी मैंने किसी बस कौन अजामिड़ी चरित सुन खाली प्रेम तत्व जानी तुम्हें क्यों प्रेम तत्वर अधिकारी तुम कौन सुखदेव गोस्वामी बड़ प्रेमिक लोक से गंगा कूल सात दिन जहां आयुष अच्छे से बस की अजामिड़ी चरित आलोचना कर भागवत कौन सी चरित हीन दृष्टि देखा उचित ना महत अपराध महत अपराध मन रखु भागवत व्यावहारिक लीला वर्णना होती व्यावहारिक लीला घर को पशा कहे कौ बाट पशे छात बाट कणा कर पशे कहले मत जे कह नित्य लीलार पशी नित्य लीलार कौ बाट पशे कणा कर पशे ना हाथुड़ी नहीं कणा करेंगे ना कौन ब्रह्मांड भाई जानवा दरकार प्रवेश कमी कर घर में प्रवेश करने द्वार दरकार आ नित्य लीलार प्रभु लीलार प्रवेश करने गोलोक वृंदावन द्वार देखी जी द्वारा कौन व्यावहारिक लीला ए भागवत ए लीलार श्रवण कीर्तन कर व्यावहारिक लीलार आसक्ति आसव सी प्रवेश द्वार पहुंचीगला आ सिद्धांत मो मन को मन कौन ये चैतन्य महाप्रभु सिद्धांत ये वैष्णव सिद्धांत आज्ञा ये भागवत वास्तविक लीलार द्वार दुई भागवत
ଗ୍ରନ୍ଥ ଭାଗବତଙ୍କୁ ଭକ୍ତ ଭାଗବତ ମୁଖରୁ ଶୁଣିବାକୁ ପଡିବ।
ଏଥିରେ ଆସକ୍ତି ଯଦି ଆପଣଙ୍କର ଆସିଲା ବ୍ୟବହାରିକ ଲୀଳାରେ, ତାହେଲେ ବାସ୍ତବ ଲୀଳାରେ ଆପଣ ପ୍ରବେଶ କରିପାରିବେ। ସେଥିପାଇଁ ତ ସୁଖଦେବ ଗୋସ୍ୱାମୀଙ୍କର, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କର ସାତ ଦିନର ଆୟୁଷ ଥାଉ ଥାଉ ମଧ୍ୟ ଭାଗବତ କଥା କୀର୍ତ୍ତନ କରୁଛନ୍ତି, ଦଶମ ସ୍କନ୍ଧକୁ ଚାରି ଦିନ ପରେ କହୁଛନ୍ତି। ବ୍ୟବହାରିକ ଲୀଳା ବହୁତ ଗୁରୁତ୍ୱ, ସେଥିପାଇଁ ଏଠି ଲେଖୁଛନ୍ତି ନା, ଜୀବାନାମ ବ୍ୟବହାରିକେ, ଜୀବର କେବଳ ଅଧିକାର ଅଛି ବ୍ୟବହାରିକ ଲୀଳା ଉପରେ। ସେଥିପାଇଁ ପ୍ରଭୁପାଦ ନିୟମ କରିଛନ୍ତି ଡେଲି ଭାଗବତମ ପାଠ, ଏଥିରେ ଆସକ୍ତି ବଢିବ। ମହାପ୍ରଭୁ ସେ ସିଦ୍ଧାନ୍ତ ଦଉଛନ୍ତି, ଏକ ଭାଗବତ ବଡ଼ ଭାଗବତ ଶାସ୍ତ୍ର, ଏକ ଭାଗବତ ବଡ଼ ଭାଗବତ ଶାସ୍ତ୍ର, ଆର ଭାଗବତ ଭକ୍ତ ଭକ୍ତିର ସପାତ୍ର, ଆର ଭାଗବତ ଭକ୍ତ ଭକ୍ତିର ସପାତ୍ର, ଦୁଇ ଭାଗବତ ଦ୍ୱାରା ଦିଆ ଭକ୍ତି ରସ, ବ୍ୟବହାରିକ ଲୀଳା ପ୍ରଭୁଙ୍କର ଏ ବଡ଼, ଆର ଭାଗବତ ଭକ୍ତି ଭକ୍ତ ରସ ପାତ୍ର, ଆଉ ଭାଗବତ କିଏ ଭକ୍ତି ରସର ପାତ୍ର। ଆମେ ସକାଳେ ଆଲୋଚନା କରୁଥିଲେ ନା, ନଜତ୍ର ବୈକୁଣ୍ଠ କଥା ସୁଧା ଅପଗା, ଯେଉଁଠି ସାଧୁ ଭାଗବତ ଆଶ୍ରୟସ୍ଥତା, ଯେଉଁଠି ଭାଗବତ ଭଗବାନଙ୍କୁ ଆଉ ଭାଗବତଙ୍କୁ ଆଶ୍ରୟ କରିଥିବା ଭକ୍ତ, ଭାଗବତ କଥାକୁ କଣ କୁହାଯାଇଛି ନା ଅମୃତ ନଦୀ, ତାଙ୍କୁ ଯେଉଁଠି ଆଶ୍ରୟ କରିଛନ୍ତି ଯେଉଁ ସାଧୁ ଅଛନ୍ତି, ତାଙ୍କ ସଙ୍ଗରେ ଆମେ ରହିବୁ। ଦୁଇ ଭାଗବତଙ୍କର କୃପା ହେଲେ ଏ ବ୍ୟବହାରିକ ଲୀଳାରେ ତାର ଆସକ୍ତି ଜନ୍ମିବ, ତାପରେ ସେ ବାସ୍ତବିକ ଲୀଳାକୁ ଜାଣିବ। କାରଣ ବାସ୍ତବିକ ଲୀଳା ସଂସମ୍ବେଦ୍ୟ, ଜୀବର ସାଧନ ଭଜନ ବେଳେ ଜାଣିପାରିବନି, ଲକ୍ଷ ଲକ୍ଷ ମାଳା ଗଡ଼େଇକି ମୁଣ୍ଡ ପିଟିଦେଲେ ବି ମିଳିବନି। ମନେ ରଖନ୍ତୁ ଆଜ୍ଞା, ଇଏ ଗୁରୁଦେବ ବାଡ଼େ ବାଡ଼େ କଥା କୁହନ୍ତି, ଆମର ଏଥିରେ ପୁରା ବିଶ୍ୱାସ, ପୁରା ବିଶ୍ୱାସ, 100% ମୋର ଏଥିରେ ବିଶ୍ୱାସ। କେବଳ ମହତ କୃପା, ପୁରା ମହତ କୃପା, ବିନା ମହତର ଯୋ ପାଦ ଅଭିଷେକମ୍, ପ୍ରହ୍ଲାଦ ମହାରାଜ କହିବେ, ବାବା କହିଛନ୍ତି, ଧ୍ରୁବ ମହାରାଜ କହିଛନ୍ତି, ଜଡ଼ଭରତ କହିଛନ୍ତି, ଏ ସିଦ୍ଧାନ୍ତ କହି ମହାପ୍ରଭୁ କହୁଛନ୍ତି ନିଜ ମୁଖରେ। ତେଣୁ ବାସ୍ତବିକ ଲୀଳା ଦୁଇ ଜଣ ଯେତେବେଳେ ପରୀକ୍ଷିତ ଆଉ ବଜ୍ରନାଥ ଦୁଃଖକୁ ପରୀକ୍ଷିତ କହିଲେ, ଦେଖ ତୁମେ ଦୁଃଖ କରୁଛ ତ ବର୍ତ୍ତମାନ ପ୍ରଭୁ ଏଠୁ ଲୀଳା ସାଙ୍ଗ କରିକି ପଳେଇଗଲେ କେହି ବି ନାହାନ୍ତି କାହିଁକି, ଆସ ଆସ ମୋ ସମୟରେ ଯିବା ସାଣ୍ଡିଲ୍ୟ ଋଷିଙ୍କୁ ପଚାରିବା। ସାଣ୍ଡିଲ୍ୟ ଋଷି ହେଲେ ନନ୍ଦ ମହାରାଜଙ୍କର କୁଳଗୁରୁ, ଭାଗୁରି ହେଲେ ଆମର ବର୍ଷଣାର କ'ଣ ନା ରାଧାଣୀଙ୍କର, ବୃଷଭାନୁ ରାଜାଙ୍କର କୁଳଗୁରୁ ହେଲେ ଭାଗୁରି। ସାଣ୍ଡିଲ୍ୟ ଋଷି ସେତେବେଳେ ତାଙ୍କୁ ଏହି ତତ୍ତ୍ୱ କହୁଛନ୍ତି, ଏ ବ୍ୟବହାରିକ ଲୀଳା କ'ଣ ବାସ୍ତବ ଲୀଳା କ'ଣ। ସେ କୁନାରେ ମନ ଦୁଃଖ କର ନା, ଏ ବ୍ୟବହାରିକ ଲୀଳା ପ୍ରଭୁ ଯେତେବେଳେ ବ୍ରହ୍ମାଣ୍ଡ ଲୀଳା କରନ୍ତି, ବ୍ୟବହାରିକ ଲୀଳାରେ ପାର୍ଶ୍ୱଦମାନଙ୍କୁ ନେଇକି ଆସନ୍ତି, ସେ ସେମାନଙ୍କୁ ସବୁ ଧରିକି ଏଠୁ ପଳାନ୍ତି। କିନ୍ତୁ ଲୀଳା ତ ସ୍ୱସମ୍ବେଦ୍ୟ, ତୁମେ ଯଦି ବ୍ୟବହାରିକ ଲୀଳାକୁ ଆଶ୍ରୟ କରିବ, ଭାଗବତକୁ ଯଦି ଆଶ୍ରୟ କରିବ, ସେଇ ଲୀଳା ଏଠି ତୁମେ ପ୍ରକଟ ହେଇପାରିବ ନା, ସତ୍ୟ ନା ଅସତ୍ୟ। ତେଣୁ ତା ପୂର୍ବରୁ ତୁମେ ଗୋଟେ କାର୍ଯ୍ୟ କର, ଭଗବାନଙ୍କ ପ୍ରୀତିବିଧାନ ପାଇଁ ବ୍ରଜମଣ୍ଡଳ ତ କେହି ନଥିଲେ, ସାଣ୍ଡିଲ ଋଷି ଯେତେବେଳେ ଏକଥା କହିସାରିଲେ, ପରୀକ୍ଷିତ କଲେ ମୁଁ ତୁମକୁ ସାହାଯ୍ୟ କରିବି, ତୁମେ ଜନଶୂନ୍ୟ ମନେ କରୁଛ, ମୁଁ ହସ୍ତିନାପୁରରୁ ପ୍ରଜାଙ୍କୁ ସବୁ ପଠେଇବି। ସେ ପଠେଇଲେ ନା, ଏ ଯେଉଁ ସେଠ ଯେତିକି ବ୍ରଜବାସୀ ଅଛନ୍ତି, ପରୀକ୍ଷିତ ମହାରାଜ ହସ୍ତିନାପୁରରୁ ଆସିଛନ୍ତି, ବ୍ରାହ୍ମଣମାନଙ୍କୁ ପଠେଇଲେ, ହରିଦେବ ଗୋବିନ୍ଦ କୁଣ୍ଡ ଯେତେ କୁଣ୍ଡ ସବୁ ଅଛନ୍ତି ବଜ୍ରନାଭ ସବୁ ସବୁ ପ୍ରତିଷ୍ଠା କଲେ। ବଜ୍ରଣବଙ୍କ ପରେ ପୁଣି ସବୁ ଲୁପ୍ତ ହେଇଗଲା, ପୁଣି ଚୈତନ୍ୟ ମହାପ୍ରଭୁ ପଠେଇଲେ ଆମର ପାର୍ଶ୍ୱଦମାନଙ୍କୁ, ରୂପ ସନାତନ ତୁମିଙ୍କର ଲୁପ୍ତ ତୀର୍ଥର ଉଦ୍ଧାର ମଥୁରାତେ
ମଥୁରାତେ କର ଲୁପ୍ତ ତୀର୍ଥର ଉଦ୍ଧାର ଶୁଦ୍ଧ ଭକ୍ତି ପ୍ରଣୟନ କର ମହାପ୍ରଭୁ ଆଦେଶ ଦେଇକି ପଠେଇଲେ। ତେଣୁ ପ୍ରଥମେ ବଜ୍ରନାଦ କରିଥିଲେ, ବଜ୍ରନାଦଙ୍କର ପ୍ରତିଷ୍ଠିତ ହରିଦେବ ଅଛନ୍ତି, ଗୋବିନ୍ଦ ଅଛନ୍ତି, ଆଉ ପରୀକ୍ଷିତ ମହାରାଜ ଏମାନେ ସବୁ ପଠେଇଲେ। କିନ୍ତୁ ପଠେଇଲେ କଣ ହବ କହି କେମିତି ପଶ୍ଚିମ ଆପଣଙ୍କୁ ସଂକ୍ଷେପରେ କହୁଛି। ଏ ସ୍କନ୍ଦ ପୁରାଣର ପିଲା ଯେତେବେଳେ ବଜ୍ରନାଭଙ୍କ ସହ ରାଣୀମାନେ ଅଛନ୍ତି, ପଦ୍ମପ୍ରାଣ ମହାତ୍ମାରେ ଭାଗବତ ମହାତ୍ମାରେ କହୁଛନ୍ତି, ରାଣୀମାନେ ଦେଖୁଛନ୍ତି କାଳନ୍ଦୀ ବହୁତ ଆନନ୍ଦରେ ଅଛନ୍ତି, ଯମୁନା ବହୁତ ଆନନ୍ଦରେ ଅଛନ୍ତି, ଆଉ ସମସ୍ତେ ଦୁଃଖରେ ଅଛନ୍ତି କୃଷ୍ଣଙ୍କ ବିରହରେ। ସେ ପଚାରୁଛନ୍ତି ସବୁ ରାଣୀମାନେ, କାଳନ୍ଦୀ ତୁମେ କାହିଁକି ଏତେ ଆନନ୍ଦରେ ଅଛ? ନା ମୁଁ ଏତେ ଆନନ୍ଦରେ ଅଛି, ମୁଁ ରାଧାରାଣୀଙ୍କର ଦାସ୍ୟ ପ୍ରଭାବରେ ମୁଁ ରାଧାରାଣୀଙ୍କର ସେବା କରୁଛି। ମୁଁ ଜାଣେ କୃଷ୍ଣଙ୍କର ବିଚ୍ଛେଦ ନାହିଁ, ବ୍ୟବହାରିକ ବେଳା କୃଷ୍ଣ ସାଙ୍ଗ କରିଛନ୍ତି, ବାସ୍ତବ ବେଳା ତ ସବୁବେଳେ ଅଛନ୍ତି, ଆଉ ତୁମେମାନେ ତ ଆମେ ଯେତେ ରାଣୀ ଆମେ ତ ରାଧାରାଣୀଙ୍କର ବିସ୍ତାର, ଆଉ କୃଷ୍ଣ ରାଧାରାଣୀଙ୍କ ଭିତରେ କିଛି ଭେଦ ନାହିଁ, ଲୀଳା ତ ବାସ୍ତବ, କେବଳ ବ୍ୟବହାରିକ ଲୀଳାକୁ ବନ୍ଦ କରାଯାଇଛି। ମୁଁ ରାଧାରାଣୀଙ୍କ ଦାସ୍ୟ ପ୍ରଭାବରେ ମୁଁ କେବେ ବିରହ ମନେ କରୁନି। ଆଉ କହିଲି ନା ଆମ ବିରହଟା କିନ୍ତୁ ଆମର ତ ଯାଉନି ଅନ୍ତରରୁ, କେମିତି ଯିବ? ନା କିଏ ବିରହ ଦଶାଟାକୁ ଯିଏ ଦେଖିଛି ଆଉ ଯିଏ ଅନୁଭବ କରିଛି ସିଏ କେବଳ କହିପାରିବ ନା? ଆଉ ସିଏ କେବଳ ସିଏ ପ୍ରବଚନ ଦୂର କରିପାରିବ ନା? କିଏ ନା ଜଣେ ଭକ୍ତ ଅଛନ୍ତି, ସିଏ ବ୍ୟବହାରିକ ଲୀଳା ପ୍ରଭୁଙ୍କର ବ୍ୟବହାରିକ ଲୀଳାକୁ ଭାଗବତକୁ ଆଶ୍ରୟ କରି ସିଏ କଥା କୀର୍ତ୍ତନ କରିବେ, ସେଇଟାକୁ ଶ୍ରବଣ କଲେ ତୁମର ଦୁଃଖ ପଳେଇବ ନା? କିଏ ସେ? ନା ଉଦ୍ଧବ, ନା ଉଦ୍ଧବ ଅଛନ୍ତି ନା ଅଛନ୍ତି? କାଳନ୍ଦୀ କହିଲେ ଦୁଇଟି ସ୍ୱରୂପରେ ସିଏ ଅଛନ୍ତି, ଗୋଟିଏ ସ୍ୱରୂପରେ ବଦରିକାଶ୍ରମ ରହୁଛନ୍ତି, ଗୋଟିଏ ସ୍ୱରୂପରେ ସେ ମାନସୀ ସରୋବର ସଖୀସ୍ଥଳରେ ରହୁଛନ୍ତି। ତୁମେ ଯାଅ, ପରୀକ୍ଷିତ ମାନେ ଥିଲେ ସେ ସମୟରେ, ପରୀକ୍ଷିତ ଅଛନ୍ତି, ବଜ୍ରନାଭ ଅଛନ୍ତି, ରାଣୀମାନେ ଅଛନ୍ତି, ତୁମେ ଯାଅ ସେଠି। ଉଦ୍ଧବ ହେଉଛନ୍ତି କୀର୍ତ୍ତନ ପ୍ରିୟ, ବହୁତ ନାମ କୀର୍ତ୍ତନ, ଭଗବାନଙ୍କର ଯେତେ ବଡ଼ ବଡ଼ ପ୍ରେମିକ ଭକ୍ତ ସେମାନେ ସବୁ କୀର୍ତ୍ତନ ପ୍ରିୟ, ନାମ କୀର୍ତ୍ତନ ପ୍ରିୟ। ତେଣୁ ଉଦ୍ଧବଙ୍କ ପାଖରେ ତୁମେ କୀର୍ତ୍ତନ କରିବ ସେ ପ୍ରକଟ ହେବେ। ଆଉ ପରୀକ୍ଷିତ ଗଲେ, ବଜ୍ରନାଭ ଗଲେ, ରାଣୀମାନେ ଗଲେ, ସୁନ୍ଦର ଷୋଳ ସହସ୍ର ଶହେ ଆଠ ରାଣୀ ସମସ୍ତେ କୀର୍ତ୍ତନ କରୁଛନ୍ତି। ବିରହ ତ ଅଛି ପ୍ରଭୁଙ୍କ ବିରହରେ, ବିରହରେ କୀର୍ତ୍ତନ ଆସ୍ୱାଦନ କରାଯାଏ, ବିରହରେ। ମହାପ୍ରଭୁଙ୍କ ଧାରା ହଉଛି ବିପ୍ରଲମ୍ବ ଧାରା, ଗୁରୁଦେବ କୁହନ୍ତି ରୁଦ୍ୟମାନ, ଏ ଶବ୍ଦ ଲଗନ୍ତି, ମହାପ୍ରଭୁ ସବୁବେଳେ ରୁଦ୍ୟମାନ। ଆମ ଧାରା ହଉଛି ବିପ୍ରଲମ୍ବ ଧାରା, ଏଠି ମିଳନ ଆସ୍ୱାଦନ ଆମର, କାରଣ ବିପ୍ରଲମ୍ବରେ ପ୍ରେମଟା ପୁଷ୍ଟି ହୁଏ, ଆଉ ମିଳନ ତ ମୃତ୍ୟୁ ହେଇଯିବ ପ୍ରେମର। ଆଉ ଏଇ କାନ୍ଦି କାନ୍ଦି ଅନ୍ତରରୁ ବିରହରେ ଯେତେବେଳେ ପ୍ରାର୍ଥନା କଲେ ସଖୀସ୍ଥଳରୁ ଉଦ୍ଧବ ପ୍ରକଟ ହେଲେ, ଉଦ୍ଧବ କହିଲେ ତୁମର ଏତେ, ତୁମେ ରାଣୀ ପ୍ରଭୁଙ୍କର ରାଣୀ, ତୁମର ଏତେ ବିରହ ଅବସ୍ଥା ଅଛି, ଆସ 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 ପ୍ରଭୁଙ୍କର ବ୍ୟବହାରିକ ଲୀଳା ଭାଗବତ ଶ୍ରବଣ କର। ଯେ ଉଦ୍ଧବ କୁଣ୍ଡ ଅଛନ୍ତି, ଉଦ୍ଧବ କୁଣ୍ଡରେ ଉଦ୍ଧବ ଗୋଟିଏ ମାସ ଭାଗବତ ସପ୍ତାହ କଲେ, ପ୍ରାଣୀମାନେ ଶୁଣିଲେ। ଦେଖନ୍ତୁ ବ୍ୟବହାରିକ ଲୀଳା ବାସ୍ତବ ଲୀଳାର ପ୍ରବେଶ ଦ୍ୱାର କିଭଳି? ଉଦ୍ଧବ ଏଇ ଭାଗବତଙ୍କୁ ପ୍ରଥମେ ଉଦ୍ଧବ କହିଛନ୍ତି, ଉଦ୍ଧବ କହିଛନ୍ତି ମୁଁ ମୋର ଗୁରୁଦେବ ବୃହସ୍ପତିଙ୍କ ନିକଟରୁ ଶ୍ରବଣ କରିଛି, ଆଉ ବୃହସ୍ପତି ଯାହା କହିଛନ୍ତି ମୁଁ ତୁମକୁ କହୁଛି, ଶୁଣ। ଉଦ୍ଧବ ଉଦ୍ଧବ କୁଣ୍ଡରେ ଭାଗବତ ଗୋଟିଏ ମାସ ସପ୍ତାହ କଲେ, ଷୋଳ ସହସ୍ର ଶହେ ଆଠ ରାଣୀ ବସିଲେ, ବଜ୍ରନାଭ ବସିଛନ୍ତି, ପରୀକ୍ଷିତ ସେଠି ବସିଛନ୍ତି। କିନ୍ତୁ ଇତି ଭିତରେ ଦୂତ ଆସି ଖବର ଦେଲେ ପରୀକ୍ଷିତ ମହାରାଜଙ୍କୁ, ଆଜ୍ଞା କଳି ମହାରାଜ ଆସିଗଲେଣି, ଆପଣ ଏଠି ବସି ଭାଗବତ ପ୍ରବଚନ କଣ ଶୁଣୁଛନ୍ତି? କଳି ଉତ୍ପାତ ଆରମ୍ଭ କଲେଣି। ସାଙ୍ଗେ ସାଙ୍ଗ ଉଦ୍ଧବ କହିଲେ ତୁମେ ବ୍ୟସ୍ତ ହୁଅନି, ପରୀକ୍ଷିତଙ୍କର ପ୍ରାଣ ଚାଲିଗଲା ଭଳି ଲାଗିଲା, ବହୁତ ଦୁଃଖ କଲେ। ସେତେବେଳେ ଉଦ୍ଧବ କହିଲେ ବ୍ୟସ୍ତ ହୁଅନି, ତୁମକୁ ଆଶ୍ରୟ କରି ଏ ଜୀବ ଜଗତ ସମସ୍ତେ ଭାଗବତ ପ୍ରାପ୍ତ ହେବେ, ତୁମେ ମନ ଦୁଃଖ କରନି, ତୁମେ ଯାଅ କଳିକୁ ଜୟ କର। ଆଉ କଳିକୁ ତ ଜୟ କରିବା ପାଇଁ ଆସିଛନ୍ତି, ଆଉ କ'ଣ ଆସିକି ପ୍ରଥମେ ଦେଖୁଛନ୍ତି ଭାଗବତ ଯେଉଁ ଆମେ ପଢୁଛେ, ଆଉ ମୁଁ ସେଟା ସଂକ୍ଷେପରେ ଆପଣଙ୍କୁ କହିବି। ତତ୍ର ଗୋମିଥନମ ରାଜା ହନ୍ୟମାନ ତ ଅନାଥବତ୍, ଦେଖିଲେ ଜଣେ ରାଜା କଳି, କଳି ରାଜାର ବେଶ ନେଇଛି। ପ୍ରଭୁପାଦ ଜୀ ବହୁତ ସୁନ୍ଦର କଥା ଲେଖିଛନ୍ତି, କଳି ଆଗେ କାହାକୁ ଆକ୍ରମଣ କଲା? କଳି ଆଗେ ବ୍ରାହ୍ମଣ ସଂସ୍କୃତିକୁ ଆଘାତ କଲା, ବ୍ରାହ୍ମଣ ସଂସ୍କୃତିକୁ ଆଘାତ କଲା, କାହାକୁ? ଶୃଙ୍ଗୀକୁ। ପରୀକ୍ଷିତ ମହାରାଜଙ୍କୁ ଆକ୍ରମଣ କରିନି, ଆକ୍ରମଣ କରିଛି ବ୍ରାହ୍ମଣ ସଂସ୍କୃତିକୁ, ଶୃଙ୍ଗୀକୁ। ବହୁତ ଚାଲା କଳି, ସେ କଳି, ମୁଁ ଏ ପଏଣ୍ଟ ଆଗରୁ କହିଦେଲି, କାରଣ କଳି ମୁଣ୍ଡକୁ ଧୋଇଲା, ମୁଣ୍ଡକୁ ପାଗଳ କରିଦେଲେ ଗୋଡ଼ ହାତ ପାଦର କ'ଣ ଅଛି? ବ୍ରାହ୍ମଣ ପାଗଳ ହେଲା ମାନେ କ୍ଷେତ୍ରୀୟ ବୈଶ୍ୟ ଶୂଦ୍ର ଏମାନଙ୍କର କ'ଣ ସବୁ ଗୁଣ ଅଛି? କଳି ବହୁତ ଚାଲା। କଳି ବର୍ତ୍ତମାନ କ'ଣ କରୁଛନ୍ତି, ରାଜା ବେଶରେ ଆସିକି ପରୀକ୍ଷିତ ସେଣ ଆସିଲେ ଆସିକି ଦେଖୁଛନ୍ତି ତାଙ୍କ ରାଜ୍ୟରେ କ'ଣ କରୁଛନ୍ତି ନା, ଗୋମିଥୁନମ ରାଜା ହନ୍ୟମାନମ ଅନାଥବତ୍, ଅନାଥ ଭଳି ପିଟୁଛନ୍ତି ଗୋଟେ ବୃଷଭକୁ ଆଉ ଗୋଟେ ଗାଭୀକୁ। ଦଣ୍ଡମ ହସ୍ତଚ ବୃଷଳମ ଦଦୃଶ ରୂପ ଲାଞ୍ଛନ, ଦେଖିଲେ ଗୋଟେ ହାତରେ ଦଣ୍ଡ ଧରି ପ୍ରହାର କରୁଛନ୍ତି। ଆଉ ବୃଷର ଅବସ୍ଥା କ'ଣ ନା, ବୃଷ ମୃଷାଣ ଧବଳମ, ବୃଷ ପଦ୍ମ ଭଳି ଧବଳ, ସୂତ ଭଳି ଧବଳ ହେଇଛି। ମେହନ୍ତମ ଇବ ବିବ୍ରତମ, ଭୟରେ ମଳତ୍ୟାଗ କରୁଛି, କଳିକୁ ଭୟ କରେ। ଆଉ ବେପମାନ ପଦେ କେନମ ସିଦନ୍ତି ଶୁଦ୍ରତା ଆଡ଼ିତମ, ଏ ଶୁଦ୍ର ରାଜା କଳି ବାଡ଼ୁଛନ୍ତି, ଖାଲି ବେପମାନ ଭୟ କରୁଛି କଳି। କଳି ଭୟରେ ଧର୍ମ, ଇଏ ଧର୍ମ ତିନୋଟି ପାଦ ନାହିଁ, ଏଭଳିଆ କହୁଛନ୍ତି ବା, ପଦେ ଏକେନ ସିଦନ୍ତି, ଗୋଟିଏ ପାଦରେ ଠିଆ ହେଇକି ଥରୁଛନ୍ତି ବୃଷଭ। ଗାଞ୍ଚ ଧର୍ମ ଦୁସାନ୍ଦିନା ବୃଷମ ଶୁଦ୍ର ପଦାହତମ, ବିବସ୍ଛାମ ଅଶ୍ରୁବଦନାମ କ୍ଷାମାମ ଜବସ ଇଚ୍ଛିତମ। ଗୋଟେ ଘାସ ଖାଇବା ପାଇଁ ବ୍ୟାକୁଳ ହେଇକି ଗାଭୀ ଚାହିଁକି ରହିଲା ଭଳି ରହିଛନ୍ତି। ଆଉ ବିବସ୍ଛାମ ଅଶ୍ରୁବଦନା, ବସ୍ଛା ଶୂନ୍ୟ ଧାରାଧାର ହେଇକି ଲୁହ ବୋହୁଛି ଧରଣୀ ମାତା। ଭଗବାନ ଶ୍ରୀକୃଷ୍ଣ ପଳେଇଛନ୍ତି ଗାଈକି, ଯେଭଳି ପ୍ରଭୁପାଦ ୟାପରେ ଏତେ ସୁନ୍ଦର ଗାଳି ଦେଇଛନ୍ତି ଗାଈମାନଙ୍କୁ, ଯେମିତି ଅନାଥ କରିକି ରଖାଯାଉଛି ରାଜାମାନଙ୍କୁ, ଆଉ କାହା ପ୍ରୋଟେକ୍ସନ ପାଇଁ ପ୍ରଭୁପାଦ ଏତେ ସୁନ୍ଦର ପର୍ବଟି ୟାପରେ ଲେଖିଛନ୍ତି। ବହୁତ ନିଷ୍ଠୁର ଯେଉଁମାନେ ପ୍ରକୃତରେ ଗୋପାଳନ କରୁ, ପିଲା ଛୁଆଙ୍କ ପରାମର୍ଶ ନ ପୋଷିବା ଦରକାର, କିନ୍ତୁ ଗାଈକି ଆଗେ ପୋଷିବା ଦରକାର। ଏତେ ଗୋମାତା ଆମର ଉପକାର କରୁଛନ୍ତି, ପିଲା ଛୁଆଙ୍କର ଯଦି ସେବାରେ କିଛି ହେଳା ନା ଯାଏ କିଛି କ୍ଷତି ନାହିଁ, କିନ୍ତୁ ଗୋ ସେବାରେ ହେଳା ମାନେ ବହୁତ ଅସୁବିଧା ହବ। ଆଉ ବୃନ୍ଦାବନରେ ଜଣେ ସାଧୁ ପ୍ରବଚନ ଦେଉଥିଲେ, ମୁଁ ସେବାଟେ ଯାଉଥିଲି, ଏଇ ଯାଇଥିଲି ଦୁଇ ତିନି ଦିନ ପାଇଁ, ସେ ଗୋଟେ କଥା କହୁଥିଲେ, ଯେତେ ପାପ ହେଉଛି, ଯେତେ ଗୋବଦ୍ଧ ହେଉଛି, ସାଧୁ ନିନ୍ଦା ହେଉଛି, ଗୋବଦ୍ଧ ହେଉଛି, ତାର ପ୍ରତିକ୍ରିୟାକୁ ସବୁ ସାଧୁ ସମାଜ ଲୋକଙ୍କୁ ନେବାକୁ ପଡ଼ିବ, ସବୁ ସାଧୁମାନେ ନେବାକୁ ପଡ଼ିବ। ସେଥିପାଇଁ ସାଧୁମାନେ ନିଶ୍ଚିତ ଏ ଜିନିଷ ଉପରେ ଗୁରୁତ୍ୱ ଦେବା ଦରକାର, ସେ କହୁଛନ୍ତି ଏଇ କଥା କହୁଛନ୍ତି। ଗାଞ୍ଚ ଧର୍ମ ଦୃଶମ ଦିନା, ଧର୍ମ ଇନା ଅତି ଦିନା ହେଇଛନ୍ତି, ବୃଷ ଶୁଦ୍ର ପଦାହତମ, ଶୁଦ୍ର ଦ୍ୱାରା ଅତି ଦୁଃଖିତ ହେଇଛନ୍ତି, ଆହତ ହେଇଛନ୍ତି। ବସ୍ଛା ଶୂନ୍ୟମ ଅଶ୍ରୁବଦନମ, ବିବସ୍ଛାମ ବସ୍ଛା ନାହାନ୍ତି, ଅଶ୍ରୁବଦନା, ଆଉ କ୍ଷମାମ କି ଚାହୁଁଛନ୍ତି ଖାଇବା ପାଇଁ, ଯୁବାଂଶ ଇଚ୍ଛିତ କିଛି ଘାସ ଚାହୁଁଛନ୍ତି, ଏଭଳି ଦିନ ଅବସ୍ଥାରେ ଅଛନ୍ତି। ପରେ କିଛି ଯାଇ ପଚାରୁଛନ୍ତି, ଆଉ ପଚାରିଲେ ତୁମେ କିଏ, ଆଗେ ଧର୍ମକୁ ପଚାରୁଛନ୍ତି, ବହୁତ ବଡ଼ ଡିସ୍କସନ୍ ଅଛନ୍ତି, ମୁଁ ଖାଲି ସଂକ୍ଷେପରେ ଆପଣଙ୍କୁ କହୁଛନ୍ତି କଳି କେମିତି ପଶିଲେ। ଧର୍ମ କହୁଛନ୍ତି, ମୁଁ ହେଉଛି ଧର୍ମ ଦେବତା,
ତପସୌଚମ ଦୟା ଧର୍ମମ ଇତି ପାଦା କୃତେ କୃତଃ, ଅଧର୍ମମ ଅଂଶେସ୍ତ୍ରୟୋ ଭଗ୍ନା ସ୍ମୟ ସଙ୍ଗମଦୈସ୍ତଦ। ମୁଁ ଧର୍ମ ଆଜ୍ଞା, ପ୍ରଭୁ ମୋର ଚାରୋଟି ପାଦକୁ ସତ୍ୟ ଯୁଗରେ ସ୍ଥାପନ କରିଥିଲେ, କିନ୍ତୁ ଅଧମାଂସରେ ମୋର ତିନୋଟି ପାଦ ଭାଙ୍ଗିଯାଇଛି। କ'ଣ କ'ଣ ଭାଙ୍ଗିଛି ଏଠି କହୁଛନ୍ତି, ତ୍ରୟ ଭଗ୍ନା ତିନୋଟି ଭାଙ୍ଗିଲା, ସ୍ମୟ ତପ ଭାଙ୍ଗିଗଲା କାହିଁକି, ଗର୍ବ ଯୋଗୁ, ଶୌଚ ଭାଙ୍ଗିଲା କାହିଁକି, ସଙ୍ଗମ ସ୍ତ୍ରୀ ଆସକ୍ତି, ଶୌଚ ଚାଲିଗଲା। ଧର୍ମ କହୁଛନ୍ତି ମୋର ତିନୋଟି ଦୁଇଟି ପାଦ ଚାଲିଗଲେ, ଏବଂ ତୃତୀୟ ପାଦ ଗଲେ ଦୟା, କେମିତି ଚାଲିଗଲେ, ମଦେଇ, ମଦେଇ ମାନେ ନିଶାରେ, ନିଶା ସେବନ କରି ଲୋକ ମଦାସକ୍ତ ହେଇକି ତାଙ୍କର ଦୟା ଚାଲିଗଲା। ଆଉ କେବଳ ସତ୍ୟ ଗୋଟିଏ ପାଦରେ ମୁଁ ଠିଆ ହେଇଛି, ଧର୍ମ କହୁଛନ୍ତି ପରୀକ୍ଷିତ ମହାରାଜ। ଆଉ ଇଦାନୀ ଧର୍ମ ପାଦସ୍ତେଇ, ଏ ଗୋଟିଏ ପାଦ ଧର୍ମକୁ, ମୋର ଗୋଟିଏ ପାଦକୁ ସତ୍ୟ ନିବର୍ତ୍ତତେ ଯଥା ତଙ୍ଗ ଜିଗ୍ରକ୍ଷନ୍ତି ଅଧର୍ମ ଅୟମ ଅନୃତେନ ଏଧତ୍ କଲି। ଏ କଳି ପ୍ରଭାବରେ ମୋର ଏ ଅଧର୍ମ ଏତେ ମୋତେ ପ୍ରଭାବିତ କରୁଛି, ସତ୍ୟ ଗୋଟିଏ ପାଦକୁ ବି ଅଧର୍ମ ଦୂର କରିଦେବା ପାଇଁ ଚାହୁଁଛି, ଗୋଟିଏ ପାଦକୁ ବି ରଖିବା ପାଇଁ ଚାହୁଁଛି। ଏବଂ ସେ ସତ୍ୟ ବସ୍ତୁ ହେଉଛନ୍ତି ଭଗବାନଙ୍କର ନାମ, ଏ ନାମ ଉପରେ ସମସ୍ତଙ୍କର ପ୍ରହାର। ଦେଖ ଧର୍ମ ଗୋଟିଏ ଜିନିଷ, ସତ୍ୟମ କଲିଯୁଗ ବିପ୍ର ଶ୍ରୀ ହରିନାମହି ମଙ୍ଗଳମ ପରମ ସୁସ୍ତୟନମ ଋଣା ନାସ୍ତିବ ଗତିରଥା।
ଯିବରି ଏକମାତ୍ର ମଙ୍ଗଳ ପରମ ସୁସ୍ଥୟନ ନୃଣା ଆଉ ଅଲଗା ଗତି ନାହିଁ ସତ୍ୟମ କଳିଯୁଗ ବିପ୍ର ଶ୍ରୀ ହରିନାମ ହି ମଙ୍ଗଳମ ସତ୍ୟ ଆଉ ମଙ୍ଗଳମୟ ବସ୍ତୁ ହେଉଛି କେବଳ ପ୍ରଭୁଙ୍କର ନାମ
ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ
ଧର୍ମଦେବତା କଥା କହୁଛନ୍ତି କିନ୍ତୁ ଏଇ ସତ୍ୟକୁ ନାମଟାକୁ ଆଚ୍ଛାଦନ କରିବା ପାଇଁ ଜଗତରେ ସବୁ ପ୍ରକାର ଅଧର୍ମ ମାଡ଼ି ବସିଛନ୍ତି କେମିତି ନାମର ପ୍ରଚାର ନ ହବ ଏ କଳି ଏବଂ କଳିକୁ ଯେତେବେଳେ ମାରିବା ପାଇଁ ପ୍ରସ୍ତୁତ ହେଇଗଲେ ଧର୍ମରାଜ ଯେତେବେଳେ କହିଦେଲେ ଦେଖିଲେ ଇଏ ରାଜା ବେଶ ଧରିଛି ତ କଳି ଆଉ କଳି ତ ବହୁତ ଚାଲାକ ବହୁତ ଚାଲାକ କଳି ଜାଣିଲା ପରୀକ୍ଷିତ ମାରେ ତ ଧର୍ମରାଜ ରାଜା ନିକଟରେ ଶରଣ ପଶିଗଲା ମାନେ ସରିଲା ଶରଣ ପଶିଯିବାକୁ ପଡିବ ତେଣୁ ଯେତେବେଳେ ମାରିବା ପାଇଁ ଉଦ୍ୟତ ହେଲେ କଳି ଦେଖିଲା ମୁଁ ଯୁଆଡ଼େ ଗଲେ ବି ମୋତେ ଏ ଛାଡ଼ିବେନି ପରୀକ୍ଷିତ ମାରେ ଯେତେ ଶକ୍ତିବାନ ସେଠି ସେ କହିଲେ ମୁଁ ଆଙ୍କ ଶରଣ ଯିବି ଏବଂ ଶରଣ ଯାଇ କହୁଛନ୍ତି କାରଣ ପରୀକ୍ଷିତ ମାରେ କହିଲେ ଯଦି ମୋର ଶରଣ ଗଲୁ ମୁଁ ତତେ ନିର୍ଦ୍ଦେଶ କରୁଛି ଯେଉଁଠି ଯଜ୍ଞ ହେଉଛି ଯେଉଁଠି ଦେବସେବା ହେଉଛି ଯେଉଁଠି ଧର୍ମ ହେଉଛି ଏବଂ ଯେଉଁଠି ସତ୍ୟ ଧର୍ମନୀତି ଅଛି ତୁ ସେଠି ରହିବୁନୁ ପରୀକ୍ଷିତ କଳି ଚିନ୍ତା କଲା ଏତେ ବଢ଼ିଆ ମୋ କେଉଁଠି କେଉଁଠି ନ ରହିବି ମୋତେ କହିଦେଲେ କିନ୍ତୁ କେଉଁଠି ରହିବି କାହିଁକି କହୁନାହାନ୍ତି କେଉଁଠି ନ ରହିବି କହିଦେଲେ କେଉଁଠି ରହିବି ଆଉ କାରଣ ପରୀକ୍ଷିତ ମହାରାଜଙ୍କର ତ ଆଉ ଶାସନ କାଳ ଭିତରେ ଆଉ ଜାଗା ହିଁ ନାହିଁ କେଉଁଠି ରହିବା ପାଇଁ କାରଣ ସବୁ ଲୋକ ତ ଧର୍ମ କରୁଛନ୍ତି ସବୁ ତ ସତ୍ୟକୁ ଆଶ୍ରୟ କରୁଛନ୍ତି ସବୁ ତ ଦେବ ପୂଜା କରୁଛନ୍ତି ମୁଁ ରହିବି କେଉଁଠି ବଡ଼ ଚାଲାକ ହେଇ କହୁଛନ୍ତି ତତ୍ତମେ ଧର୍ମମ୍ ବୃଷମ୍ ଶ୍ରେଷ୍ଠମ୍ ସ୍ଥାନମ୍ ନିର୍ଦ୍ଦିଷ୍ଟ ମହର୍ଷି ଆପଣ କହିଲେ ଏଇଠି 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 ରହିବନି ଧର୍ମର ରହିବନି ଯଜ୍ଞର ରହିବନି ଧର୍ମନୀତିରେ ରହିବନି ସତ୍ୟ ରହିବି କେଉଁଠି କୁହନ୍ତୁ ମୁଁ କ'ଣ ଭୂତ ହେଇ ବୋଲିବି ନା କ'ଣ ମୁଁ ଭଗବାନଙ୍କ ନିକଟରୁ ଲାଇସେନ୍ସ ନେଇକି ଆସିଛି ପ୍ରଭୁ ମୋତେ ପାସ୍ କରିକି ଛାଡ଼ିଦେଲେ ତୁମେ ମୋତେ ଆପଣଙ୍କ ସିକ୍ୟୁରିଟି ଚେକ୍ରେ ପକାଉଛ ମୁଁ ସିକ୍ୟୁରିଟି ମୁଁ ପୁରା ପାସ୍ ହେଇକି ଆସିଛି ମୋତେ ଆପଣ ଚେକ୍ରେ ପକାଇ ପାରିବେ କହିଲି କହିଲେ ମଥା ନଇଁ ଦେଲେ କାମ ହବ ଜଗତରା ଯିଏ ଯେତେବେଳେ କାମ କରିଛନ୍ତି ମଥା ନଇଁକି ଆଜ୍ଞା ଗୋଟେ ବଢ଼ିଆ ନୀତି ଅଛି ବୋହୁ ଯେତେବେଳେ ଘରକୁ ଆସେ ଘରକୁ ଆସିଲା ପ୍ରଥମେ ସେ ଦ୍ୱାର ବାଜିବ ଯଦି ବୋହୁ ଡେଙ୍ଗା ହେଇଥିବ ଆଗେ ମୁହଁଟା ନଇକି ଘରକୁ ପଶି ଆସିବ ଘରେ ପଶିଲା ପରେ ମୁଣ୍ଡକୁ ଟେକିବ ତାର ଦେଖୁନାହାନ୍ତି ନୂଆ ନୂଆ ବୋହୁ ଯେତେବେଳେ ଆସିବ ଶାଶୁ ଯାହା କହୁ ନଣନ୍ଦ ଯାହା କହୁ ସହି ନବ ସେ ମୁହଁ ପ୍ରତିକି ପଶିବ ଆଗେ ତ ଟିକେ ରହିବ ମୁଁ ମୁଣ୍ଡଟା ଖାଲି ଟେକେ ତାପରେ ତୋ ଚେରକୁ ମୁଁ କାଟିବି ଏଇ ନୀତିରେ ଚଳିବାକୁ ପଡିବ ବାସ୍ତବିକ ଜଗତରେ ଜଗତରେ କାଳ ସହିତ ତୁମେ କେବେ ହେଲେ ତାକ କଳି ସହିତ କେବେ ତୁମେ ଚ୍ୟାଲେଞ୍ଜ କରି ଚାଲିପାରିବ ନା ମଥା ନଇଁ ଦେବାକୁ ପଡିବ ଏ ନୀତି ମୁଁ ମହାଭାରତ ପଢ଼ିଥିଲି ବୃନ୍ଦାବନରେ ଗୁରୁଦେବଙ୍କର ଭୀଷ୍ମ ସମାଧି ତିଆରି ହଉଥିଲେ ମୁଁ ସେଇ ସମୟରେ ମହାଭାରତ ପଢ଼ିଥିଲି ଆଉ ପଢ଼ିପାରୁନି ସେ ସମୟରେ ବହୁତ ସମୟ ମିଳିଥିଲେ ସେଠି ଭୀଷ୍ମଦେବ ଗୋଟେ ନୀତି କହୁଛନ୍ତି କାଳକୁ କେବେ ତୁମେ ଚ୍ୟାଲେଞ୍ଜ କର ନା କାଳ ତୁମକୁ ସୁଟ୍ କରୁନି ମାନେ ତୁମକୁ ମାନେ ଯାହା କୁହନ୍ତି କଣ କୁହନ୍ତି କାଳ ତୁମକୁ ସପୋର୍ଟ କରୁନି ମାନେ କେବେ କାଳ ଆଗରେ ତୁମେ ଠିଆ ହବ ନା ତୁମ ଶକ୍ତି ବଳ ବୁଦ୍ଧିକୁ ଠିଆ କରିକି ତୁମେ ନା 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 ମୁଁ ବର୍ତ୍ତମାନ ଜିତିବି ନା ମଥା ନଇଁ ଦିଅ ଭୀଷ୍ମଦେବ କହୁଛନ୍ତି ଭୀଷ୍ମଦେବ ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି ଯଦି ଦେଖ କାଳକୁ କିଭଳି ଜୟ କରିବାକୁ ପଡିବ କଳିକି ମଧ୍ୟ ଏଭଳି ଜୟ କରିବାକୁ ପଡିବ ମୁଁ କହିଲେ ନଦୀ କୂଳରେ ଯୁଧିଷ୍ଠିର ତୁମେ ଦେଖିଛ ନଦୀ କୂଳରେ କେତେ ବିଶାଳ ବିଶାଳ ବୃକ୍ଷ ଅଛନ୍ତି କିନ୍ତୁ ନଦୀର ସ୍ରୋତ ସମସ୍ତଙ୍କୁ ଉପାଡ଼ି ଫୋପାଡ଼ି ଦେଉଛି ସତ କି ମିଛ ଯୁଧିଷ୍ଠିର କହୁଛନ୍ତି ଆଜ୍ଞା ଏତେ ବିଶାଳ ବୃକ୍ଷ ବିଶାଳ ଚେର ସମସ୍ତଙ୍କୁ ଉପାଡ଼ି ଖୋପାଡ଼ ଦେଉଛି ନଦୀର ସ୍ରୋତ କିନ୍ତୁ ଗୋଟିଏ ଛୋଟ ଗଛ ବଞ୍ଚିକି ରହିଯାଉଛି କିଏ ସେ ଆମର ବେତ ଗଛ କହୁଥିଲି ତଣ୍ଡି ଗଛ ଦେଖିଛନ୍ତି ନା ତଣ୍ଡି ଗଛ ବେତ ଗଛ ସେ ଟାଣ ବଜାର ଲୋକ ଜାଣିପାରିବେନି ଯିଏ ଅଛନ୍ତି ସେ ଜାଣିପାରିବେ ତଣ୍ଡି ଗଛ ଭାରି ପତଳା ବେତ ଗଛ ସିଏ ସମୁଦ୍ର ଏ ନଦୀ କୂଳରେ ରହିଥିଲେ ଯେତେ ମନ୍ୟବାତି ଆସ ଯୁଧିଷ୍ଠିର କହୁଛନ୍ତି ଭୀଷ୍ମଦେବ ସେ କାହିଁକି ରହୁଛି ବଡ଼ ବଡ଼ ବିଶାଳ ବୃକ୍ଷ ଶକ୍ତିଶାଳୀ ବୃକ୍ଷ ଉପୁଡ଼ି ଯାଉଛି କାହିଁକି ନା ସେ ନଦୀର ସ୍ରୋତକୁ ପ୍ରତିରୋଧ କରୁଛନ୍ତି ସେ ନଉନାହାନ୍ତି କାଳ ତୁମକୁ ସାହାଯ୍ୟ କରୁନି ମାନେ ମଥା ନଇଁ ଦିଅ ଆଉ କିନ୍ତୁ ଇଏ କଣ କରୁଛି ତଣ୍ଡି ବୃକ୍ଷ ଯେତେବେଳେ ପାଣି ଆସୁଛି ମଥାକୁ ନଇଁ ଦଉଛି ପାଣି ତାପରେ ଚଢ଼ିକି ପଳଉଛି ଯେତେବେଳେ ପାଣି ବନ୍ୟା କମିଲା ଫୁଣ୍ଠି ଆଉଛି କଳି ସେୟା କଲା କଳି କଲା ରେ ପରୀକ୍ଷିତ ମହାରାଜ ତ ଧର୍ମର ସ୍ରୋତ ମୁଁ ଯଦି ମଥା ଟାକି ପାରିବିନି ମୁଁ ନଇଁଯିବି ମଥା ନଇଁ ଗଲେ ପଶିଯିବି ଆଉ ଘରକୁ ପଶିବି ଆଉ ଭଗବାନ ନିକଟରୁ ତ ନେଇ ଆସିଛି ଲାଇସେନ୍ସ ୟା ପାଖରୁ ପଶିବି ମଥାକୁ ନଇଁଲା କୁହନ୍ତୁ ସ୍ଥାନ ମୋତେ ଦିଅନ୍ତୁ।
ତତ୍ର ମେ ଧର୍ମ ବୃଷମ ଶ୍ରେଷ୍ଠମ ସ୍ଥାନମ, ଆପଣ ତ ଧର୍ମ ବୃଷା ଭିତରେ ଧର୍ମରାଜ ଭିତରେ ଶ୍ରେଷ୍ଠମ ସ୍ଥାନ ନିର୍ଦ୍ଦିଷ୍ଟ ମହର୍ଷି, ମୋତେ ସ୍ଥାନ ଆପଣ ଦିଅନ୍ତୁ। ଯତ୍ରେବ ନିୟତେ ବତ୍ସ୍ୟ ଆତିଷ୍ଠତେ ଅନୁଶାସନ, ମୁଁ ସବୁବେଳେ ରହିପାରିବି ଆପଣଙ୍କ ଅଧୀନ ରହିବି। ଆଜ୍ଞା କେତେ ଚାଲାକ କରି ଆପଣଙ୍କ ଅଧୀନ ରହିବି, ପୁରା ଆପଣଙ୍କ ଚାଲା ହେଇକି ମୁଁ ରହିବି, ଆପଣ ଯାହା କହିବେ। ଏଇ ତ ରାଜା ଧର୍ମ ରାଜା କହିଲେ ଠିକ ଅଛି, ମାଗୁଛି ଚାକର ଭଳିଆ ମାଗୁଛି, ଆଉ ଭଗବାନ ବି ଲାଇସେନ୍ସ ଦେଇଛନ୍ତି, କଳିଯୁଗ ବି ଆସିଗଲାଣି, ଠିକ ଅଛି। ଅଭର୍ଥିତ ତଥା ତସ୍ମିନ ସ୍ଥାନାନି କଲେ ଅଦତୋ ଦ୍ୟୁତମ ପାନମ ସ୍ତ୍ରୀୟ ସୁନା ଯତ ଅଧର୍ମ ଚତୁର୍ବିଧା। ଯେତେବେଳେ ମାଗିଲା ଅଭ୍ୟର୍ଥିତ ତଦା ତସ୍ମିନ, ମୋତେ ନିର୍ଦ୍ଦିଷ୍ଟ ସ୍ଥାନ ଦିଅନ୍ତୁ, ସେଇ ନିର୍ଦ୍ଦିଷ୍ଟ ସ୍ଥାନ ଚାରିଟା ଦେଲେ ପରୀକ୍ଷିତ କହିଲେ ଠିକ ଅଛି, ଚାରିଟା ଯାକ ତୁମେ ଏଇ ଚାରିଟା ଜାଗାରେ କଳି ତୁମେ ରହିବ, କଳିର ଚେଲାମାନେ ଚାରିଟା ଜାଗାରେ ରହିବ, କଳି ସେଇଠି ରହିବ। ଦ୍ୟୁତ କ୍ରୀଡ଼ା ଜୁଆ ଖେଳିବା, ଜୁଆ ଏଇ କ୍ରିକେଟ ଏମିତି ସବୁ ଦ୍ୟୁତ କ୍ରୀଡ଼ା ଯାଉଛି, ଦ୍ୟୁତ କ୍ରୀଡ଼ା ଗେମ୍ଲିଂ, ବ୍ୟାଟ ବଲ୍ରେ ବିଶ୍ୱ ବର୍ତ୍ତମାନ ପାଗଳ, ଆଉ ଏଇ ଗନ୍ଧର୍ବନଗର ମିଥ୍ୟା ଗନ୍ଧର୍ବନଗର ଟିଭି ଏକା ଆଖ୍ୟା କୋଣାଙ୍ଗୁରୁ ଦେଖିବା, ଆଉ ଏଇ ରାଜନୀତି ପ୍ରଚାର କରିବା, ଏସବୁ ଦ୍ୱିତୀୟ ଖେଳା ଯାଉଛନ୍ତି। ଜୁଆ ଖେଳିବା, ଚେସ୍ ଖେଳିବା, ବ୍ୟାଡ଼ମିଣ୍ଟନ ଖେଳିବା, ଆମ ଗୁରୁଦେବ ଖୋଲି ଖୋଲି ଗୋଟେ ଗୋଟେ କୁହନ୍ତି, କ୍ରିକେଟ ବ୍ୟାଡ଼ମିଣ୍ଟନ ସବୁ ଗୁରୁଦେବ ଖୋଲି ଖୋଲି କୁହନ୍ତି, ଏଇଟା ଦ୍ୟୁତ। ପାନମ ନିଶା ସେବନ, ପାନ ବିଡ଼ି ସିଗାରେଟ ଗୁଡ଼ାଖୁ ତମାଖୁ ଚା କଫି ଭାଙ୍ଗ ଗଞ୍ଜେଇ ଅଫିମ ମଦ ଆଉ ଯାହା ରହିଲା, ଆଉ ବାକି ଯାହା ନିଶା ଭବିଷ୍ୟତରେ କଳିଯୁଗର ଚେଲାମାନେ ବାହାର କରିବେ ତାକୁ ବି ନେବେ। ଦ୍ୟୁତମ ପାନମ ସ୍ତ୍ରୀୟ, ସ୍ତ୍ରୀୟ ମାନେ ନିଜ ସ୍ତ୍ରୀ ସହିତ ପିତା ଯାହାକୁ ପ୍ରଦାନ କରିବେ ନିଜର ଗୁଣବତୀ ସୁକୁଳ ନିଜ ଜାତିରେ ହେଇଥିବେ ତାଙ୍କୁ ହିଁ ଆପଣ ଗ୍ରହଣ କରିବେ, ନିଜ ରୁଚିରେ ବିବାହ ହେବେ ନା। ଏସବୁ କଳିର ଆଜିକାଲି କଳିର ସବୁ ଚେଲା ସବୁ କଳି ରହିଛନ୍ତି। ଆଉ ଦ୍ୟୁତମ ପାନମ ସ୍ତ୍ରୀୟ ସୁନା, ସୁନା ମାନେ ପଶୁ ହତ୍ୟା, ମାଛ ମାଂସ ପିଆଜ ରସୁଣ ଅଣ୍ଡା, ଯେତେ ପଶୁ ହତ୍ୟା ଭିତରେ ପିଆଜ ରସୁଣ ଅଣ୍ଡା ଅଣ୍ଡା ତ ଯାଉଛନ୍ତି, ପଶୁ ହତ୍ୟା ଭିତରେ ପିଆଜ ରସୁଣ ବି ଯାଉଛନ୍ତି, ତାମସିକ ଆହାର ଏ ଗୋମାଂସରୁ ଆଉ ଗୋ ହାଡ଼ରୁ ସୃଷ୍ଟି ହେଇଛନ୍ତି, ଭବିଷ୍ୟତ ପ୍ରାଣରେ ଅଛନ୍ତି। ଚାରୋଟି ଜିନିଷକୁ କହିଦେଲେ ଏଇ ଚାରୋଟି ଜାଗା ହେବ, କିନ୍ତୁ କଳି କହିଲା ମୁଁ ଗୋଟିଏ ଜାଗା ମୋର ଦରକାର, ଗୋଟିଏ ଜାଗାରେ ଚାରିଟା ଯାକ ଫାଇଦା ମୁଁ ନେବି, ଚାରିଟା ଗୋଟେ ବନ୍ଧୁ ଗୋଟିଏ ଗୁଳି ମାରିବି ଚାରିଟା ଜାଗାର ଶିକାର ହବ, ଚାରିଟା ଗୁଳି କିଏ ମାରିବ, ଚାରିଟା ଜାଗାକୁ ମୁଁ ଖୋଲିବି କାହିଁ, ଗୋଟିଏ ଗୁଳି ମାରିବି ଚାରିଟା ଶିକାର ହବ, ମୋର ଏଇଟା ଦରକାର। କହୁଛି ପ୍ରଭୁ ଏ ଚାରିଟା ଜାଗା ମୁଁ ବୁଲି ବୁଲି ମୋତେ ଏତେ ସମୟ ନଷ୍ଟ କରନ୍ତୁ, ମୋତେ ଗୋଟିଏ ଗୁଳି ଦିଅନ୍ତୁ। ସେଇଠି କହିବି ଏଠି କହୁଛି ପୁନଶ୍ଚ ଯାଚମାନାୟ, ପୁନଶ୍ଚ ଯାଚମାନାୟ ଜାତ ରୂପ ଅଦାତ୍ ପ୍ରଭୁ ତତ୍ତ ଅନୃତମ ମଦ କାମ ରଜ ବୈରଚ ପଞ୍ଚମ, ପଞ୍ଚମ ସ୍ଥାନ ମାଗିଲା, ଆଉ ଗୋଟେ ସ୍ଥାନ ଦିଅ, ଚାରିଟା ଗୋଟେ କ'ଣ, ଚାରିଟା ଗୋଟେ ମୁଁ ତ କଳି ନା, ଦୁଇ ଚାରି ଛଅ ଏଗୁଡ଼ାକ ଧର୍ମ ଲୋକ ନିଅନ୍ତି, ମୁଁ କଳି ଏକ ଏକ ତିନି ପାଞ୍ଚ ଏଗୁଡ଼ାକ ନେବି ନା, ଯଦି ଚାରି ଦେଲେ ଚାରି ଦିଅନ୍ତୁନି, ତା ଉପରକୁ ଆଉ ଗୋଟେ ଦେଇ ଦିଅନ୍ତୁ, ପାଞ୍ଚ ଦିଅନ୍ତୁ, କ'ଣ ନବ ଏଠି କହିଲେ ପୁନଶ୍ଚ ଯାଚମାନେ ଜାତ ରୂପ ଦାତ ପ୍ରଭୁ, ସୁନା ନେଇଯିବ ବାପା, ଟଙ୍କା ନେଇଯିବ, ଟଙ୍କା ପଇସା କଳି କାଗଜକୁ ଗଣିବ, ଡେଲି କଳି କଳିକି ପକେଟରେ ଗଣୁଥିବ, ଦେଖୁଥିବ ଦେଖୁଥିବ ରଖୁଥିବ କଳି, ଆଉ ଇଏ କଳି ଆଜ୍ଞା ପଛା ପଇସା ପଛରେ ଯିଏ ପଡ଼ିଲା ସରିଲା, କଳି ତା ମଥାରେ ପଶିଲା କ'ଣ କରିବେ ଜାଣିଛନ୍ତି, ଆପଣଙ୍କୁ ସ୍ଥିର କରିଦେବୁନି। ପନ୍ଦରଟା ଅନର୍ଥ ସହିତ ତିନିଟା ଅଧିକା ଅନର୍ଥ ଅଛି, ଅଠରଟା ଅନର୍ଥ ଅର୍ଥର, ପନ୍ଦରଟା ଅନର୍ଥ ଅର୍ଥ ଭିତରେ ଲାଗିକି ରହିଛି, ଆଉ ତିନିଟା ଅଧିକା ଅନର୍ଥ ଖାଲି ବାୟା କରିବେ, ପାଞ୍ଚ ଟଙ୍କା ପକେଟରେ ପଡ଼ିଗଲେ କେମିତି ବଜାରରେ ଖର୍ଚ୍ଚ କରିବେ, ନହେଲେ ପାଞ୍ଚକୁ ଦଶ କରିବେ, ନହେଲେ ଏଇ ପାଞ୍ଚକୁ ଲଗେଇ କେମିତି ପଚିଶ କରିବେ, ଖାଲି ଚିନ୍ତା ହବ ଇଏ କଳି। ଧନ ରୋଜଗାର କରିବା ପଛରେ ଧାଇବା, ଭଗବାନ ଯାହା ଯୋଗେଇ ଦେବେ ବାସ୍, ତାକୁ ଡବଲ କରିବି ଟ୍ରିପଲ କରିବି ଏସବୁ ନାହିଁ। ଆଉ ସମୀପା ଟୀକା ରଚନା କରିଛନ୍ତି ୟା ଉପରେ, ଚତୁର୍ବିଧାସ୍ୟ ଅପି ଏକତ୍ରେ ଅବସ୍ଥାନମ ଦେହି, ଏ ଚାରିଟା ଯାକ ଯେଉଁଠି ବାସ କରୁଥିବେ ଗୋଟିଏ ଜାଗା ମୋତେ ଦେଉନାହାନ୍ତି, ଚାରିଟା ଜାଗା କାହିଁକି ଦେଉଛନ୍ତି, ଚାରିଟା ଯାକ ଗୋଟିଏ ଜାଗାରେ ଯେଉଁଠି ରହିଥିବେ ମୋତେ ସେଇଟା ଦିଅନ୍ତୁ। କଳି ମାଗୁଛି ପୁନଶ୍ଚ ଯାଚମାନାୟ ଜାତ ରୂପମ ସୁବର୍ଣ୍ଣମ ଦତ୍ତବାନମ ତତଃ ସୁବର୍ଣ୍ଣ ଦାନା ଅନୃତମ, ମିଥ୍ୟା ସେଇଠି ରହିଛି ଯେଉଁ ଟଙ୍କା ରହିଛି, ଟଙ୍କା କି ପାଖରେ ପାଞ୍ଚକୁ ଆଜି ପାଞ୍ଚ ହଜାର କରିଛି, ମିଛ କଥା ନ କହି କରିଛି, ଡାକିଲେ ଜଣେ ଲୋକକୁ ଦେଖିବା, ଟଙ୍କା ରହିଲେ ମିଛ କଥା କହିବେ, ଟଙ୍କା ରୋଜଗାର କରିବାକୁ ହେଲେ ମିଛ କଥା କହିବେ,
ଏଇଟା କହୁଛନ୍ତି ତତ୍ତ ଅନୃତମ ମଦମ ଗର୍ଭାସିବ କାମମ କାମ ଆସିବ ଇତି ସ୍ତ୍ରୀ ସଙ୍ଗମ ସ୍ତ୍ରୀ ସଙ୍ଗ ବି ତା ପଛରେ ରହିବ ରଜ ଇତି ରଜ ମୂଳା ଏ ରଜ ଗୁଣରେ ସବୁ ଚାରିଟାଙ୍ଗ ଜିନିଷ ଆସିବ ତେଣୁ ଟଙ୍କା ଅର୍ଥ ମାଗିନେଲା ସୁନାକୁ ମାଗିନେଲା ଏବଂ ସେଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅଥ ଏତାନି ନ ସେବତେ ଆଉ କେହି ସେବା କରିପାରନ୍ତି ଚାରି ଜଣଙ୍କୁ ଏଇ ଦ୍ୟୁତ ସ୍ତ୍ରୀ ପାନ ସୁନା ଆଉ ଅର୍ଥ ଆଉ କେହି ଏଗୁଡା କରିପାରନ୍ତି କିନ୍ତୁ ଅଥ ଏତାନି ନ ସେବତେ ବୁଭୁକ୍ଷୁ ପୁରୁଷ କୁଚିତ ଯିଏ ମଙ୍ଗଳ ଚାହୁଁଛି ମୁକ୍ତି ମାର୍ଗର କାମୀ ସେ କେବାକୁ ସେବନ କରିବ ବିଶେଷତଃ ପୁଣି ତା ଭିତରେ ସ୍ପେସିଫିକ କହୁଛନ୍ତି ବିଶେଷତଃ ଧର୍ମଶିଳା ଯେଉଁମାନେ ଧର୍ମକୁ ଆଶ୍ରୟ କରିଛନ୍ତି ଆଉ ରାଜା ଲୋକପତି ଲୋକପତି ମାନେ ଲୋକ ଯେଉଁଟା ପିପୁଲ ରିପ୍ରେଜେଣ୍ଟେଟିଭ ଯାହା କହୁଛନ୍ତି ଆଉ ଗୁରୁ ଗୁରୁ ଲୋକପତି ରାଜା ଧର୍ମଶୀଳ ବୁଭୁକ୍ଷୁ ବ୍ୟକ୍ତିମାନେ ଏତା ନ ସେବତେ ଏମାନଙ୍କୁ ସେବନ କରିବା କଳି ଏଠି ରହିଲା କଳିକି ଯେତେବେଳେ ଜାଗା ଦେଇଦେଲେ କଳି କହିଲା ଆଚ୍ଛା ବଢିଆ ମୋର ଗୁରୁଦେବ ମତେ ଦେଲେ ଗୋଟେ ବଢିଆ ଜିନିଷ ଭକ୍ତି ଦେବୀ ଯେତେବେଳେ ନାରଦ ମୁନିକୁ ଭେଟିଲେ ସେ ପଚାରିଲେ ଆଜ୍ଞା ପରୀକ୍ଷିତ ଧର୍ମ ରାଜା କଥଂ ପରୀକ୍ଷିତ ରାଜ୍ଞା ସ୍ଥାପିତ ହିଁ ଅସୁଚି କଳି କାହିଁକି ପରୀକ୍ଷିତ ମହାରାଜ ତ ଧର୍ମ ଧର୍ମଶୀଳ ରାଜା ସେ କଳିକୁ କାହିଁକି ସ୍ଥାପନ କଲେ ନାରଦ ମୁନି ପଚାରିଛନ୍ତି ପ୍ରଭୃତି ତୁ କଳି କଳୌ ସର୍ବସାରକୃତ ଗତ ମହାନ ଏ କଳିର ପ୍ରଭୃତି ମାତ୍ରେ ଆରମ୍ଭ ମାତ୍ରେ ସବୁ ସାର ପଳେଇଗଲା ଏଭଳିଆ କଳିକୁ କାହିଁକି ପରୀକ୍ଷିତ ମହାରାଜ ସ୍ଥାପନ କଲେ ନାରଦ କହୁଛନ୍ତି ନାଇଁ ନାଇଁ ପରୀକ୍ଷିତ ମହାରାଜ ସାରଗ୍ରାହୀ ଦୃଷ୍ଟ୍ୱା ଦିଗ୍ବିଜୟ ରାଜା ଦୀନବତ୍ ଶରଣମ ଗତ ଦିଗ୍ବିଜୟ ପରୀକ୍ଷିତ ସମସ୍ତଙ୍କୁ ଜୟ କରିସାରିଲା ପରେ ଦେଖିଲେ ଦିନ ଭଳି ଶରଣ ଯାଉଛି କଳି ନ ମୟା ମାରଣୀୟ ଅହମ୍ ମୁଁ ତ ରାଜା ଶରଣ ଯାଇଥିବା ବ୍ୟକ୍ତିକୁ ମାରିବିନି କାହିଁକି ମାରିଲି ନା ସାରଙ୍ଗ ଇବ ସାର ଭୃକ୍ ସେ ଭ୍ରମର ଭଳିଆ ଭ୍ରମର ଯେଭଳି ସାର ଆଣେ ପରୀକ୍ଷିତ ସାର ଜିନିଷକୁ ଜାଣନ୍ତି କଳିକି ଜାଗା ଦେଲେ କ'ଣ ଅସୁବିଧା ଅଛି କଳି କ'ଣ କରିପାରିବ କିଛି କରିପାରିବ ପରୀକ୍ଷିତ ଜାଣନ୍ତି ଏଠି କହୁଛନ୍ତି ଯତ୍ଫଳ ନାସ୍ତି ତପସ୍ୟା ତପ ଯୋଗ ସମାଧିନା ତତ୍ଫଳ ଲଭେତ ସମ୍ୟକ କଲୁ କି ସବୁ କୀର୍ତ୍ତନ ପରୀକ୍ଷିତ ଏଟା ଜାଣିଥିଲେ ସେ ତ ସାରଗ୍ରାହୀ ଲୋକ ସାରଙ୍ଗ ଇବ ସାର ଭୃକ୍ ପରୀକ୍ଷିତଙ୍କୁ କୁହାଯାଉଛି ଭ୍ରମର ଭଳି ସାରଗ୍ରାହୀ ସେ କହିଲେ ଯେଉଁ ଫଳ ତପସ୍ୟା ଦ୍ୱାରା ଯୋଗ ଦ୍ୱାରା ମିଳିବ ନା କଳି ଯୁଗରେ କେବଳ ଏଠି କହୁଛନ୍ତି ନା ଯତ୍ଫଳ ନାସ୍ତି ତପସ୍ୟା ନ ଯୋଗ ନ ସମାଧି ନା ତତ୍ଫଳ ଲଭତେ ସମ୍ୟକ ପୂର୍ଣ୍ଣ କଲୋ କେଶବ କୀର୍ତ୍ତନ କଳିଯୁଗରେ କେଶବ କୀର୍ତ୍ତନରେ କୃଷ୍ଣ କୀର୍ତ୍ତନରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ପରୀକ୍ଷିତ ମହାରାଜ ସାରା ଗ୍ରାହୀ ସାରଙ୍ଗ ଏବ ସାର ଭୃକ୍ ଯେତେବେଳେ ବର ପାଇଗଲା କଳି ଟିକେ ହସିଲା ଯାହା ହଉ ସାର୍ଟିଫିକେଟ ପାସ୍ ହେଇଗଲା ହସି ହସିକି ଯାଉଛି ପରୀକ୍ଷିତ ମହାରାଜ ଏ ପରୀକ୍ଷିତ ମହାରାଜ ପାଖରୁ ଗଲା ପରେ ହସି ହସିକି ଯାଉଛି କାହିଁକି ହସି ଯାଇଛନ୍ତି ହେଲା ପରୀକ୍ଷିତ ମଥାଟା ନଇଁଦେଲି କାମଟା ହାସଲ କରିଦେଲି ମଥାଟା ନଇଁଦେଇ କାମଟା ହାସଲ କରିଦେଲି କାହିଁକି ତୁମେ ଦେଇଦେଲ ମତେ ଲାଇସେନ୍ସ ନା କଳି ଯୁଗରେ କେଶବ କୀର୍ତ୍ତନ ମତେ ଅଟକେଇବ ମାଳା ଥିବ ଝୁଲି ଥିବ ତିଳକ ଥିବ ସବୁ ଥିବ ନାମ ତ କରେଇଦେବିନି ନାମ ତ କଲେ ସେ ପାର ହବ ମତେ ନାମ କରେଇଦେବିନି ମାଳା ଥାଉ ମାଳାରେ ବୁଢ଼ିଆଣୀ ବସା ହବ ମୋଟେ ନାମ କରେଇଦେବିନି କଳି ହସି ହସି ଯାଉଛି ନା ପ୍ରଭୁ ତୁମେ ସିନା ମତେ ସ୍ଥାନ ଦେଇଦେଲ ବଡ ଭୁଲ କଲ କଳି ହସି ହସିକା ଯାଉଛି ସେ ସାରଙ୍ଗ ଇବ ସାର ଭୃକ୍ ଆରେ ସାରଗ୍ରାହୀ ଲୋକ ସେ କାହିଁ ଦୋଷ ଦେଖିବେ ସେ ସାରଙ୍କୁ ଦେଖିଲେ ଇଏ ତ କଳି କହିଲା ଠିକ ଅଛି ଦେଇଥାଉ ମାଳା ତିଳକ ନାମ ତ କରେଇଦେବିନି ଦେଖୁନାହାନ୍ତି ସେୟା କରୁଛି କଳି ନାମ ମୁଁ କରେଇଦେବିନି ନାମ କରିଲେ ତ କଳି ଏଠି ରହିପାରିବି ମୁଁ ତ ରହିପାରିବିନି ସେ ସବୁ ପ୍ରକାର ବାଟ କରିବ କେମିତି ନାମଟା ନ ହଉ ସବୁ ପ୍ରକାର ବାଟ କିନ୍ତୁ ପରୀକ୍ଷିତ ମହାରାଜ ଜାଣନ୍ତି ସେ ସାରଙ୍ଗ ଇବ ସାର ଭୃକ୍ ସେ କଳିକୁ ସ୍ଥାନ ଦେଇଦେଲେ କଳିକୁ ସ୍ଥାନ ଦେଇଦେଲା ପରେ ଏକାକାରମ କଲିଂ ଦୃଷ୍ଟ୍ୱା ସାରବତ୍ ସାର ନିସାରମ ବିଷ୍ଣୁନାଥ ସ୍ଥାପିତବାନ କଲି ଜାନମ ସୁଖାୟ ଚ ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ ଲୋକଙ୍କର ସୁଖ ପାଇଁ ଦେଲେ କହିଲେ କଳି ଯୁଗ ଆସିଯାଉ କିଛି ନା ଲୋକମାନେ ଅତି ଆନନ୍ଦ ରହିବେ ପ୍ରଭୁଙ୍କର ଟିକେ ନାମ କରିକି ସେ ସାରଗ୍ରାହୀ ଲୋକ ନା ଲୋକମାନେ ନାମ କରିକି ପ୍ରଭୁଙ୍କୁ ପାଇଯିବେ କେଶବ କୀର୍ତ୍ତନ କରିକି କିନ୍ତୁ କଳି କ'ଣ ଏମିତି ଉତ୍ପାତ କରିବେ ବୋଲି କ'ଣ ସେ ଜାଣନ୍ତି ସେ ନାମକୁ ବନ୍ଦ କରିବେ ବୋଲି କଣ କଳି ଜାଣନ୍ତି? ତାପରେ ତ କଳି କଣ କରିବେ ମୁଁ ଆପଣଙ୍କୁ ତ ଆଉ କହିବିନି, କାରଣ ବହୁତ କଳିଯୁଗର ଭବିଷ୍ୟତବାଣୀ ଅଛନ୍ତି। ଏ ସରିବେନି କି ପ୍ରହ୍ଲାଦ ସରିବେନି, ତେଣୁ କାଲିଠୁ କାଲି ପହରଦିନ ଦୁଇ ଦିନ ପ୍ରହ୍ଲାଦଙ୍କର ହେବେ, କିନ୍ତୁ କେବଳ ସଂକ୍ଷେପରେ 15 ମିନିଟ୍ ଅଛନ୍ତି। ମୁଁ କହୁଛି ଦେଖନ୍ତୁ ଭାଗବତ କେତେ, କଳିଯୁଗ ଆସିଲା ପରେ କେଉଁ କେଉଁ ରାଜାମାନେ ଆସି ଶାସନ କରିବେ, କଳିଯୁଗରେ କ'ଣ ଅବସ୍ଥା ହେବ, ଗୋଟିଏ ଅଧ୍ୟାୟରେ ମୁଁ କହିଦେଉଛି। ଭାଗବତ କେତେ ଶୁଦ୍ଧ ଶାସ୍ତ୍ର, ଯେଉଁମାନେ ଭାଗବତରେ ବିଶ୍ୱାସ କରୁନାହାନ୍ତି ଆଜି ବିଶ୍ୱାସ କରନ୍ତୁ, ଯେଉଁମାନେ ଆଜି ବୈଜ୍ଞାନିକମାନଙ୍କୁ ବିଶ୍ୱାସ କରୁଛନ୍ତି, ଇତିହାସର ଲୋକମାନଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ ଯାହା ଲେଖୁଛନ୍ତି ଭାଗବତ ସୃଷ୍ଟି ଆରମ୍ଭରୁ ତାହା ଲେଖିକି ରଖିଛନ୍ତି। ଦେଖନ୍ତୁ ଆମର ଏଠି ଲେଖା, ଆପଣ ଜାଣିଥିବେ ନା, ଆମର ଗୋଟେ ଚାଣକ୍ୟ ସିରିଏଲ୍ ଦେଉଥିଲା, ଆମେ ସେତେବେଳେ ବୁକ୍ ବ୍ୟାକ୍ କରିଥିଲୁ, ଯିଏ ଆମକୁ ଦେଖିବ ସେ ଚାଣକ୍ୟ ଚାଣକ୍ୟ ଡାକିବ, ଆମ ଶିକ୍ଷା ଦେଖି ଚାଣକ୍ୟ 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 ବାବା ଆସିଲେ। ଚାଣକ୍ୟଙ୍କ ନାମ, ନନ୍ଦ ବଂଶର ନାମ, ମୌର୍ଯ୍ୟ ବଂଶର ନାମ ଭାଗବତ ମୂଳ ଅଛନ୍ତି। ଭାଗବତ କେତେ ଶୁଦ୍ଧ ଶାସ୍ତ୍ର ଦେଖନ୍ତୁ, ଆଉ କଳି ନନ୍ଦ ବଂଶରୁ ବେଶୀ ପ୍ରବେଶ କଲା। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନବନନ୍ଦାଦି ଅକସ୍ଚିତ୍ ପ୍ରପନ୍ନାତ୍ ଉଦ୍ଧାରିଷ୍ୟତି ତେଷାମ୍ ଅଭାବେ ଜଗତି ମୌର୍ଯ୍ୟ ଭକ୍ଷନ୍ତି ବୈ କଲି। ନବନନ୍ଦ ନାମକ ଜଣେ ଦ୍ୱିଜ, ଏ ନବନନ୍ଦ, ନବନନ୍ଦା ଦ୍ୱିଜ କଶ୍ଚିତ୍, ଜଣେ ବ୍ରାହ୍ମଣ ଥିଲେ ନନ୍ଦ, ଏ ବ୍ରାହ୍ମଣ କହୁଛି, ଜଣେ ଦ୍ୱିଜ ଏ ନବନନ୍ଦ ତାଙ୍କ ନିକଟରୁ ଏ ଧରଣୀକୁ ଉଦ୍ଧାର କରିବେ। ସେ ରାଜା ଥିଲା ବେଳେ ବହୁତ ଉତ୍ପୀଡ଼ନ କରୁଥିବେ ନନ୍ଦ ବଂଶ। ଦେଖନ୍ତୁ ନବନନ୍ଦା ଦ୍ୱିଜ କଶ୍ଚିତ୍ ପ୍ରପନ୍ନାତ୍ ଉଦ୍ଧାରିଷ୍ୟତି, ଏ ଧରଣୀକୁ ଉଦ୍ଧାର କରିବେ ନନ୍ଦ ବଂଶରୁ, ନନ୍ଦ ବଂଶଙ୍କ କବଳରୁ, ନନ୍ଦଙ୍କ କବଳରୁ। ତେଷାମ୍ ଅଭାବେ, ସେ ନନ୍ଦବଂଶଙ୍କର ଅଭାବରେ ଜଗତେ ମୌର୍ଯ୍ୟ ଭକ୍ଷନ୍ତି ବେ କଲି, କଳିଯୁଗରେ ମୌର୍ଯ୍ୟ ବଂଶ ଶାସନ କରିବେ। ସ୍ୱାମୀପାଦ ଚକ୍ରପାଦ ଦୁଇ ଜଣ ଯାକ ଗୋଟିଏ କଥା ଲେଖିଛନ୍ତି, ଚାଣକ୍ୟ ପଣ୍ଡିତଙ୍କର ନାମ ଭାଗବତରେ ଅଛନ୍ତି। ବିଜ କଶ୍ଚିତ୍, ଜଣେ ବ୍ରାହ୍ମଣ ନନ୍ଦ ବଂଶକୁ ଧ୍ୱଂସ କରିକି ମୌର୍ଯ୍ୟ ବଂଶକୁ ଏ ଧରଣୀକୁ ଦେବେ, ସେ ବ୍ରାହ୍ମଣ କିଏ? ଚକ୍ରପାଦ କହୁଛନ୍ତି, ନବନନ୍ଦା ନନ୍ଦ ଚ ପୁତ୍ର ନଷ୍ଟ ଚ ଅତ୍ରେବଂ ନବ ପ୍ରପନ୍ନା ବିଶ୍ୱସ୍ଥାନମ ଦ୍ୱିଜ ଚାଣକ୍ୟ ଉଦ୍ଧାରିଷ୍ୟତି ଉନ୍ମୂଳିଷ୍ୟତି, ଉଦ୍ଧାରିଷ୍ୟତି ତ ଉନ୍ମୂଳିଷ୍ୟତି। ମୌର୍ଯ୍ୟ, ମୌର୍ଯ୍ୟ ସଂଜ୍ଞା, ମୌର୍ଯ୍ୟ ନାମକ ଜଣେ, ମୌର୍ଯ୍ୟ ନାମକ ବଂଶକୁ ସେ ଦେବେ, ଏ ଚାଣକ୍ୟ ନାମ ରହିଲା। ଯେଉଁ ଦ୍ୱିଜ କୁହାଯାଇଛି, ଦ୍ୱିଜ କଶ୍ଚିତ୍ ଦ୍ୱିଜ ଚାଣକ୍ୟ ଉଦ୍ଧାରିଷ୍ୟତି, ନନ୍ଦ ବଂଶଙ୍କ କବଳରୁ ଚାଣକ୍ୟ ଏ ଧରଣୀକୁ ଉଦ୍ଧାର କରିକି ମୌର୍ଯ୍ୟ ବଂଶକୁ ଦେବେ। ଆଚ୍ଛା, ଅଶୋକବର୍ଦ୍ଧନ ଆମେ ପଢ଼ିଥିଲୁ ହିଷ୍ଟ୍ରିରେ, ଅଶୋକବର୍ଦ୍ଧନ ଭାଗବତ ତାଙ୍କ ନାମ ଅଛି। ଦେଖନ୍ତୁ, ସ୍ୱୟଂ ଚନ୍ଦ୍ରଗୁପ୍ତମ ବୈଦିଜୋ ରାଜ୍ୟେ ଅବିଶେଷ୍ୟତି ଅବିଶକ୍ଷ୍ୟତି ତତ୍ସୁତୋ ବାରିସାରସ୍ତୁ ତତଶ୍ଚ ଅଶୋକବର୍ଦ୍ଧନ। ହିଷ୍ଟ୍ରି ପଢ଼ିକି ଲୋକ ନିଶ ମୁଡ଼ୁଛନ୍ତି ଆଜିକାଲି, ଆମେ ହିଷ୍ଟ୍ରି ଲେଖୁଛୁ, ତୁମେ ହିଷ୍ଟ୍ରି କେଉଁଠୁ ପାଇଲ ବାପା, ତୁମେ କେଉଁଠୁ ହିଷ୍ଟ୍ରି ପାଇଲ? ଏ ଜଗତର ହିଷ୍ଟ୍ରି ବା ଭାଗବତରେ ଅଛନ୍ତି। 3000, ମୁଁ କାଲକୁଲେଟର ମାରିକି ହିସାବ କରି ଦେଖୁଥିଲି, 3400 କେତେ ବର୍ଷ ପର୍ଯ୍ୟନ୍ତ କିଏ କିଏ ରାଜା କରିବେ, ସବୁ ଭାଗବତ ରଚନା ହେଇଛନ୍ତି, କିଏ କେତେ ବର୍ଷ ରାଜା କରିବେ? ନନ୍ଦବଂଶ, ସୌର୍ଯ୍ୟ ବଂଶ, ମୌର୍ଯ୍ୟ ବଂଶର 10 ଜଣ ରାଜା 137 ବର୍ଷ ରାଜା କରିବେ, 137 ବର୍ଷ ଏ ପୃଥିବୀରେ ରାଜା ହେବେ, ସବୁ ଭାଗବତ ଲେଖା ହେଇଛନ୍ତି। 3400 ବର୍ଷ ପର୍ଯ୍ୟନ୍ତ କିଏ କିଏ ରାଜା ହେବେ, କେଉଁ ବଂଶ କେତେ ବର୍ଷ ଏ ଧରଣୀ ମାତାକୁ ଶାସନ କରିବେ ପୃଥିବୀ, ସବୁ ଭାଗବତ ରଚନା ହେଇଛନ୍ତି। ଦେଖନ୍ତୁ ଭାଗବତ କେତେ ନିର୍ଭୁଲ ଶାସ୍ତ୍ର, ପ୍ରମାଣ ଅମଲମ ଏଠି କହୁଛନ୍ତି, ସ୍ୱୟଂ ଚନ୍ଦ୍ରଗୁପ୍ତ ବୈଦିଜ ସେଇ ବ୍ରାହ୍ମଣ ଚାଣକ୍ୟ ନନ୍ଦବଂଶକୁ ହାତରୁ ଏ ଧରଣୀକୁ ଆଣି ଚନ୍ଦ୍ରଗୁପ୍ତଙ୍କୁ ଦେବେ, ତାଙ୍କୁ ରାଜ୍ୟରେ ଅଭିଷେକ କରିବେ, ଏବଂ ତତ୍ସୁତ ବାରିସାରସ୍ତୁ, ଚନ୍ଦ୍ରଗୁପ୍ତଙ୍କର ପୁତ୍ର ବାରିସାର, ବାରିସାରତୁ ତତଶ୍ଚ ଅଶୋକବର୍ଦ୍ଧନ, ତାଙ୍କର ପୁତ୍ର ଅଶୋକବର୍ଦ୍ଧନ ଭାଗବତ ରଚନା ହେଇଛନ୍ତି। ଏବଂ କ'ଣ ଅବସ୍ଥା ହେବ ଭାରତବର୍ଷର ଅବସ୍ଥା, ଏ ଅଶୋକବର୍ଦ୍ଧନଙ୍କ ପରେ ପରେ ସୌରାଷ୍ଟ୍ରବନ୍ତିଆଭୀର ସୁର ଅଦ୍ଭୁତ ବାଲ୍ୟବା ବାତ୍ୟାଦିଜା ଭବିଷ୍ୟନ୍ତି ଶୁଦ୍ରପ୍ରାୟ ଜନାଧିପା। ସୌରାଷ୍ଟ୍ର ସୁରା ସୂତା ଫ୍ୟାକ୍ଟ୍ରି ହେଇଛି ବର୍ତ୍ତମାନ, ଏସବୁ ରାଜ୍ୟ ନାଁ ବି ଲେଖା ହେଇଛି, ସୌରାଷ୍ଟ୍ର ଅବନ୍ତି ଆଭୀର ସୁର ଅବୃଦ୍ଧ, ଏ ନାଁ ଗୁଡିକ କେବଳ ପ୍ରଭୁପାଦ ଥିଲେ ଟ୍ରାନ୍ସଲେଟ୍ କରିପାରିଥାନ୍ତି ସେ ଖୋଜି ଖୋଜି। ମୁଁ ଟିକେ ଦେଖିଲି କାହିଁ ପାଇଲିନି ଇଣ୍ଡିଆନ୍ ନାଁଟା କଣ ବର୍ତ୍ତମାନ, କିନ୍ତୁ ଯେଉଁଠି ୱାର୍ଡ ଗୁଡାକ ସବୁ ଆସିଛି ମୁଁ ଦେଖିଛି ଅଲଗା ସ୍କନ୍ଧରେ ପ୍ରଭୁପାଦ ସବୁ ବାହାର କରିକି ରଚନା କରିଛନ୍ତି। ଏଇଟା ଆନ୍ଧ୍ରପ୍ରଦେଶ, ଏଇଟା ଏଠିକାର ଏଠିକାର, ଏଇଟା ଏଠିକାର ଏଠିକାର, ଏଇ ଦେଶ ଗୁଡିକ ସବୁ ବାର୍ତ୍ତା ବୀଜ ଭବିଷ୍ୟନ୍ତି। ଲୋକମାନେ ବ୍ରାହ୍ମଣ ମାନେ ସବୁ ବାର୍ତ୍ତା ସଂସ୍କାର ବିହୀନ ଭବିଷ୍ୟନ୍ତି। ଲୋକଙ୍କର କିଛି ସଂସ୍କାର ନାହିଁ, ଶୂଦ୍ର ପ୍ରାୟ ସବୁ ଲୋକମାନେ ଶୂଦ୍ର ହେଇଯିବେ। ଏବଂ ସିନ୍ଧୁ ତଟମ ଆମ ଓଡ଼ିଶା ଅବସ୍ଥା କୁହାଯାଉଛି ମତ୍ସ୍ୟଦେଶ। ମତ୍ସ୍ୟଦେଶ କହିଲା ବେଳେ ନିଶୁଆ ନାକକୁ ଫୁଲେଇବ, ବାବା ଆମର ମତ୍ସ୍ୟଦେଶ, ମାଛ ଆମର ଜଳଖିଆ, ଆପଣ କଣ ମନା କରୁଛ? ଜଡ଼େଶ୍ୱର ଆଡ଼େ ଯିବେ ଦେଖିବେ ସମସ୍ତେ ମାଳି ପକେଇଥିବେ, ସମସ୍ତେ ମାଳି ପକେଇଥିବେ, ମାଳି ମାନେ ତୁଳସୀ ମାନେ ସମସ୍ତେ। ତମେ ଆଜ୍ଞା ଗର୍ବରେ କହିବେ ଆଜ୍ଞା ଆମେ ଆମିଷ ଖାଉନୁ, ମାଂସ ଖାଉନୁ, ମାଛ ଟିକେ ଖାଉଛୁ। ସେ କେବେ ବିଶ୍ୱାସ କରନ୍ତିନି ଯେ ମାଛଟା ହଉଛି ମାନେ ମାଂସ ବୋଲି। ମୁଁ ତାଙ୍କୁ କହିଲି ସ୍ୱୟଂ ମହାରାଜଙ୍କ ଶୁଣିଥିଲି, ମହାରାଜ ମହାରାଜଙ୍କର ମୋ ପ୍ରତି ବହୁତ କରୁଣା ଅଛି। ମୋତେ ସାଙ୍ଗରେ ଯେତେବେଳେ ମହାରାଜ ପ୍ରଥମେ ପ୍ରବଚନ ଦେଉଥିଲେ ନା ମଠରେ, ସେ ଘଣ୍ଟାଟେ କହିକି ମୋତେ କହିବେ ବାପା ତୁ ଅଧ ଘଣ୍ଟେ କହ, ମୁଁ ତାଙ୍କର ପାଖରୁ ବହୁତ ଶୁଣିଛି ଆଉ ତାଙ୍କ ପାଖରୁ ପ୍ରଥମେ ଶିଖୁଥିଲି। ମହାରାଜଙ୍କର ବହୁତ ଆଶୀର୍ବାଦ, ମୋତେ କହିବେ ଅଧ ଘଣ୍ଟେ ବାପା ବସ, ମୁଁ ସବୁ ଶୁଣିସାରିବି ଅଧ ଘଣ୍ଟେ ନାମ କଥା, ମୁଁ ତୁମେ ନାମ କଥା କୁହ। ମହାରାଜ ନିଜେ ବସିବେ, ମହାରାଜ ଗୋଟେ କୁହନ୍ତି ମତ୍ସ୍ୟାଣି ସର୍ବଭକ୍ଷାଣି, ଯିଏ ମାଛ ଖାଉଛି ସେ ସବୁ ଖାଉଛି। ମୁଁ ଏଇଟା ମୁଁ କହିଲି ଆଉ ମୁଁ ତୁମେ ମାଂସ ଖାଉ ନା, କିନ୍ତୁ ସ୍ୱୟଂ ମହାରାଜ କହନ୍ତି ଯୋଉ ଆମର ଗୋରୁଟା ଭାସି ଭାସିକା ନଈରେ ଯାଉଛି ତାକୁ କିଏ କହୁଛି ମାଛ ଖାଉଛି ନା? ଆଉ ତୁମେ ମାଛକୁ ଖାଉଛ କ'ଣ, ତୁମେ ମାଂସ ଖାଉନ? ବ୍ୟାଙ୍କ ମଲେ ପୋଖର ତାକୁ ମାଛ ଖାଉଛି ନା, ତୁମେ ଖାଉଛ ନା? ଇଏ ସିନ୍ଧୁ ତଟ ମତ୍ସ୍ୟ ଦେଶ, ଆମ ଦେଶମାନଙ୍କର ଅବସ୍ଥା କ'ଣ ହବ ଶୁଣନ୍ତୁ। ସିନ୍ଧୁ ତଟମ ଚନ୍ଦ୍ରଭାଗା କ୍ରନ୍ତି କାଶ୍ମୀରୀ ମଣ୍ଡଳମ ଭୋକ୍ଷନ୍ତି ଶୂଦ୍ରା ବାର୍ତ୍ତା ବାର୍ତ୍ତା ବାର୍ତ୍ତାଦ୍ୟା ମିଳେଛ ଅବ୍ରହ୍ମବର୍ଚ୍ଚସ ମିଳେଛ। ଦେଖନ୍ତି କାଶ୍ମୀରୀ ମଣ୍ଡଳ ବଡ଼ ପବିତ୍ର ଜାଗା, ମିଳେଛ ମାନେ ଶାସନ କରୁଛନ୍ତି ମୁସଲମାନ ମାନେ ଶାସନ ଲାଗିଗଲେ ମିଳେଛ ମିଳେଛକୁ ଆଜ୍ଞା ଯବନ ମାନେ ଆହୁରି ଉତ୍ପାଦ କରନ୍ତି, ଯବନ ମାନେ ଆହୁରି ଭୟଙ୍କର। ଚାଣକ୍ୟ ପଣ୍ଡିତ ଲେଖିଛନ୍ତି ହଜାରେ ମିଳେଛ ସହିତ, ମିଳେଛ ମାନେ ସଂସ୍କାର ବିନ୍ଦୁ, ଯେଉଁମାନେ ଭାଗବତକୁ ମାନନ୍ତି ନା, ହଜାରେ ମିଳେଛ ମିଶିଲେ ତାଙ୍କର ଯେତିକି ଉତ୍ପାଦ ଗୋଟିଏ ଯବନର ସେତିକି ଉତ୍ପାଦ, ଚାଣକ୍ୟ ପଣ୍ଡିତ ଲେଖିଛନ୍ତି। ଯବନ ଗୁଡାକ ଏତେ ଭୟଙ୍କର, ସେଥିପାଇଁ ଭାଗବତ ଜେନା ମାନେ ସେ ଯବନ ସମୟ ଜାତି କଥା କୁହାଯାଉନି, ଏ ହିନ୍ଦୁ ଲୋକ ବି ଏସବୁ ଅଛନ୍ତି ଯବନ ଉତ୍ପାଦ କରୁଛନ୍ତି, ହଜାରେ ମିଳେଛଙ୍କର ଉତ୍ପାଦ ଏସବୁ କହୁଛନ୍ତି ବା। ସିନ୍ଧୁ ତଟ ଚନ୍ଦ୍ରଭାଗା ତୀରସ୍ଥ, ସିନ୍ଧୁ ତଟର ତୀର ଦେଶ ଗୁଡ଼ିକ କ୍ରୋନ୍ତ୍ରି କାଶ୍ମୀରୀ ମଣ୍ଡଳମ ଏସବୁ ପବିତ୍ର ଜାଗା, କିନ୍ତୁ ଭୋକ୍ଷନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି କଳି ପ୍ରବେଶ କଲା ପରେ ଏସବୁ ରାଜ୍ୟରେ ଭୋକ୍ଷନ୍ତି ଶୂଦ୍ରା ବାର୍ତ୍ତା ଦିଆ, ଲୋକମାନେ ବ୍ରାହ୍ମଣ ମାନେ ସବୁ ଶୂଦ୍ର ଭଳି ହେଇଯିବେ, ଶୂଦ୍ର ଭଳି ହେଇଯିବେ, ବାହାରିବେ ସବୁ ରାଜନୀତିକି ପାଠ ପୂଜା ଛାଡ଼ିବେ ସବୁ କାମ କରିବେ। ବ୍ରାହ୍ମଣ ରାଜନୀତି ଧର୍ମ ନୁହେଁ, ବ୍ରାହ୍ମଣ ରାଜା କଣ୍ଟ୍ରୋଲ କରିବ, ବ୍ରାହ୍ମଣ ରାଜନୀତି ଅଛି। ବ୍ରାହ୍ମଣ ଆପତ୍ତି କାଳରେ ମହାଭାରତରେ ଅଛନ୍ତି, ମନୁସଂହିତାରେ ଅଛନ୍ତି, ବ୍ରାହ୍ମଣ ଆପତ୍ତି କାଳରେ କ୍ଷତ୍ରିୟ ବୈଶ୍ୟ ଧର୍ମକୁ ଆଚରଣ କରିବ, ମାନେ କ୍ଷତ୍ରିୟ ବୈଶ୍ୟ ଧର୍ମ ଆଚରଣ କରିବ। ପେଟ ପୋଷିପାରୁନି ନିଜ ସ୍ତ୍ରୀ ଆଉ ଛୋଟ ସତୀ ସ୍ତ୍ରୀ ବୃଦ୍ଧ ପିତାମାତା ଆଉ ଛୋଟ ସନ୍ତାନ ପାଇଁ ଯଦି ସିଏ ପେଟ ପୋଷିପାରୁନି, ବ୍ରାହ୍ମଣ କ୍ଷତ୍ରିୟ ବୃତ୍ତି କରିବ ବୈଶ୍ୟ ବୃତ୍ତି କରିବେ, ଶୂଦ୍ର ବୃତ୍ତି କରିବେନି, ଅଣ୍ଡା ବିକିବେନି, ପଣ୍ଡା ଅଣ୍ଡା ବିକିବେନି, ଏ ନିୟମ ନାହିଁ। ଆଉ କ୍ଷତ୍ରିୟ ବୈଶ୍ୟ ବୃତ୍ତି କେତେ ସମୟ କରିବ, ଯେତେବେଳେ ଧନ ପ୍ରାପ୍ତ ହେଇଗଲା ପୁଣି ବ୍ରାହ୍ମଣ ବୃତ୍ତି କରିବ। ଧର୍ମ ଭାଗବତ ସବୁ ଏ ଜିନିଷ ଅଛନ୍ତି, କିଏ କାଟିକି ଯାଇପାରିବେନି, ତୁମେ ନ ମାନିବା ନ ମାନ ବାପା, କାଟିପାରିବନି, କହିବ ଏଇଟା ମିଥ୍ୟା କଥା, ମିଥ୍ୟା କଥା ତୁମେ କହିପାରିବନି, ସଂସ୍କାର ଅଛି। ଆଉ ସଂସ୍କାର ନାହିଁ ବୋଲି ତ ବର୍ତ୍ତମାନ ସବୁ ଏକା ଆଉ କ'ଣ, ସବୁ ଏକ ଆଉ କ'ଣ ଅବସ୍ଥା ହବ କଳିଯୁଗରେ ଭବିଷ୍ୟତ ବାଣୀ ଶୁଣିଥିଲେ ଜାଣିଥାନ୍ତି, ବାପା ମାଙ୍କର କିଛି ଟେନସନ୍ ରହିବନି, ସବୁଠୁ ଭଲ କଥା ଏଇଟା ମୁଁ ଶୁଣିଲି। ଆପଣଙ୍କ ଟେନସନ୍ କିଛି ନେବାକୁ ପଡ଼ିବନି, ପୁଅ ଝିଅ ତାଙ୍କ ନିଜ ନିଜ ରାସ୍ତାରେ ଚାଲିଯିବେ, ଏଇଟା ବଡ଼ ବାପାମାନଙ୍କର ଟେନସନ୍ ଫ୍ରି ହେଇଯିବ, ଏ ସଂସ୍କାର ନା, ପୁଅ ଝିଅଙ୍କ ପାଇଁ କିଛି ଟେନସନ୍ ନେବାକୁ ପଡ଼ିବନି, ସେ ତାଙ୍କର ନିଜ ନିଜ ବର କନ୍ୟା ନିଜେ ନିଜେ ଠିକ୍ଠାକ୍ କରିକି ନିଜେ ନିଜେ ଚଳିବେ, ତାଙ୍କ ପାଖରେ ଉତ୍ପାଦ ସବୁ ଜନ୍ମ ହେବେ, କୁଳ ବାଳଙ୍ଗା ଜନ୍ମ ହେଇକି ମୁହଁରେ ତାଙ୍କର ରାମକୃଷ୍ଣ ନଥିବ, ମାଟିରେ ପଡ଼ୁ ପଡ଼ୁ ପାଟିରେ ଫିଲ୍ମ ଗୀତ, ସେସବୁ ସୃଷ୍ଟି ହେବେ, ଦେଖନ୍ତୁ କଣ ହବ, ଯେତେବେଳେ ଗାଁ ଗହଳି କହିଲେ ଲୋକମାନେ ଆପଣ ବିଶ୍ୱାସ କରିବେନି, ସବୁ ମାୟାବାଦୀ ଥିଲେ ଆମର କେଉଁଟା ସେଟା ମହାକବିରେ, ଆଉ ସବୁ ଶିକ୍ଷିତ ହାଇସ୍କୁଲ ହେଡ଼ମାଷ୍ଟର ସମସ୍ତେ କହିଲେ ଆଜ୍ଞା ଆମର ବହୁତ ବଡ଼ ବଡ଼ ଅନୁଷ୍ଠାନ ହେଇଛି, ମାସ ଦିନକୁ 6,000-7,000 ଟଙ୍କା ଦେଖି ଆମେ ଦେଇଛୁ, କିନ୍ତୁ ମଣିଷ ଗଛ ଲଗେଇଲା ଭଳିଆ କେହି ଦିନେ ପ୍ରବଚନ କେହି ଦେଇନାହାନ୍ତି, କେହି ଦିନେ ମଣିଷକୁ ମଣିଷ କଲା ଭଳିଆ କେହି ପ୍ରବଚନ ଦେଇନାହାନ୍ତି, ସେ ମାନୁଛନ୍ତି, ସେ ଗାଉଁ ଲୋକମାନେ କହୁଛନ୍ତି ଆଜ୍ଞା ଆମର ଗୋଟେ, ଆପଣ ବିଶ୍ୱାସ କରିବେନି ପ୍ରବଚନ ଯେଉଁଦିନ ସରିଲା ଆମେ ବେଡିଂ ମାନୁଛୁ, 15 ମିନିଟ୍ ଅଛି ଟାଇମ୍, ଗୋଟେ ସ୍ତ୍ରୀ ଲୋକ ଗୋଟେ ତିଳକ ମାରିଛି, ସେ ଆମର ଇସ୍କନ ଭକ୍ତ, ଛୁଆ ଦିଟାକୁ ତା ସ୍ୱାମୀ ହେଉଛି ମଦୁଆ ମାଳି ପକେଇଛି, ସେ ଆସି କହୁଛି ବାବା ଟିକେ ଆକୁ କୃପା କଲେ ଛୁଆ ଦିଟାକୁ ପାତଳ ଘୋଡ଼େଇ ଦେଉଛି, ଆସି ନିରୀହ ପିଲାଟାକୁ ଦେଖି ସେ ଯୁବଟାକୁ ଦେଖି ମୋତେ ଦୁଃଖ ଲାଗୁଛି, ମା ସ୍ତ୍ରୀଟି କଣ କରିବେ, ଛୋଟ ପିଲା ଦୁଇଟି ସ୍ୱାମୀ ହେଉଛି ମଦୁଆ, ଗ୍ରାମୀଣ ଜୀବନ ଏମିତି ହେଲାଣି, ଆସି କହୁଛି ବାବା ମୋ ପୁଅ ଦିଟାକୁ କୃପା କଲେ ମଦୁଆ କହୁଛି, ମୋ ଖାଲି ପୁଅଟା କଣ ମୋ ରୁମ୍ ଭିତରେ ଘୋଡ଼େଇ ଦେଇଛି, ଆଉ ତା ସ୍ତ୍ରୀ କାନ୍ଦିକି କହୁଛି ତିଳକ ମାରିଛି, ବାବା ଟିକେ ଟିକେ ବାଟକୁ ଆଣିଲୁ, ଗ୍ରାମୀଣ ଜୀବନ ଏମିତି ହେଲାଣି ଭୟଙ୍କର, ଚିନ୍ତା କରନ୍ତେ ଯୁବକ ଯୁବତୀ ମାନେ କଣ ହେବେ, ଟାଉନ ସଭ୍ୟତାରେ କଣ ଏ ଯୋଉ ପାଠ ପଢା ହଉଛି, ଏ ଯୋଉ ଇଞ୍ଜିନିୟର କଲେଜ ଖୋଲା ହେଇଛି ସେଠି କଣ ତିଆରି ହଉଛନ୍ତି, ଚିନ୍ତା କର, ବହୁତ ବଡ଼ ରିଭଲ୍ୟୁସନ୍ କରିବାକୁ ପଡିବ, ବହୁତ ବଡ଼ ଆନ୍ଦୋଳନ କରିବାକୁ ପଡିବ, ଯଦି ଆପଣମାନେ କେବଳ ସହଯୋଗ କରନ୍ତି, କେବଳ ସମସ୍ତେ କାଣି ଭାଗବତ କ୍ଲାସରେ ବସିବାକୁ ପଡିବ, ତୁମେ କଲେଜ ଯାଅ ତା ପୂର୍ବରୁ ଭାଗବତ ଶୁଣିକି ଯାଅ, ମୋର ସବୁଗୁଡ଼ା ମ୍ଳେଚ୍ଛ ହେଇଯିବ, ଏଇଟା ଦେଖିଲେ ଭକ୍ଷନ୍ତି ଶୁଦ୍ରା ବାତ୍ରାଦ୍ୟା ମ୍ଳେଚ୍ଛ ଚ ଅବ୍ରହ୍ମ ବଚସ, କାହାର ବ୍ରହ୍ମ ବଚସ ରହିବନି, ବ୍ରାହ୍ମଣ ମାନଙ୍କର ବ୍ରାହ୍ମଣ ଶକ୍ତି ରହିବନି, ତୁଲ୍ୟ କାଳେ ମହାରାଜନ୍ ମ୍ଳେଚ୍ଛ ପ୍ରାୟ ସବୁ ବୃଷ ଏ ଅଧର୍ମ ଅନୃତ ପରା ଫଲ୍ଗୁଦା ତୀବ୍ରମାନ୍ୟବ, ରାଜାମାନଙ୍କର ଆଗେ ରାଜା ଦୋଷେ ରାଜ୍ୟ ନଷ୍ଟ, ଗୃହିଣୀ ଦୋଷେ ଗୃହ ଅଭ୍ରଷ୍ଟ, ପ୍ରଭୁପାଦ ଏଟା ବେଶୀ ସମୟ ଲେଖିଛନ୍ତି, ଚାଣକ୍ୟ ପଣ୍ଡିତ ଦେଖିଥାନ୍ତି, ଘର ଭାଙ୍ଗେ ନାରୀ ଯିବ, ନାରୀ ଯେତେବେଳେ ରିମୋଟ୍ କଣ୍ଟ୍ରୋଲ ହେଲା ସେ ଘରକୁ ଭାଙ୍ଗିଲା, ଘର ଗୃହେ ଭ୍ରଷ୍ଟ, ଗୃହିଣୀ ଦୋଷେ ଗୃହ ଭ୍ରଷ୍ଟ, ଏଠି କହୁଛନ୍ତି ରାଜା ଦୋଷେ ରାଜ୍ୟ ନଷ୍ଟ, ରାଜ୍ୟ ନଷ୍ଟ ରାଜା, ଏଠି କହୁଛନ୍ତି ତୁଲ୍ୟ କାଳେ ଏ କଳିକାଳ ଶାସନ କରିବେ, ନନ୍ଦ ବଂଶରେ ସବୁ ମ୍ଳେଚ୍ଛ ହେଇଯିବେ, କାଶ୍ମୀର ମଣ୍ଡଳ ସିନ୍ଧୁ ତଟ ଅବନ୍ତି କ୍ରୁଞ୍ଚ ସବୁ ଲୋକମାନେ ମ୍ଳେଚ୍ଛ ହେଇଯିବେ, ଶୂଦ୍ରମାନେ ତ ବ୍ରାହ୍ମଣମାନେ ତ ମ୍ଳେଚ୍ଛ ଭଳି ହେଇଯିବେ, ଆଉ ବ୍ରାହ୍ମଣମାନେ ମ୍ଳେଚ୍ଛ ହେଇଯିବେ ତାଙ୍କୁ କଣ କହିବା, ଆଉ ତ କହିଲା ମାନେ କିଛି କଣ, ଏଗୁଡ଼ିକ ବାହାରକୁ ଯାଉ ତ କହୁ, କେହି ଜଣେ ବି ଚ୍ୟାଲେଞ୍ଜ କରନ୍ତିନି, କେହି ଜଣେ ବି ଚ୍ୟାଲେଞ୍ଜ କରିପାରିବେ, ସମସ୍ତେ କାଟି କୁଟାଯାଏ, ସମସ୍ତେ କାଟି କୁଟାଯାଏ, କେହି ଭାଗବତର ପଦେ କଥା କହିପାରିବେନି, ମୁଁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, ତୁମେ ବ୍ରାହ୍ମଣ ନା ବାପା, ଚିକେନ କିଚେନରେ ଚିକେନ ଖାଉଛ ତୁମେ ବ୍ରାହ୍ମଣ, କିଚେନରେ ଚିକେନ ଖାଉଛ ତୁମେ ପୁଣି କିଚେନ ହେଇବ, କିଚେନରେ ତୁମେ ପୁଣି ପକ୍କା ହବ ବାପା, ତୁମେ କି ବ୍ରାହ୍ମଣ, ଫାଷ୍ଟ ଫୁଡ୍ ଖାଇକି ବ୍ରାହ୍ମଣ, ବାପା ଏ ସଂସ୍କୃତି ଭୁଲି ଯାଅ, କେହି ଜଣେ କହିପାରୁନାହାନ୍ତି କଥା, ଭାଗବତ ସଂସ୍କୃତି ଆପଣ ଆପଣମାନେ ପ୍ରଚାର କରନ୍ତି ଦେଖିବେ, କେହି ଜଣେ କଥା କହିବେ, ସମସ୍ତେ ଅବନତ ମସ୍ତକରେ ମାନୁଛନ୍ତି ଆଜ୍ଞା ଭାଗବତ ସଂସ୍କୃତି ଠିକ୍ ସଂସ୍କୃତି, ବହୁତ ରିଟାୟାର୍ଡ ଲୋକ ସେ ଗାଁରେ କହିଲେ ଆଜ୍ଞା ଆମେ ଖାଲି ଅପେକ୍ଷା ରହୁଛୁ, ଚାକିରି ଛାଡ଼ିଲା ମାନେ ଆମେ ଏଗୁଡ଼ାକ ସବୁ ପଢ଼ିବା, ଆମେ ପଢ଼ୁଛୁ ଜାଣୁଛୁ, ଆମେ ଏଗୁଡ଼ାକ ସବୁ ଅନୁଷ୍ଠାନ କରିବା, ବହୁତ ବହୁତ ପଇସା ସେମାନେ ଖର୍ଚ୍ଚ କରୁଛନ୍ତି, ଶେଷ ଦିନ କେତେ ହଜାର 15,000 ଲୋକଙ୍କୁ ଖାଇବାକୁ ଦେଲେ, 15,000 ଲୋକ ଟେଣ୍ଟ ଫେଣ୍ଟ ସବୁ ଖୋଲି ଦିଆ, 15,000 ଲୋକଙ୍କୁ ଖାଇବାକୁ ଦିଆଯିବ, ସବୁ ଶିକ୍ଷିତ ଶିକ୍ଷିତ ସମାଜ ମାନେ ସବୁ ଏକତ୍ରିତ ଦେଖୁଛନ୍ତି ଭୟଙ୍କର ଅବସ୍ଥା, ସମ୍ଭାଳି ପାରିବେନି କହିଛ, ଏ ଅବସ୍ଥା ତୁଲ୍ୟ କାଳେ ମହାରାଜନ୍ ରାଜନ୍ ଏ ରାଜନ୍ ମ୍ଳେଚ୍ଛ ପ୍ରାୟ ସବୁ ଭୂପୃଷୁ, ରାଜା ମାନେ ସବୁ ମ୍ଳେଚ୍ଛ ହେଇଯିବେ, ମ୍ଳେଚ୍ଛ ରାଜା ନା ଏତେ ମିନିଷ୍ଟର ସବୁ ମ୍ଳେଚ୍ଛ, ଭାଗବତ କହୁଛନ୍ତି ଆଉ ଏତେ ଅଧର୍ମ ଅନୃତ ପରା, ସବୁ ମିଥ୍ୟା କଥା କହିବେ, ସବୁ ମିଥ୍ୟା କଥା କହିବେ, ଫଲ୍ଗୁଦା ତୀବ୍ରମନ୍ୟବା, ଏ କଳିଯୁଗର ଭବିଷ୍ୟତ ମାନେ ଲେଖା ହେଇଛନ୍ତି, ମୁଁ କହୁନି ସବୁ ଭାଗବତରେ ଲେଖା ହେଇଛନ୍ତି, ଅଳ୍ପ ଦାନୀ ହେବେ ଆଉ ତୀବ୍ର ମନ୍ୟବା ଭାରି କ୍ରୋଧି ହେବେ, ଭାରି କ୍ରୋଧି ହେବେ ରାଜାମାନେ, ଏଠି କହିଛନ୍ତି ସ୍ୱାମୀପାଦ ଲେଖୁଛନ୍ତି ନା ନା ତାପରେ ଅଛନ୍ତି ସ୍ତ୍ରୀବାଳ ଗୋଦି ଜଗ୍ରାଶ୍ଚ ପରଦାରାଧନା ଉଦିତ ଅସ୍ତମିତ ପ୍ରାୟ
অল্প সত্তম অল্প আয়ুষা, এমানে অল্প শক্তিবান হবে অল্প আয়ুষমান হবে, অল্প দিনরে রাজা মানে এ জগতর পলাইবে। আউ স্ত্রী বাল, স্ত্রী বালক গাভী ব্রাহ্মণ এমানক হত্যা করিবে, এতে পাই সব প্ল্যান প্রজেক্ট করা হবে। গাভী কি মারিয়া পাই লাইসেন্স দিয়া হবে, সরকার লাইসেন্স দিয়েছে। আপনি জানিছেন্তি কি গোটে ফিল্ম মস্ক আমি দেখুলু কেমতি, মু তো কইতিলি পূর্বরে, সেটা মু কইয়া পাই চাহুনি, মতে কইলে তো বহুত ক্রোধ লাগুছে, এতে ক্রোধ লাগুছে। খালি গোটিয়ে কথা মু কৌছি, আপনি জানন্তু যে মানে গাভী বঞ্চিত অবস্থায় তাকে চারিদিন খাইয়া দিয়া যাবনি, কারণ গভর্নমেন্ট গোটে লাইসেন্স করছি যে যুবক গাই মানুষ মারি পারিবেনি। এই যে রাক্ষস মানে অনেক, এই রাক্ষস মানে কোণ করছেন না, চারিদিন গাইকে খাইয়া কোন দেখি বুড়া ভালিয়া করি সার্টিফিকেট পাস করছেন এই রাক্ষস মানে, এবং সে বঞ্চিত অবস্থায় মেসিন উপরে ঠিয়া করছেন, মেসিন চারটা গোড়ুক ধরুছি, এবং 135 ডিগ্রি 140 ডিগ্রি পুরা গরম পানি টকটকে ফুটু তাঙ্ক উপরে পকা হচ্ছে, কাহিঁকি বঞ্চিত অবস্থায় চমড়াটা কোমল হব। ভারতবর্ষে এমতি হচ্ছে আজ্ঞা, বিদেশে সে জন প্রভু অছেন, সে মতো দেখুলে, সে কে এই ফিল্মটা দেখিকি প্রায় 30% লোক সে চেঞ্জ করছে, সে ক্যালকুলেশন রাখছে, এত লোক এই ফিল্ম দেখিকি বর্তমানে আাই মারু না। কিন্তু রাজা মানে কলিযুগরে সব স্ত্রী বাল গোদ গো দ্বিজ আমি সব হত্যা করবে, পর দ্বারা ধন আদ্রতা, পরর টঙ্কা পয়সা পর স্ত্রীকে ভালো পাইবে রাজা মানে, তাকে তো সরচনা করছেন। উদিত অস্ত প্রায় বেশি দিন রয়েবে, ইয়ে হর্ষ শোক ভিতরে গাড়ি শুয়ে শুয়ে নহে কেউটি গোলিরে ইয়ে যাবে, এবং অল্প সত্ত্ব অল্প আয়ুষ, অল্প দিন বঞ্চবে রাজা মানে, কাহি অল্প দিন বঞ্চবে চাণক্য পণ্ডিত কিন্তু রাজা রাষ্ট্রকৃতম পাপম রাজা পাপম পুরোহিতম, রাষ্ট্র পাপকু রাজা নেবে, রাজা পাপকু পুরোহিত নেব, এ রাজাঙ্কর কেউ পুরোহিত অছি না কোণ, আর যে পুরোহিত থিব সে পাপ নবনি, সে কলিকি নব, সিন্দুর মারিকি রাজাঙ্কু ইলেকশন আইলা, সে কদম মঠর মু থিলি জনে মিনিষ্টর পাই যজ্ঞ করা হচ্ছে, কোণ না সে জিতিব কেমতি, কলি কোণ সকাল সকাল রামচরিত মানস চাল না, আমার আজ্ঞা মিনিষ্টর পাই রামচরিত মানস, বাবা বি যাইছেন, বাবা যাই রামচরিত মানস পড়ছেন, কিন্তু মিনিষ্টর জিতিব পড়লা পয়সা পকেট, রাষ্ট্র পাপ রাজা রাষ্ট্রকৃত রাজা রাষ্ট্রকৃতম পাপম, রাষ্ট্র পাপটাকে রাজা নব, প্রজা পাপকে রাজা নব, রাজা পাপকে নব পুরোহিত, আর পুরোহিত কলিযুগের পুরোহিতকর কোনো শক্তি জানি তো টঙ্কা দরকার তাঙ্কর, সে সব সে এই অল্প সত্ত্ব সে অল্প দিনের রাজা মানে খতম হব। আর শেষ কথা কুমার আর দুইটি শ্লোক রয়েলে, অসংস্কৃতা ক্রিয়াহীন রজসা, এই স্বয়ং মহারাজ শ্লোক পড়ান, মহারাজ এটা সবুলে কুহ, অসংস্কৃতা ক্রিয়াহীন রজসা তমসা বৃতা প্রজাস্তে ভক্ষিষ্যন্তি ম্লেচ্ছ রাজন্য রূপিণা, এটা রাজা রূপী গুড়া ম্লেচ্ছ গুড়া সব ম্লেচ্ছ কলিযুগরে বাড়ে, কথা কলিকি আসি তা মুহে ভাগবত কইছেন, ডরু কন কন ডরিব, ভাগবত কইছেন কাটো না ভাগবত পুতিবে, আর তুমি তো ভাগবত টুঙ্গিবে পয়সা দৌছ কাটো ভাগবত, তুম গুণ বর্ণনা করা হয়েছে আজ্ঞা, গোটিয়ে রাজা চাইলে দেশকে বহুত সুরক্ষা দিয়ে পারিবে, যদি গোটিয়ে মিনিষ্টর এজুকেশন মিনিষ্টর কেবল গোটিয়ে নিয়ম করবে না, বর্তমান কম্পলসরি সবু পিলা মানে ভগবত গীতা পড়বে, করিপারিবে না কি করিপারিবে না, শক্তি নাই, আর তুমি অলগা এজুকেশনটা পাস করতে পারছ, এটা পাস করিপারিব নি, আর তুমি মেলেছ নয় কোণ, তুমি তুমি মেলেছ নয় কোণ, প্রার্থনা বলাই পারিব নি, আহে দয়াময় বিশ্ব বিহারী, বিশ্বকে যে তৈরি করছেন সে হিন্দু মানুষ তৈরি করছেন, খ্রিস্টান মানুষ তৈরি করে না, না আমার এটি খ্রিস্টান পিলা আছে, প্রার্থনা বলাই পারিব, এজুকেশন মিনিষ্টরটা পাস করিপার, আমরা ছুঁ এটা কৌন, মুখ কোথাও কুছ, অসংস্কৃতা ক্রিয়াহীন রজসা তমসা বৃতা, রজগুণ তমগুণ এ বুদ্ধিকি রয়েছে, স্বামীপাদ লেখুছেন অসংস্কৃতা গর্ভধানাদি সংস্কার রহিতা, আজ্ঞা রাজা কি হব যার গর্ভধান সংস্কার অছি সে রাজা হব না, আমি দেখুনা রাজা মানে সব আঠগড় রাজা দেখুন, ঢেঙ্কানাল রাজা দেখুন, বারিপদা রাজা দেখুন, রাজারাণী গোটে জায়গার রো নথিলে, সেপাই আমার সংস্কৃতির বড় সুন্দর ব্যবস্থা লাগে, খারাপ কথা নু, রাজা মানে ଯାହାକୁ ଚାକରଣୀ ମାନଙ୍କୁ ରଖୁଥିଲେ, ଯଦି ରାଜା କାମୁକ ସେ ସୁସନ୍ତର ଜାତ କରିବେ ବୋଲେ ରାଣୀ ସହିତ ସଂଗ୍ରାମ କରିପାରିବେନି, ରାଣୀ ସହିତ ସବାସ କରିପାରିବେନି, ରାଣୀ ସହିତ ନିୟମରେ ପୁରୋହିତଙ୍କର ଅନୁମତି ନେଇ ସବାସ କରିବେ, କାରଣ ତାଙ୍କର ପୁତ୍ର ରାଜା ହବ ନା, ଦେଶକୁ ଚଳିବ ନା, ସେଥିପାଇଁ ସେ ଦାସୀ ରଖୁଥିଲେ, ରାଜା ଯଦି କାମୁକ ସେ ଦାସୀମାନଙ୍କ ସହିତ ସବାସ କରିବେ, ରାଣୀଙ୍କ ସହିତ ନୁହେଁ। ଗର୍ଭଧାରଣ ସଂସ୍କାରରେ ସେ ପୁତ୍ରଟା ଆସିଲେ ସେ ରାଜା ହବ, ଦେଶକୁ ସମ୍ଭାଳିବ, କଳିଯୁଗରେ ଏଇଟା ରହିବେ, ଯାହାର ନୋଟ ତାର ଭୋଟ, ଯାହାର ନୋଟ ତାର ଭୋଟ। ଅସଂସ୍କୃତା କ୍ରିୟାହୀନ ରଜସା ତମସା ବୃତା ପ୍ରଜାସ୍ତେ ଭକ୍ଷିଛନ୍ତି, ପ୍ରଜାଙ୍କୁ ଇଏ ଭକ୍ଷଣ କରିବେ, ଶୋଷଣ କରିବେ, ମ୍ଳେଚ୍ଛ ରାଜନ୍ୟ ରୂପିଣା। ଏବଂ ଏଇ ଅଧ୍ୟାୟ ଶେଷ ହେଉଛନ୍ତି ଶ୍ଳୋକରେ, ତତ୍ନାଥାସ୍ତେ ଜନପଦା ତତ୍ଶିଳାଚାରବାଦିନ ଅନ୍ୟ ଅନ୍ୟତ ରାଜା ଭିଶ୍ଚ କ୍ଷୟ ଯାସ୍ୟନ୍ତି ପୀଡ଼ିତା। ରାଜା ଯେମିତି ହେବେ ପ୍ରଜାମାନେ ସେଇଭଳି କଥା ସେଇଭଳି ଆଚରଣ ସବୁ ଶିଖିକି ପରସ୍ପର ମାଡ଼ପିଟ ଲାଗି ଶେଷ ହେବ, ତାପରେ କଳିଯୁଗର ଭବିଷ୍ୟତବାଣୀ ଆରମ୍ଭ ହେବ। ତତଶ୍ଚନୁଦିନ ଦ୍ୱିତୀୟ ଅଧ୍ୟାୟ, ଏ ରାଜା ଯେମିତି ହେବେ ପ୍ରଜା ସେମିତି। ଆମ ଗୁରୁଦେବ ଗୋଟେ ଗଳ୍ପ କୁହନ୍ତି, ଗଳ୍ପଟି କହିକି ସାରୁଛି, ଏ ରାଜା ଯେତେ ଚାଲାକ ସିଆଣିଆ, ପ୍ରଜା ଡବଲ ସିଆଣିଆ। ରାଜା ଦିନେ ଗୁରୁଦେବ କହିଲେ ଗଳ୍ପଟି କୁହନ୍ତି, ରାଜା ଦିନେ କହିଲେ ସବୁ ଗୌଡ଼ ମାନଙ୍କୁ କହିଲେ ତାଙ୍କ ରାଜ୍ୟରେ ଗୋଟେ ପୁଷ୍କରିଣୀ ହବ, ଦୁଗ୍ଧର ପୁଷ୍କରିଣୀ, କ୍ଷୀର ପୁଷ୍କରିଣୀ ହବ, ସବୁ ସମସ୍ତେ ଦୁଗ୍ଧ ଆଣିବ। ସବୁ ଗୌଡ଼ ମାନଙ୍କୁ ଖବର ଦିଆଗଲା, ପୋଖରୀ ପୋଖରୀ ଅଛି, ପୋଖରୀ ପାଣି ଶୁଖା ହେଇଗଲା, ପାଣି ଶୁଖା ହେଲା, କଣ ଗୌଡ଼ ମାନଙ୍କୁ ହେଲା, ମୋ ପ୍ରଜାମାନେ ରାଜା, ଇଏ ତ ସିଆଣିଆ ରାଜା, ପ୍ରଜାରଞ୍ଜନ ତାର ମନ ନାହିଁ, କିନ୍ତୁ ରାଜାଙ୍କୁ ଦେଖେ ଭାଇ କ୍ଷୀର ଆଉ କେହି କିଣିବା ଦରକାର ନାହିଁ, ସେ ଖାଲି ପୋଖରୀର ବୁଡ଼ିବ ପିଇବ। ତେଣୁ ଗୌଡ଼ ମାନଙ୍କୁ କହିଲା, ଯିଏ ଯାହାର ଯେତେ ଗାଈ ଅଛି ସବୁ କ୍ଷୀର ଆଣିକି ପୋଖରୀ ଭରିପାର, ଗୋଟେ ପ୍ରଜା ତ ସିଆଣିଆ, ଗୋଟେ ଗୌଡ଼ ସିଆଣିଆ ଅଛି। ସେ କହିଲା, ଏଇ ସମସ୍ତେ ଯଦି କ୍ଷୀର ହେଲେ ମୁଁ ଯଦି ପାଣି ହେଇଗଲା କଣ ହବ, ଅସୁବିଧା କଣ ଅଛି, କ୍ଷୀର ତ ପାଣି, ଦୁଇ ଜଣ ଭାଇ ଭାଇ ବନ୍ଧୁ ବାନ୍ଧବ, ଅସୁବିଧା କଣ ଅଛି। ତା ସ୍ତ୍ରୀ, ସ୍ତ୍ରୀ ଲୋକ ତ ସେଣ୍ଟର 24 ଘଣ୍ଟା ଖୋଲା, ସ୍ତ୍ରୀ ଶୁଣିଦେଲା, ସିଏ ତାର କଲା ଆଉ ଗୋଟେ ଗୋଡ଼ ସ୍ତ୍ରୀ କହିଦେଲେ, ତା ବୁଝିଲେ କି ସମସ୍ତେ କ୍ଷୀର ଢାଳିବେ, ମୋ ସ୍ୱାମୀ କହିଛନ୍ତି ସେ କି ପାଣି ଢାଳି ଦେଇଛି, ଅସୁବିଧା କଣ ଅଛି। ସିଏ ସ୍ତ୍ରୀ କହିଲା, ବୁଝୁଛ କି ତା ସ୍ୱାମୀ କହିଲା, ବୁଝୁଛ କି ସିଏ କହିଛନ୍ତି ସେ ପାଣି ଢାଳିବେ, ତୁମେ ଢାଳି ଦେଉନ ଆମ। ଆଉ ସ୍ତ୍ରୀ ଲୋକ କଣ ତ ଆମର ଓଡ଼ିଆରେ ଯେମିତି ଝାଡ଼ା ପିରା ପଦାରେ ତାଙ୍କର କଥା, ଆଉ ସେଇ କଥା ଆଜ୍ଞା ସବୁଆଡ଼େ ବାପିଗଲା। ତେଣୁ ସବୁ ଗୌଡ଼ କଣ କଲେ, ରାଜା ତାଙ୍କର ପୋଖରୀ ଫାଙ୍କା କରିକି ପାଣି ରଖିଛନ୍ତି, କ୍ଷୀର ସମସ୍ତେ ନେଇକି ପାଣି ପାଣି ଢାଳିକି ପୋଖରୀ ପାଣିରେ ଫୁଲ। ରାଜା ଆସିକି ସକାଳୁ କହିଲେ, କିଓ, ମୁଁ କହିଥିଲି ସବୁ ଗୌଡ଼ଙ୍କୁ କ୍ଷୀର ଢାଳିବା ପାଇଁ, ତୁମେ କଣ ପାଣି ଢାଳିଛ। ପ୍ରଜାମାନେ କହିଲେ, ଆଜ୍ଞା ଆପଣ ସିଆଣିଆ ରାଜାକୁ, ଆମେ ସିଆଣିଆ ପ୍ରଜା, ଆପଣଙ୍କର ବୁଦ୍ଧି ଅଛି, କ୍ଷୀର ପୋଖରୀ କୋଉଠି ରୁହେ, କ୍ଷୀର ତ ଛିଡ଼ିଯିବ, ଆପଣ ଯେମିତି ପ୍ରଜାଙ୍କୁ ମନୋରଞ୍ଜନ କରିବା ପାଇଁ କହୁଥିଲେ, ଆମେ ରାଜା ମନୋରଞ୍ଜନ କରିବା ପାଇଁ ପାଣି ଭରି କରିଥିଲୁ। ଇଏ ସବୁ ସିଆଣିଆ ରାଜାକୁ ସିଆଣିଆ ପ୍ରଜା ହେଇକି।